कृष्णपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्णा 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 हरे 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 राम ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय गतकाल आम मैंने श्रवण करुले कि हिरण्यकशिप ब्रह्माजी निकट रू बर पाइला परे इंद्रंकर जो पदवी को अधिकार कला एवं स्वर्ग भोग कला एक काटोटी कमा एकोटी कमा हरे कृष्ण बक्स एपट सेपट कर हरे कृष्ण आटे कमा सांग हरे कृष्ण ना आउट बड़ा ठीक थी आज कहीं मिले हरे कृष्ण हरे कृष्ण एवं एभली चंड शासन प्रचंड उग्र शासन करुला तार शासन रे भावित हो धरणी माता बिना कर्षण रे शस्य प्रदान करुले वृक्ष माने बारमास षड़ ऋतु जो वृक्षर गुण है से प्रति ऋतु हिसाब से फल फूल प्रदान करती किंतु हिरण्यकशिपुंकर भय रे एवं आदेश रे जेहेतु हिरण्यकशिप समस्त दिग्पालंकर शक्ति एवं पदवी की अधिकार करथिला तार भय रे समस्त वृक्ष सबु ऋतु रे फल प्रदान करथिले गतकाल आम मैंने शुणुले इंद्रपुर वर्णना सर स्वर्गर वर्णना किंतु सबकि व्यवस्था थे सुधा तार भोगपाई जेहेतु अजितेन्द्रिय से विषय तृप्ति हो पारा ना कारण संतोष विषय भोग रे ना भक्त मैं बहुत बड़ शिक्षा जे साधारण बाहर लोक तो तांकर जानते विषय मान ही भोग करवाटा हूँ जीवन लक्ष्य कि भक्त मान ये जानवा दरकार भोग द्वारा इंद्रिय भोग द्वारा शांति मिले ना शांति हूँ मानसिक जिनिस मनर शुद्धता मनर जिते आबिलता नष्ट व्यक्ति से आत्मचेतना तार अग्रगति कर शांति लाभ कर प्रभु नाम कीर्तन जी जिते अधिक कीर्तन कर प्रभु कथा श्रवण कर से अधिक तार मानसिक आबिलता दूर हम से भगवान को ए शांति ही लाभ कर गत काली आम एक कथ को विश्राम देते आज ठार आज कथ को आरंभ करवा से परवर्त श्लोक ठार एवं ऐश्वर्यमर्तस्य दृप्तस्य उत्शास्त्रवर्तिनः कालो महान व्यतीताय ब्रह्म शापम उपेयुष नारद मुनि युधिष्ठिर महाराज को कहते हे राजन एवं ऐश्वर्यमर्तस्य यही भाव जो इंद्रपुर रही जो भाव से भोग करुला ये ऐश्वर्य मत हो गला एवं ऐश्वर्यमर्तस्य दृप्तस्य दृप्त माने गर्व ଐଶ୍ୱର୍ଯ୍ୟର ଗୋଟିଏ ଧନର ଗୋଟିଏ ସ୍ୱାଭାବିକ ଗୁଣ ହେଲା ସେ କେବେ ଅକିଞ୍ଚନ କରିବାକୁ ଦେବ ନାହିଁ। ଏବଂ ଧନ ଥାଇ ଯେ ଜଗତରେ ଅକିଞ୍ଚନ ତାଙ୍କୁ ଜାଣିବାକୁ ପଡ଼ିବ ଭଗବାନଙ୍କର ପ୍ରଭୁ ଜଗନ୍ନାଥଙ୍କର ମହାନ କୃପା ତାଙ୍କ ଉପରେ ଅଛି। ଭାଗବତରେ ଅର୍ଥର ଯେଉଁ 15 ଦୋଷ ଅଛି ଏକାଦଶ ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ତା ଭିତରୁ ଇଏ ଗୋଟିଏ ଦୋଷ ସ୍ୱାଭାବିକ ଗର୍ବ ଆଣିକି ଦେବ। କିନ୍ତୁ ଭକ୍ତ ଯେଉଁ ଅର୍ଥ ଲାଭ କରୁଛି, ଭକ୍ତ ଯେଉଁ ଧନ ଲାଭ କରୁଛି, ଯଦି ସେଗୁଡ଼ିକ ଭଗବତ ସେବାରେ ନ ଲାଗେ, ସେଗୁଡ଼ିକ ସ୍ୱାଭାବିକ ଭାବରେ ବିଷୟ ଲୋକକୁ ଯେମିତି ହଇରାଣ କରୁଛି ଆମକୁ ସେଭଳି ହଇରାଣ କରିବ। ସେଭଳି ଗର୍ବ, ସେଭଳି ତୃଷ୍ଣା, ମୋହ ଏଗୁଡ଼ା ଆଣିକି ଦେବ। ସେଥିପାଇଁ ଭକ୍ତ ଜୀବନରେ ସବୁଗୁଡ଼ିକ ଭଗବତ ସେବାରେ ଲଗେଇବା ଦରକାର। ଏବଂ ଇଏ ତ ସ୍ୱାଭାବିକ ବିଷୟ ହିରଣ୍ୟକଶିପୁ ଏବଂ ଐଶ୍ୱର୍ଯ୍ୟମତ୍ତସ୍ୟ ଦୃପ୍ତସ୍ୟ ଉତ୍ଶାସ୍ତ୍ରବର୍ତ୍ତିନ, ଦୃପ୍ତସ୍ୟ ଗର୍ବାନ୍ୱିତ ହୋଇଗଲା ଏବଂ ଉତ୍ଶାସ୍ତ୍ରବର୍ତ୍ତିନା, ଶାସ୍ତ୍ରରେ ଯେଉଁ ଯେଉଁ ବିଧି ଥିଲା ଗୋଟି ଗୋଟି ବିଧି ଜାଣିଲା, ସବୁ ବିଧିକୁ ପଢ଼ିକି ଶୁଣିଲା ଏବଂ ସବୁ ବିଧିକୁ ଉତ୍ବର୍ତ୍ତିନ, ସବୁ ବିଧିକୁ ଜାଣି ଶୁଣିକି ଭାଙ୍ଗିଲା। କାହିଁକି ହିରଣ୍ୟକଶିପୁର ଏଇ ପ୍ଲାନ୍ ଥିଲା, ମୁଁ ଶାସ୍ତ୍ର ନିୟମଟାକୁ ଭାଙ୍ଗିଲେ ବିଷ୍ଣୁ ନିଶ୍ଚିତ କ୍ରୋଧ କରିବେ, ସେ ମୋ ସମ୍ମୁଖକୁ ଆସିବେ, ତାର ପରେ ତାଙ୍କର ମୋର ଯୁଦ୍ଧ ହେବ, ମୁଁ ତାଙ୍କୁ ମାରିବି। ସେଥିପାଇଁ ଜାଣି ଜାଣି ଐଶ୍ୱର୍ଯ୍ୟ ମତରେ ଗର୍ବାନ୍ୱିତ ହୋଇ ଶାସ୍ତ୍ର ନୀତିକୁ ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ଚାଲିଲା। ଏବଂ କେତେ ଦିନ ଭାଙ୍ଗିଲା, ଏଠି କହୁଛନ୍ତି କାଲ ମହାନ ବ୍ୟତୀତାୟ, ମହାନ କାଳ ଅତୀତ ହେଲା। ବ୍ରହ୍ମସାପମ ଉପେୟୁଷ, ଯେଉଁ ସନକାଦି ଋଷିମାନେ ବ୍ରହ୍ମସାପ ଦେଇଥିଲେ ସେ ସାପଠାରୁ ବହୁତ କାଳ, ବୈକୁଣ୍ଠ ପତନ ଠାରୁ ବହୁତ କାଳ ପର୍ଯ୍ୟନ୍ତ ହିରଣ୍ୟକଶିପ ଏଭଳି ବିଷୟକୁ ଭୋଗ କଲା ଏବଂ ଶାସ୍ତ୍ରବିଧିକୁ ଭାଙ୍ଗି ଚାଲିଲା। ଯେଉଁ ଚତୁର୍ସନକ ତାଙ୍କୁ ଅଭିଶାପ ଦେଇଥିଲେ ସେମାନେ ବି ଆସିକି ହିରଣ୍ୟକଶିପ ଦରବାରରେ ପ୍ରେଜେଣ୍ଟ ପକାଉଥିଲେ। ସେଠି ଅଭିଶାପ ଦେଇଥିଲେ ବୈକୁଣ୍ଠରେ, କିନ୍ତୁ ହିରଣ୍ୟକଶିପଙ୍କ ଦରବାରରେ ଆସିକି ସେ ନିଜେ ବି ହିରଣ୍ୟକଶିପ ସ୍ତୁତି କରିଥିଲେ। ଏତେ ପ୍ରତାପ ହିରଣ୍ୟକଶିପରେ ଥିଲା, କାରଣ ବ୍ରହ୍ମା ଶିବ ଆଉ ବିଷ୍ଣୁଙ୍କ ବିନା ସମସ୍ତେ ଆସୁଥିଲେ, ଯେହେତୁ ନାରଦ ମୁନି ଆସୁଥିଲେ, ଚତୁର୍ସନକ ବାକି କେଉଁ ଥିଲେ ଯେ, ଚତୁର୍ସନକ ବି ଆସୁଥିଲେ, ସମସ୍ତେ ଆସି ହିରଣ୍ୟକଶିପଙ୍କ ନିକଟରେ ଅବନତଙ୍କ ମସ୍ତକରେ ପ୍ରଣାମ କରି ସେବା କରି ଯାଉଥିଲେ। କିନ୍ତୁ ଦେବତାମାନେ କେତେ ଦିନ ସହିବେ, ବହୁ କାଳ ତ ସହିଲେ ନା, ସହିବାର ଗୋଟେ ସହନ ଶକ୍ତି ଅଛି, କେତେ ସହିବେ। ତେଣୁ ଦେବତାମାନେ ବର୍ତ୍ତମାନ ଚିନ୍ତା କଲେ ଏଭଳି ବିପଦରୁ ଆମକୁ କେହି ରକ୍ଷା କରିପାରିବେ ନା। ପ୍ରଭୁପାଦ ତାଙ୍କ କର୍କଟରେ ପ୍ରଥମେ ଲେଖୁଛନ୍ତି, ଭୋକ୍ତାରମ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦମ ସର୍ବଭୂତାନାମ ଜ୍ଞାନ୍ତମାନ ଶାନ୍ତି ବୃଚ୍ଛେ। ମଣିଷ ଶାନ୍ତି ପାଇବା ପାଇଁ ଦେବାଦେବୀଙ୍କର ଶରଣ ଯାଉଛି। ଦେବାଦେବୀ ଯେତେବେଳେ ଫୁଲ୍ ଟେନସନ୍ରେ ରହୁଛନ୍ତି ସେମାନେ କାହାର ଶରଣ ଯାଉଛନ୍ତି ମଣିଷ ଜାଣିବା ଦରକାର। ଜଗତରେ ଇଷ୍ଟ ଯେଉଁ ଶବ୍ଦ ଆସିଛି ଈଶ୍ୱର, ଲୋକମାନେ ତ କୁହନ୍ତି ମୋର ଇଷ୍ଟ ଦୁର୍ଗା, ମୋର ଇଷ୍ଟ କାଳୀ, ମୋର ଇଷ୍ଟ ଶିବ। ଆରେ ଇଷ୍ଟ ଜଗତରେ ଈଶ ଶବ୍ଦ ହେଉଛି ଭଗବାନ ପାଇଁ, କୃଷ୍ଣଙ୍କ ପାଇଁ, ବିଷ୍ଣୁଙ୍କ ପାଇଁ। ଏ ଜଗତରେ ଯେତେ ଦେବାଦେବୀ ଅଛନ୍ତି, ଯେତେ ଈଶ୍ୱର ଅଛନ୍ତି, ସମସ୍ତଙ୍କର ଇଷ୍ଟ ହେଉଛନ୍ତି ବିଷ୍ଣୁ। ତେଣୁ ଦେବାଦେବୀମାନେ ସମସ୍ତେ ବର୍ତ୍ତମାନ ବିଷ୍ଣୁଙ୍କର ଶରଣ ଯିବେ, କାହିଁକି କେହି ଶରଣ ଜଗତର ଦେଇପାରିବେନି। ଯଦି କାହାର ଶରଣ ଦେବାର ଶକ୍ତି ଥାଆନ୍ତା, ଭଗବାନ ଭଗବତ ଗୀତାରେ କହିନଥାନ୍ତେ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣମ ବ୍ରଜ, ଏକମ ଶବ୍ଦ ସେଥିପାଇଁ ଲଗେଇଲେ। କେହି ଶରଣ ଜଗତରେ ଦେଇପାରିବେନି, କାରଣ ସମସ୍ତେ କାହାର ନା କାହାର ସହାୟରେ ବଞ୍ଚିଛନ୍ତି ଏ ଜଗତରେ, କିନ୍ତୁ ଭଗବାନ ବିନା ସହାୟରେ ଏ ଜଗତକୁ ରକ୍ଷା କରିଛନ୍ତି, କାହାର ସହାୟ ନାହିଁ। ତସ୍ୟ ଉଗ୍ରଦଣ୍ଡ ସମ୍ବିଘ୍ନ ସର୍ବେ ଲୋକା ସପାଲକ ଅନ୍ୟତ୍ର ଅଲବ୍ଧ ଶରଣା ଶରଣମ ଯଜୁ ଅଚ୍ୟୁତମ ଅନ୍ୟତ୍ର ଅଲବ୍ଧ ଶରଣା। ଦେବତାମାନେ ଯେତେବେଳେ ଦେଖିଲେ ବ୍ରହ୍ମାଙ୍କ ନିକଟକୁ ଯାଇଛନ୍ତି, ଶିବଜୀଙ୍କ ନିକଟକୁ ଯାଇଛନ୍ତି, କିନ୍ତୁ ଏଣେ ପ୍ରେଜେଣ୍ଟ ବି ପକାଉଛନ୍ତି, କିନ୍ତୁ ବ୍ରହ୍ମାଜୀ ତ ବର ଦେଇ ଛାଡ଼ିଛନ୍ତି, ଶିବଜୀ କ'ଣ କରେ, ଶିବ ତ ଧ୍ୟାନରେ ଅଛନ୍ତି, ଆଉ ବିଷ୍ଣୁ ଲୋକକୁ ଯିବାକୁ ହିଁ ଚାନ୍ସ ହିଁ ନାହିଁ। ଦେବତାମାନେ ବିଷ୍ଣୁ ଲୋକରେ ପ୍ରବେଶ କରିପାରନ୍ତିନି, ଦେବତାମାନଙ୍କର ଅଧିକାର ନାହିଁ। ଏପରିକି ଏଇ ଯେଉଁ ବ୍ରହ୍ମାଣ୍ଡ ଅଛି, ଏ ବ୍ରହ୍ମାଣ୍ଡରେ ବ୍ରହ୍ମାଜୀ ଶିବଜୀ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ତିନି ଈଶ୍ୱରଙ୍କର ଅଫିସ ଅଛି, ହେଡ଼କ୍ୱାର୍ଟର। ପଞ୍ଚମ ସ୍କନ୍ଧ ଭାଗବତ ବର୍ଣ୍ଣନା ଅଛି, ମୁଁ ବିଶେଷ କିଛି କହୁନି। ଯେଭଳି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ସ୍ୱତଦ୍ୱୀପ ଅଛି, ସେଇ ସ୍ୱତଦ୍ୱୀପରେ ବିଷ୍ଣୁ ରୁହନ୍ତି। ବ୍ରହ୍ମାଙ୍କର ଗୋଟିଏ ଅଫିସ ଅଛି, ଶିବଜୀଙ୍କର ଗୋଟେ ଅଫିସ ଅଛି ପ୍ରତ୍ୟେକ ବ୍ରହ୍ମାଣ୍ଡରେ। ତେଣୁ ଦେବତାମାନେ ଅତି ବେଶୀରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି, ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି, ସେମାନେ ଏଇ ଶ୍ୱେତଦ୍ୱୀପ ନିକଟରେ ଠିଆ ହେଇ ଡାକୁଛନ୍ତି। ଭଗବାନଙ୍କର ବୈକୁଣ୍ଠକୁ ସେମାନେ ପ୍ରବେଶ କରିବେ, ଏଇ ଯେଉଁ ବୈକୁଣ୍ଠ ଅଛି ଏଇ ବୈକୁଣ୍ଠରୁ ହିଁ ପ୍ରବେଶ କରେ ତାଙ୍କର ଅଧିକାର, କାରଣ ସେମାନେ ମିଶ୍ର ସତ୍ତ୍ୱରେ ରହୁଛନ୍ତି, ଶୁଦ୍ଧ ସତ୍ତ୍ୱ ନହେଲେ କେହି ବୈକୁଣ୍ଠରେ ପ୍ରବେଶ କରିପାରିବେନି। ତେଣୁ ଅଲବ୍ଧା ଶରଣମ ଅନ୍ୟତ୍ର ଅଲବ୍ଧା ଶରଣମ ଶରଣମ ଯଜୁ ଅଚ୍ୟୁତମ, ଯିଏ କେବେ ହେଲେ ଶରଣାଗତ ଧର୍ମରୁ ଚ୍ୟୁତ ହୁଅନ୍ତି ନା ସେ ପ୍ରଭୁଙ୍କର ଶରଣ ଗଲେ। କାହିଁକି ନା ତସ୍ୟ ଉଗ୍ରଦଣ୍ଡ ସମ୍ବିଘ୍ନ, ପୁରା ଅତି ଭୀତ ହେଇଗଲେ ଉଗ୍ରଦଣ୍ଡରେ, ସବୁବେଳେ ଚାଷ୍ଟାଜମେଣ୍ଟ ଲଗେଇଲା, ସବୁବେଳେ ଶାସନ କଲା। ଦେବତା କେତେ ଶାସନ ସହିବେ, ଜଣେ ଚାକର ଶାସନ ସହିପାରୁନି, ଇଏ ଜଣେ ଦେବତା ଆଙ୍କୁ ସମସ୍ତେ ପୂଜା କରିଦେଲେ କେତେ ସହିବେ। ଶେଷରେ ଭଗବାନଙ୍କର ଶରଣ ଗଲେ। ସର୍ବେ ଲୋକପାଳ ସ୍ୱପାଲକା, ଲୋକପାଳ ମାନେ ତାଙ୍କର ପାଳକମାନଙ୍କ ସହିତ, ସବୁ ଡିପାର୍ଟମେଣ୍ଟ ଇନଚାର୍ଜ ସହିତ ସବୁ ଷ୍ଟାଫ ଶରଣ ଗଲେ ଭଗବାନଙ୍କର। କେଉଁଠି ଶରଣ ଗଲେ? ବୈକୁଣ୍ଠ ତ ଯାଇପାରିବେ ନା, ବା ହିରଣ୍ୟକଶିପୁର ସୀମା ବାହାରକୁ ଯାଇପାରିବେ ନା, ପ୍ରତିଦିନ ହିରଣ୍ୟକଶିପୁ ନିକଟକୁ ଆସିବାକୁ ପଡ଼ିବ, ଆଉ କୌଣସି ପୁଣ୍ୟକ୍ଷେତ୍ରକୁ ବି ଯାଇପାରିବେ ନା, ସେ ସୁଯୋଗ ବି ନାହିଁ। କାରଣ ସର୍ବତ୍ର ସର୍ବତ୍ର ହିରଣ୍ୟକଶିପୁର ତେଜ ସବୁବେଳେ ସର୍ବତ୍ର ବିଚ୍ଛରିତ ହେଇଛି, ତେଣୁ ଯେଉଁଠି ଥିଲେ ସେଇଠାଇ ଭଗବାନଙ୍କୁ ଡାକୁଛନ୍ତି। ଏଠି କହୁଛନ୍ତି ତସ୍ମୈ ନମସ୍ତୁତେ କାଷ୍ଟାୟେ ଯତାତ୍ମା ହରିରୀଶ୍ୱର ଯଦ୍ଗତ୍ୱାନ ନିବର୍ତ୍ତନ୍ତେ ଶାନ୍ତା ସନ୍ନ୍ୟାସିନ ମଲା। ତସ୍ମୈ ନମସ୍ତୁତେ, କିଭଳି ଅଚ୍ୟୁତଙ୍କର ଶରଣ ଯାଉଛନ୍ତି, ମୁଁ ତାଙ୍କୁ ନମସ୍କାର କରୁଛୁ। କାଷ୍ଟାୟ ଯତାତ୍ମା ହରିଈଶ୍ୱର, ଯିଏ ପରମାତ୍ମା, ଯିଏ ହରି, ଯିଏ ଈଶ୍ୱର, ଭଗବାନଙ୍କ ତିନୋଟି ବିଶେଷଣ ଦେଉଛନ୍ତି। ଭଗବାନ ସିଏ ହେବେ ଯିଏ ପରମାତ୍ମା, ପ୍ରତ୍ୟେକ ଜୀବଙ୍କ ଅନ୍ତରେ ସିଏ ରହିଛନ୍ତି ଏବଂ ପ୍ରତ୍ୟେକ ଜୀବଙ୍କ ଅନ୍ତର ଭାବକୁ ସେ ଜାଣୁଛନ୍ତି। ସେ କିଏ ନା ହରି, ସବୁ ଜୀବର ଦୁଃଖକୁ ହରଣ କରୁଛନ୍ତି, ଆଉ ସେ କିଏ ନା ଈଶ୍ୱର, ସେ ପରମେଶ୍ୱର। ଏଇ ପରମାତ୍ମା ହରି ଈଶ୍ୱରଙ୍କର ଶରଣ ଗଲେ। ତସ୍ମୈ ନମସ୍ତୁତେ, ଆମେ ତାଙ୍କୁ ପ୍ରଣାମ କରୁଛୁ। ତାଙ୍କୁ ଦର୍ଶନ କରୁନାହାନ୍ତି, କାହାକୁ ପ୍ରଣାମ କରୁଛନ୍ତି ନା, ହେ ପ୍ରଭୁ କାଷ୍ଟାୟ, ଆପଣ ଯେଉଁ ଦିଗରେ ଅଛନ୍ତି ଆମେ ଏଇଠାରୁ ଆପଣଙ୍କୁ ପ୍ରଣାମ କରୁଛୁ। ବିଶ୍ୱନାଥ ଚକ୍ରଠାକୁର କହୁଛନ୍ତି ଯତ୍ର ଦିଶି ହରିର ଅସ୍ତିତି ସର୍ବଦେଶସ୍ୟ ଅସୁର ତେଜ ଗ୍ରସ୍ତତ୍ୱାତ୍। ସବୁ ଦେଶରେ ଅସୁରର ତେଜ, ହିରଣ୍ୟକଶିପୁର ତେଜ ମାଡ଼ିକି ରହିଛି, ତେଣୁ କୌଣସି ପୁଣ୍ୟକ୍ଷେତ୍ରକୁ ଇଏ ବି ମଧ୍ୟ ଯାଇପାରୁନାହାନ୍ତି। ସେଥିପାଇଁ ଆମେ ଯେଉଁଠି ଠିଆ ହେଇଛୁ ସେଇଠି ଆମେ ରହିକି ପ୍ରଣାମ କରୁଛୁ, ଦିଗକୁ ଚାହିଁକି ପ୍ରଣାମ କରୁଛନ୍ତି। ପ୍ରଭୁପାଦ ଯିଏ ତାଙ୍କ ପର୍ପଟରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଯେହେତୁ ଦେବତାମାନଙ୍କର ତେଜରେ ଗ୍ରସ୍ତ ଥିଲା, ହିରଣ୍ୟକଶିପୁର ତେଜରେ ସବୁ ଦିଗ ଗ୍ରସ୍ତ ଥିଲା, ଦେବତାମାନେ କୌଣସି ପୁଣ୍ୟକ୍ଷେତ୍ରକୁ ଯାଇପାରୁନାହାନ୍ତି। ଏବଂ ପୁଣ୍ୟକ୍ଷେତ୍ରର ମହାତ୍ମ ହେଲା, ପ୍ରଭୁପାଦ ଉଦାହରଣ ଦେଉଛନ୍ତି, ଯେଭଳି ବୃନ୍ଦାବନ ଆଉ ଆମର ଅଯୋଧ୍ୟା, ଏଭଳି କ୍ଷେତ୍ରରେ ଭଗବାନଙ୍କୁ ପ୍ରାର୍ଥନା କଲେ ବହୁତ ଶୀଘ୍ର ଫଳ ମିଳେ। ଯେଉଁମାନେ ବୃନ୍ଦାବନ ବି ଯାଉଛନ୍ତି ସେମାନେ ପ୍ରଭୁପାଦଙ୍କ ପର୍ପଟକୁ ଏଇଟାକୁ ପଢ଼ିକି କହୁଛନ୍ତି, ଏଠି ଭଜନ କଲେ କ'ଣ ହବ, ବୃନ୍ଦାବନରେ ଭଜନ କଲେ ଅଧିକ ଫଳ ମିଳେ। ପ୍ରଭୁପାଦ କହିଛନ୍ତି ପର୍ପଟରେ, ପ୍ରଭୁପାଦ କାହା ପାଇଁ କହିଛନ୍ତି, ଦେବତାମାନଙ୍କ ପାଇଁ କହିଛନ୍ତି, ଅସୁରମାନଙ୍କ ପାଇଁ କହିଛନ୍ତି। ଆମର ଦେବଗୁଣ ଅଛି କି, ଆମର ଦେବତା ଗୁଣ ଅଛି କି? ଯଦି ପ୍ରଭୁପାଦ ଏଇଟାକୁ ପର୍ପଟରେ ଲେଖିଲେ ତାହେଲେ ପ୍ରଭୁପାଦଙ୍କ ପାଖରେ ସେତିକି ପଇସା ଥିଲା ସମଗ୍ର ବୃନ୍ଦାବନଟାକୁ ସେ କିଣିଦେଇପାରିଥାନ୍ତି। ତ ସେଇଠି କରିକି ଯେମିତି ଗୋରୁଙ୍କୁ ଫାର୍ମରେ ରଖନ୍ତି, ସବୁ ଇସ୍କନ ଡିଭୋଟିଙ୍ଗ ସେଠି ଫାର୍ମରେ ରଖିଥାନ୍ତି, ସେଗୁଡ଼ା ମୁଁ ଠକେଇବା ପାଇଁ ଆସିଥିଲି। ବୃନ୍ଦାବନରେ କୃଷ୍ଣ ମିଳିବେ ନା, କୃଷ୍ଣ ସେ ତୁମାର କୃଷ୍ଣ ଦିତେ ପାର ତୁମାର ସକତି ଅଛି, ଇଏ ସିଦ୍ଧାନ୍ତ। କୃଷ୍ଣ ତାଙ୍କ ବୃନ୍ଦାବନରେ ମିଳିବେ ଯାହାର ଦୈବ ଗୁଣ ଅଛି। ପ୍ରଭୁପାଦ ନବମ ସ୍କନ୍ଦରେ ଯେଉଁମାନେ ପ୍ରଭୁପାଦଙ୍କ ନାଁ ଦେଇକି ନିଜର ଭଜନ ଭଜନ ସାଧୁଗୁରୁଙ୍କର ସେବାକୁ ବାଦ ଦେଇକି ଯେଉଁମାନେ ଛଳନା କରି ଭଜନର ଅଭିନୟ କରନ୍ତି, ସେମାନେ ପ୍ରଥମେ ଜାଣିବା ଦରକାର ମୋର ଦୈବ ଗୁଣ ଅଛି ମୁଁ ବୃନ୍ଦାବନରେ ବାସ କରିବା ପାଇଁ। ପ୍ରଭୁପାଦ ମୁଁ କନଭରସେସନ୍ ଖେଳେଇଲି, ଖୋଜି କେଉଁ ଫାଇଲ୍ରେ ମୁଁ ତାକୁ ଭରିକରି ରଖିଲି ଯେ ଖୋଜି ଖୋଜି ହିଁ ପାଇଲିନି, ବହୁତ ସମୟ 2-3 ଘଣ୍ଟା ଖୋଜିଲି। ପ୍ରଭୁପାଦ ନିଜେ ଲେଖିଛନ୍ତି ଶାସ୍ତ୍ରରେ ଯେଉଁ ଅଛି, ବୃନ୍ଦାବନରେ ବାସ କଲେ ଭଜନର ଫଳ 10 ଗୁଣ ଆଉ ବୃନ୍ଦାବନରେ ଅପରାଧର ଫଳ ବି 10 ଗୁଣ। ତୁମର କେଉଁଟା ଅଧିକା ହଉ ତୁମେ ହିସାବ କରି କାଲକୁଲେସନ୍ କରି ଦେଖ, ତାପରେ ତୁମେ ବାଲାନ୍ସ ହିସାବ କରିବ ମୁଁ ବୃନ୍ଦାବନ ରହିବା ପାଇଁ ଯୋଗ୍ୟ ଦୁଇ। ଏବଂ ଦ୍ୱିତୀୟ କହୁଛନ୍ତି 9:14 ମେନ୍ ହୁ ଆର୍ ଗନ୍ ଟୁ ବୃନ୍ଦାବନ ବଟ୍ ହୁ ଷ୍ଟିଲ୍ ହାଙ୍କରିଂ ଫର୍ ସେକ୍ସ ସୁଡ୍ ଇମିଡିଏଟ୍ଲି ଲିଭ୍ ବୃନ୍ଦାବନ ଆଣ୍ଡ ଷ୍ଟପ୍ ଦେ ଆର୍ ଗ୍ରେଭିୟସ୍ ଅଫେନ୍ସେସ୍ ଆଟ୍ ଦି ଲୋଟସ୍ ଫିଟ୍ ଅଫ୍ ଲର୍ଡ଼। ପ୍ରପାତ କହୁଛନ୍ତି ଯେଉଁମାନେ ବୃନ୍ଦାବନ ଯାଉଛନ୍ତି ବୃନ୍ଦାବନ ବାସ କରିବା ପାଇଁ, ଯଦି ଆଜି ପର୍ଯ୍ୟନ୍ତ ସେମାନଙ୍କର ଏଇ ଶାରୀରିକ ଧର୍ମ ଚିନ୍ତା ଅଛି, ଇମିଡିଏଟ୍ଲି ସେମାନେ ବୃନ୍ଦାବନ ଛାଡ଼ିଦେବା ଦରକାର, ଯାହାଫଳରେ ସେମାନେ ରାଧାରାଣୀଙ୍କ ଚରଣରେ ଏ ଗ୍ରେଭିୟସ୍ ଅଫେନ୍ସ ସିଭିୟର୍ ଅଫେନ୍ସ ଏଇଟା ଏଇଟା ଯେମିତି ନ ହୁଏ। ଚିନ୍ତା କରି ଦେଖ ଆମର ଏଇ ଭାବନା ଯାଇଛି କି, ତେଣୁ ପ୍ରଭୁପାଦଙ୍କ ପର୍ପଟକୁ ନେଇକି ୟୁଜ୍ କରିବା ଉଚିତ ନୁହେଁ। ପ୍ରଭୁପାଦ ସବୁ କଥା କହିଛନ୍ତି, ଆମର କ'ଣ ଯୋଗ୍ୟତା ଆମେ ଦେଖିବା ଦରକାର। ପ୍ରଭୁପାଦ ବୃନ୍ଦାବନରେ ବାସ କରିବା ପାଇଁ କହିଛନ୍ତି, ପୁଣି ପ୍ରଭୁପାଦ ବି ବୃନ୍ଦାବନରେ ରହିବା ପାଇଁ ନିୟମ ଦେଇଛନ୍ତି, ପୁଣି ବି କହିଛନ୍ତି ୟୁ ସୁଡ୍ ଫଲୋ ୟୋର୍ ଗୁରୁ ଗୁରୁ ଇନ୍ଷ୍ଟ୍ରକ୍ସନ୍। ପ୍ରଭୁପାଦ ସବୁ କଥା କହିଛନ୍ତି, ଆମର ସାଧୁଗୁରୁ ଗୁରୁଦେବ ଯାହା ଆଦେଶ ଦେଉଛନ୍ତି ସେଇଟା ତୁମକୁ ପାଳନ କରିବାକୁ ପଡ଼ିବ। ତେଣୁ ଦେବତାମାନେ ମୋର ଏଠି କହିବାର ଥିଲା, ପ୍ରଭୁପାଦ ଯେହେତୁ ପର୍ପଟରେ ଲେଖିଛନ୍ତି କେହି ଏକଥା ପ୍ରଶ୍ନ ଉଠାଇପାରେ, ସେଥିପାଇଁ ମୁଁ ଏକଥା କହିଲି। ଦେବତାମାନେ କହୁଛନ୍ତି ତସ୍ମୈ ନମସ୍ତୁତେ କାଷ୍ଟାୟ ଯଥାତ୍ମା ହରି ଈଶ୍ୱର, ଯେ ପରମାତ୍ମା ଯେ ହରି ଈଶ୍ୱର ତାଙ୍କୁ ଆମେ ପ୍ରଣାମ କରୁଛୁ, ସେ ଯେଉଁ ଦିଗରେ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ପ୍ରଣାମ କରୁଛୁ, ଦିଗକୁ ପ୍ରଣାମ କରି କହୁଛନ୍ତି। ଏବଂ ସେ ଜଗତ୍ତ୍ୱା ନ ନିବର୍ତ୍ତନ୍ତେ ଶାନ୍ତ ସନ୍ନ୍ୟାସୀନ ଅମଲ, ନିଷ୍କାମ ସନ୍ନ୍ୟାସୀମାନେ ଯେଉଁମାନେ ଶାନ୍ତ ସେମାନେ ଯାହାଙ୍କ ନିକଟକୁ ଗଲେ ଆଉ ଫେରନ୍ତି ନା, ସେଇ ପ୍ରଭୁଙ୍କୁ ଆମେ ପ୍ରଣାମ କରୁଛୁ। ଦେବତାମାନେ ଏଭଳି ପ୍ରଣାମ କଲା ପରେ କେବଳ ପ୍ରଣାମ କଲେନି, ଭଗବାନଙ୍କୁ ପାଇବା ପାଇଁ ଦେଖନ୍ତୁ ହିରଣ୍ୟକଶ୍ୟପ ଏତେ କଠୋର ତପସ୍ୟା କରିକି ବ୍ରହ୍ମାଙ୍କ ନିକଟରୁ ବର ପାଇଥିଲା, କିନ୍ତୁ ଦେବତାମାନେ ମାତ୍ର 2-3 ସ୍ତୁତି କଲେ, ଭଗବାନ ତାଙ୍କୁ ସିଧା ବାଣୀରେ କହୁଛନ୍ତି। ଏବଂ ଦେବତାମାନେ ବି କିଛି ତପସ୍ୟା କଲେ, ହିରଣ୍ୟକଶ୍ୟପ ତପସ୍ୟା ତୁଳନାରେ ବହୁତ କମ୍, ଦେବତାମାନେ କ'ଣ ତପସ୍ୟା କଲେ ବର୍ତ୍ତମାନ ଶ୍ଳୋକରେ କୁହାଯାଉଛନ୍ତି। ଇତିତେ ସଂଗତାତ୍ମାନଂ ସମାହିତ ଧିୟୋ ମଲଃ ଉପତସ୍ତୁ ହୃଷିକେଶଂ ବିନିଦ୍ରା ବାୟୁ ଭୋଜନ। ଦେବତାମାନେ ଆଗେ ଇନ୍ଦ୍ରିୟଙ୍କୁ ସଂଯମ କଲେ, ଦେବତାମାନଙ୍କର ଇନ୍ଦ୍ରିୟ ବି ଅସଂଯମ, ଆମ ଭଳି ନୁହେଁ, ଆମେ ଯେମିତି ପୁରା ଅସଂଯମ ସେମିତି ଅସଂଯମ ନୁହେଁ, କିନ୍ତୁ ଯେହେତୁ ଦେବଲୋକରେ ଭୋଗର ପ୍ରାଚୁର୍ଯ୍ୟତା ଅଛି, ମନ ସ୍ଥିର କରିବା ବହୁତ କଠିନ, ବହୁତ କଠିନ, ବହୁତ କଠିନ। କେବଳ ଭାରତବର୍ଷ ଗୋଟିଏ ବର୍ଷ ଯେଉଁଠି କେବଳ ପ୍ରେମ ପାଇବାର 100% ଚାନ୍ସ ଅଛି। ଯେତେବେଳେ ବୈକୁଣ୍ଠ ବର୍ଣ୍ଣନା ଶୁଣିବେ ଏଇ ପ୍ରସଙ୍ଗରେ, ଚତୁର୍ସନଙ୍କ ପ୍ରସଙ୍ଗରେ, ତୁଳସୀ ଦେବୀଙ୍କର ଭାଗ୍ୟକୁ ଦେଖି ବୈକୁଣ୍ଠବାସୀମାନେ ପରସ୍ପର କଥା ହେଉଛନ୍ତି, ହେ ତୁଳସୀ ତୁମର କେତେ ବଡ଼ ଭାଗ୍ୟ, ପ୍ରଭୁଙ୍କର ଶୋଭାକୁ ତୁମେ ହିଁ ବଢ଼ଉଛ, ତୁମେ କି ତପସ୍ୟା କରି ପ୍ରଭୁଙ୍କ ଚରଣରେ ସବୁବେଳେ ଲାଗି ରହିଛ ତୁମେ କୁହ, ଆମେ ଯଦି ସେଇଟା ଜାଣିବୁ ଆମେ ଭାରତବର୍ଷକୁ ଯିବୁ, ଭାରତବର୍ଷରେ ଯାଇ ସେଇଟା ତପସ୍ୟା କରିକି ବୈକୁଣ୍ଠରେ ତୁମ ଭଳି ଆମେ ସାଧନ କରି ପ୍ରଭୁଙ୍କ ଚରଣ ରହିବୁ। ଏଇ ଭାରତବର୍ଷ ମନୁଷ୍ୟ ଜନ୍ମ ବୈକୁଣ୍ଠବାସୀମାନେ କାମନା କରୁଛନ୍ତି, ଆପଣ ଚକ୍ରତୀ ପଛେ ଟିକା ଲେଖିଛନ୍ତି ବୈକୁଣ୍ଠବାସୀମାନଙ୍କ ପାଇଁ ବି ଭାରତବର୍ଷ ହେଉଛି ଲୋଭନୀୟ, କାହିଁକି ନା ଏଠି ସାଧନ କରିବାର ଆଉ ପ୍ରେମ ପ୍ରାପ୍ତିର ପ୍ରଭୁଙ୍କୁ ପ୍ରସନ୍ନ କରିବାର ସବୁକିଛି ଭୂମିକା ଏଠି ଅଛି, ସବୁକିଛି ଫିଲ୍ଡ ଏଠି ଅଛି। ତେଣୁ ଦେବତାମାନଙ୍କ ସ୍ୱର୍ଗଲୋକ ରହିଲେ ମଧ୍ୟ ଭୋଗର ପ୍ରାଚୁର୍ଯ୍ୟତା ହେତୁ ସେଠି ବି ତାଙ୍କର ଇନ୍ଦ୍ରିୟ ସଂଯତ ହୁଏ, କିନ୍ତୁ ଆଜି ଦେବତାମାନେ ଯେହେତୁ ବିପଦରେ ପଡ଼ିଛନ୍ତି ହିରଣ୍ୟକଶିପୁର ପ୍ରତାପରୁ ଉଦ୍ଧାର ପାଇବା ପାଇଁ, ଇତିତେ ସଂଯତ ଆତ୍ମାନ ପୁରା ମନକୁ ସଂଯମ କରିଛନ୍ତି, ସମାହିତମ ଚିତ୍ତସ୍ଥିର ଦିଅ ଅମଲା ଉପତସ୍ତୁ ନିର୍ମଳ ବୁଦ୍ଧିରେ ଉପାସନା ଆରମ୍ଭ କଲେ, କାହାଙ୍କୁ ନା ହୃଷିକେଶଙ୍କୁ। କିଭଳି ଉପାସନା କଲେ ତପସ୍ୟା କ'ଣ ନା ବିନିଦ୍ରା ବାୟୁ ଭୋଜନ, ନିଦ୍ରା ଶୋଇଲେନି ଆଉ ଦେବତାମାନେ ବି ରେଷ୍ଟ ନିଅନ୍ତି, ଦେବତାମାନେ ଆଉ ଶୟନ କଲେ ନା। ଶୟନ ମାନେ ନୁହେଁ ଯେ ପୁରା ମଣିଷ ଭଳି 24 ଘଣ୍ଟା ଶୋଇବା, ପୁରା ବିନିଦ୍ରା ଅର୍ଥ ଦୈହିକ ସମ୍ପର୍କ ସବୁ ଦୈହିକ କାର୍ଯ୍ୟରୁ ବିରତ ହେଇ ଭୋଜନ ବି ତ୍ୟାଗ କଲେ, ବାୟୁ ଭୋଜନ, ବାୟୁ ଭୋଜନ ଅର୍ଥ ଭୋଜନ ତ୍ୟାଗ କରିବା। ଏଇ ଯେ ପ୍ରଶ୍ନ କରିପାରେ ମୋ ମନରେ ତ ଏଠି ଏବେ ଏଠି ଆସୁଛି, ଦେବତାମାନଙ୍କର ତ ପଲକ ପଡ଼େ ନା, ସେ କେମିତି ନିଦ୍ରା ନିଅନ୍ତି ଅପଲକ ନେତ୍ର ଦେବତାମାନଙ୍କର। ଏଇ ଏଇଠି ମୁଁ ଲୋକମାନଙ୍କୁ ଦେଖିଛି ଯେଉଁମାନେ ଆଖି ନ ପକେଇକି ଶୁଣନ୍ତି, ଏମିତି ଲୋକ ଅଛନ୍ତି ବହୁତ। ମୁଁ ଦୁଇ ତିନି ଜଣ ଲୋକଙ୍କୁ ଦେଖି ସେମାନେ ଏମିତି ଚାହିଁକି ଶୋଇଥିବେ, ଆପଣ ଜାଣିପାରିବେନି ସେ ଶୋଇଛନ୍ତି କି ଚାହିଁଛନ୍ତି, ପଲକ ପଡ଼େନି ତାଙ୍କ। ଦେବତାମାନଙ୍କର କାହିଁକି ହେବ? ଇଏ କୌଣସି କାଳ୍ପନିକ ବୋଲି ଭାବିବା ହେଉଥିନି ଭାଗବତକୁ। ଯେମିତି ମୁଁ ପୂର୍ବରେ କହୁଥିଲି ବୈକୁଣ୍ଠବାସୀରେ ଭଗବାନ ଶ୍ରୀକୃଷ୍ଣଙ୍କର ସେଠି ବୈକୁଣ୍ଠ ହଉ ଗୋଲକରେ ହଉ, ସେଠି କାହାର ରକ୍ତ ନାହିଁ, ମଳ ନାହିଁ, ମୂତ୍ର ନାହିଁ, କେମିତି ସମ୍ଭବ? ଶରୀର କେମିତି ରହିଛି? ଏଇଠି ବି ପ୍ରାଣୀ ଅଛନ୍ତି, ମୁଁ ସେଠି ବସି ଚିନ୍ତା କରୁଛି, ଏଇଠି ବି ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ରକ୍ତ ନାହିଁ, ଜାଣିଛନ୍ତି କେତେ ପ୍ରାଣୀ? ମୁଁ ଆପଣଙ୍କୁ ଉଦାହରଣ ଦେଖିଲି, ତାଙ୍କ ଦେହରେ ରକ୍ତ ନାହିଁ, ସେମାନେ ବଞ୍ଚିକି ରହିଛନ୍ତି। ମଳରେ ଯେଉଁ କୃମି ଅଛନ୍ତି ଦେଖିଲେ, ଜିଆ ଜାଣିଛନ୍ତି ନା, ତାଙ୍କ ଦେହରେ ରକ୍ତ ଅଛି, ସେମାନେ କାଳେ ମାଟି ଖାଉଛନ୍ତି, କେତେ ଭେରାଇଟିର ଜିଆ ବି ପୁଣି ଅଛନ୍ତି। ଏଇ ଜଗତରେ ବି ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ଦେହରେ ରକ୍ତ ନାହିଁ। ଭଗବାନ ଏ ଶରୀରକୁ ଭିନ୍ନ ଭିନ୍ନ ଉପାଦାନରେ ତିଆରି କରିଛନ୍ତି, ଭିନ୍ନ ଭିନ୍ନ ଉପାଦାନରେ। ଜଳରେ ବାସ କରିବେ କିଏ, ଭୂମିରେ କିଏ ବାସ କରିବ, କିଏ ଆକାଶରେ ବାସ କରିବ। ଏ ପଞ୍ଚଭୌତିକ ଦେହ ଯଦିଓ 5ଟା ଜିନିଷ ଅଛି ଦେବତାମାନଙ୍କର ପଞ୍ଚଭୌତିକ ଦେହ, କିନ୍ତୁ ତାଙ୍କ ଶରୀରରେ ବାୟୁ ଅଧିକ, ବାୟୁମୟ ଶରୀର, ଆଉ ବୈକୁଣ୍ଠରେ ଚିନ୍ମୟ ଶରୀର। ତେଣୁ ଦେବତାମାନେ ଉପତସ୍ତୁ ହୃତିକେଶମ ବିନିଦ୍ରା ବାୟୁ ଭୋଜନ, ଯେଉଁ ନିଦ୍ରା କଥାରେ ମୁଁ କହୁଥିଲି ଯେ ଏମିତି ଦେବତାମାନେ ଆଖି ନ ପକେଇବି ଶୋଇପାରୁନଥିଲେ, ତାର କିଛି ମାନେ ନା, ଏଇ ଜଗତରେ ଲୋକମାନେ ଆଖି ନ ପକେଇବି ଶୋଉଛନ୍ତି। ତେଣୁ ଶୟନ ଏଭଳି ଶୟନ ନ କରି ଭୋଜନ ନ କରି ହୃଷିକେଶଙ୍କୁ ଆରାଧନା କଲେ, ଯେତେବେଳେ ଏଇଭଳି ଭଗବାନଙ୍କୁ ଏକାନ୍ତରେ ଡାକୁଛନ୍ତି ହିରଣ୍ୟକଶିପୁ ପ୍ରତାପ ରକ୍ଷା ପାଇବା ପାଇଁ, ଭଗବାନ ନିଜେ ବହୁତ ସୁନ୍ଦର ପର୍ପଟ ପ୍ରପାଦ ଏଠି ଲେଖିଛନ୍ତି। ଭଗବାନ ଦର୍ଶନ ଦେଇନାହାନ୍ତି କିନ୍ତୁ କହୁଛନ୍ତି, ପ୍ରତିଧ୍ୱନି ହେଉଛି ସାଧୁନାମ ଅଭୟଙ୍କରୀ, ସାଧୁଙ୍କୁ ଅଭୟଙ୍କର ଦେବ ବାଣୀ, ଏଭଳି ବାଣୀ ଆସୁଛି ଭଗବାନଙ୍କର ବାଣୀ, ପୁରା ଗମ୍ଭୀର ବାଣୀ। ତେଷାମ ଆବିର୍ଭୂତ ବାଣୀ, ବାଣୀ ଆବିର୍ଭୂତ ହେଲେ ଦେବତାମାନେ ଏଭଳି ଅନିଦ୍ରା ହେଇ ବାୟୁ ଭୋଜନ ହେଇ ସଂଯତଚିତରେ ଭଗବାନ ହୃଷିକେଶଙ୍କୁ ଆରାଧନା କରିବା ସମୟରେ ବାଣୀ ଆବିର୍ଭୂତ ହେଲେ, ଅର୍ଥାତ୍ ଭଗବାନଙ୍କର ବାଣୀ। ପ୍ରଭୁପାଦ ବହୁତ ସୁନ୍ଦର ଲେଖିଛନ୍ତି, ଭଗବାନଙ୍କର ବାଣୀ, ଭଗବାନଙ୍କର ଯେକୌଣସି ଆଇଟମ୍ ଭଗବାନଙ୍କୁ ଡିଫରେଣ୍ଟ ନାହିଁ। ପ୍ରଭୁପାଦ ଏଇ ବିଶେଷ କରି ମୋତେ ଏଇଟା ଦେଖୁଛି ଚକ୍ରପାଦଙ୍କର ଟୀକା ପୁରା ସବ ଦେଇସାରିଲା ପରେ ବି ପ୍ରଭୁପାଦ ଏତେ ସୁନ୍ଦର ସୁନ୍ଦର ବସ୍ତୁ ଭରି କରିଛନ୍ତି, ମୁଁ ପର୍ପଟରୁ କହିବି ତ ପ୍ରଚୁର ସମୟ ଲାଗିବ। ପ୍ରଭୁପାଦ ଏଇ ପର୍ପଟରେ ଲେଖିଛନ୍ତି, ଯେଭଳି ବିଗ୍ରହ ସେବା କରୁଛେ, ବିଗ୍ରହ ବିଗ୍ରହଠୁ ବିଗ୍ରହ ସେବାର ଯେତେ ଉପକରଣ ଭଗବାନଠୁ ଭିନ୍ନ ନୁହେଁ, କାରଣ ଭଗବାନଙ୍କ ଠାରୁ ଭଗବାନଙ୍କ ବାଣୀ ଭିନ୍ନ ନୁହେଁ, ଭଗବାନଙ୍କ ଠାରୁ ଭଗବାନଙ୍କର ନାମ ଭିନ୍ନ ନୁହେଁ। ତେଣୁ ଆମେ ନାମ କରୁଛେ ମାନେ, ଯଦି କିଏ ପଚାରେ ତୁମେ ନାମ କରୁଛ ଭଗବାନ ସହିତ କିଭଳି କଣ୍ଟାକ୍ଟ ହେଇପାରିବ, କିଭଳି ଭଗବାନ ଦର୍ଶନ କରିପାରିବ, ଆଉ ଭଗବାନ ସହିତ ଭଗବାନଙ୍କର ନାମ ଭିନ୍ନ ନୁହେଁ, ତାର ପ୍ରମାଣ ଏହି ଶ୍ଳୋକ ଦେଉଛନ୍ତି। ଏ ପରବର୍ତ୍ତୀ ଶ୍ଳୋକ କହିବେ, ମେଘ ନିଶ୍ୱନା ବାଣୀ ଅରୂପ ବାଣୀ, ଦର୍ଶନନି କେବଳ କଥା କହୁଛନ୍ତି, ଏବଂ ଭଗବାନ କ'ଣ କହୁଛନ୍ତି ଏଠି କହୁଛନ୍ତି, ମା ଭେଷ୍ଟେ ବିବୁଧା ଶ୍ରେଷ୍ଠା ସର୍ବେଷାଂ ଭଦ୍ର ସ୍ତୁବ ମଦର୍ଶନ ହି ଭୂତାନାଂ ସର୍ବଶ୍ରେୟ ଉପପତ୍ତୟେ। ଭଗବାନ ଦର୍ଶନ ଦେଉନାହାନ୍ତି କିନ୍ତୁ ବାଣୀରେ କହୁଛନ୍ତି, ମତ୍ ଦର୍ଶନ ହି ଭୂତାନାଂ ସର୍ବଶ୍ରେୟ ଉପପତ୍ତୟେ। ଏହି ଶ୍ଳୋକରେ କହୁଛନ୍ତି ସର୍ବଶ୍ରେୟ, ସବୁ ମଙ୍ଗଳର ସମୃଦ୍ଧି ହୁଏ, ବୃଦ୍ଧି ହୁଏ କେବଳ ମୋର ଦର୍ଶନରେ। ପ୍ରଭୁପାଦ ଏହି ପର୍ବରେ କହିଛନ୍ତି ଭଗବାନଙ୍କ ଦର୍ଶନ, ଭଗବାନ ଦର୍ଶନ ଦେଇନାହାନ୍ତି, ବାଣୀରେ କଥା କହୁଛନ୍ତି, ଭଗବାନଙ୍କର ବାଣୀ ଆଉ ଭଗବାନଙ୍କର ଦର୍ଶନ ଏ ଭିନ୍ନ, ଭିନ୍ନ ନୁହେଁ ଅଭିନ୍ନ, ଭଗବାନଙ୍କର କୌଣସି ବସ୍ତୁ ଭିନ୍ନ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କର ନାମ କୀର୍ତ୍ତନ ବି କରୁଛନ୍ତି, ଏ ନାମଟା ଭଗବାନଙ୍କର ନାମ, ଭଗବାନଙ୍କୁ ଭିନ୍ନ ନୁହେଁ। ତେଣୁ ଭଗବାନଙ୍କର ନାମ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରାଯାଇପାରିବ। ଆମର ଯେଉଁ ସାଧନ ଅଛି, ଅଷ୍ଟାଙ୍ଗ ଯୋଗୀମାନଙ୍କର ଯେଉଁ ସାଧନ ଅଛି, ଆପଣମାନେ କୁହନ୍ତି ନା
ବହୁତ ଲୋକ ବି ଯୁକ୍ତି କରନ୍ତି, ଆପଣଙ୍କର କ'ଣ ଖାଲି ସେ ହରେ କୃଷ୍ଣ ସେ ମାଳିରେ ଜପ କରିଲେ ତୁମର ଯୋଗ ଫୋଗ କିଛି ନାହିଁ, ଆମର ନାମରେ ସମାଧି ଅଛି। ଏଇ ଟିକାଟି ଚକ୍ରଦାସ ଦେଇଛନ୍ତି ଧ୍ରୁବ ମହାରାଜଙ୍କ ଚରିତ୍ରରେ, କିଭଳି ନାମ ମାଧ୍ୟମରେ ଭକ୍ତି ଯୋଗରେ ଯେତେ ପ୍ରକାର ଅଷ୍ଟାଙ୍ଗ ଯୋଗ ସବୁ ଅଛି ସମାଧି କରିଛନ୍ତି। ଯେତେବେଳେ ଧ୍ରୁବ ମହାରାଜଙ୍କ ଚରିତ୍ର ଶୁଣିବେ ସେଥିରେ ଆପଣ ଶୁଣିବେ କେତେ ସ୍ପଷ୍ଟ। ତେଣୁ ନାମ ଦ୍ୱାରା, ପ୍ରଭୁଙ୍କର ନାମ ଦ୍ୱାରା ପ୍ରଭୁଙ୍କର ନିକଟରେ ଆମେ ସମାଧି ଲଗେଇବୁ, ଯେଉଁଟାକି ଯୋଗର ଶେଷ ସ୍ତର ନାମ ଦ୍ୱାରା। କାରଣ କୌଣସି ପ୍ରାକୃତ ବସ୍ତୁ ଦ୍ୱାରା ତ ଅପ୍ରାକୃତ ବସ୍ତୁକୁ ସ୍ପର୍ଶ କରିହେବନି, ତେଣୁ ଭଗବାନଙ୍କର ନାମ ଦ୍ୱାରା ଆମେ ଭଗବାନ ପ୍ରାପ୍ତ ହେଉଛୁ। ଏ ନାମଟା ତ ରାମକୃଷ୍ଣ ନାମଟା ତ ରାମକୃଷ୍ଣ ଅରିଜିନାଲ ରାମକୃଷ୍ଣଙ୍କର, ଡୁପ୍ଲିକେଟ୍ ଆଉ କାହାର ନାହିଁ ନା। ଯିଏ ବି ଏଠି ରାମକୃଷ୍ଣ ନାମ ଦେଇଛନ୍ତି ସେଟା ନାମଟା କାହାକୁ ଆଣିଛନ୍ତି, ପ୍ରଭୁଙ୍କର ନାମ ସେଟା ନା। ତେଣୁ ଏଠି ଭଗବାନ କହୁଛନ୍ତି ମା ଭେଷ୍ଟ ବିବୁଧା ଶ୍ରେଷ୍ଠା, ହେ ଦେବତାଗଣ ଶ୍ରେଷ୍ଠ ଦେବତାଗଣ ତୁମେ ଭୟ କର ନା, ସର୍ବେଷାମ ଭଦ୍ରସ୍ତୁତି ତୁମର ସମସ୍ତଙ୍କର ମଙ୍ଗଳ ହଉ। ମଦର୍ଶନ ହିଁ ଭୂତାନ, ଭଗବାନ ଦର୍ଶନ ଦେଉନାହାନ୍ତି କିନ୍ତୁ କହୁଛନ୍ତି ବାଣୀରେ ମୋର ଦର୍ଶନ ସର୍ବଶ୍ରେୟ ଉପପତ୍ତାଏ, ସବୁ ମଙ୍ଗଳର ଆକର ତୁମେ ଭୟ କର। ଦେବତାମାନଙ୍କର କ'ଣ ବିଶ୍ୱ, ଆମକୁ ଯଦି ଭଗବାନ ଏଠି ଠିଆ କହିବେ ତୁମେ କେହି ଭୟ କରନି ତୁମେ ବୈକୁଣ୍ଠକୁ ଯିବ, ପ୍ରଭୁ ଯଦି ଏଠି ବର୍ତ୍ତମାନ ବାଣୀରେ କୁହନ୍ତି ତଥାପି ଆମର ସନ୍ଦେହ ଲାଗିବ ନା, କିଏ କହିଲେ ଦେବତାମାନେ କହିଲେ କି ଭଗବାନ କହିଲେ, ଅବଶ୍ୟ ଭଗବାନ କହୁଛନ୍ତି ସବୁ କାରଣ ଏ ଭଗବାନଙ୍କୁ ଆରାଧନା କରୁଥିଲେ, ପୁଣି ଗୋଟେ ସନ୍ଦେହ ଆସିବ କି ନାହିଁ। ଚକ୍ରଦାତ କହୁଛନ୍ତି ଦେବତାମାନଙ୍କୁ ଭଗବାନ ସ୍ପଷ୍ଟ କରି ଇଣ୍ଡାଇରେକ୍ଟଲି କହୁଛନ୍ତି, ଦେଖ ମୁଁ ବାଣୀରେ କହିଦେଲି କିନ୍ତୁ ଭୟ ତୁମର ରହିବ, ମମ ଦର୍ଶନମ ଇତି ସ୍ତମ୍ବାତ୍ ମତ ଦର୍ଶନମ ଯାବତ୍ ଏବ ନ ଭବତୀ ତାବତ୍ ଏବ ଯୁଷ୍ମାକମ ଦୁଃଖମ ଇତି ଭାବ। ମୋର ଦର୍ଶନ ତୁମେ ସେତେବେଳେ ପାଇବ ଯେତେବେଳେ ମୁଁ ସ୍ତମ୍ଭରୁ ବାହାରିବି, ସେ ପର୍ଯ୍ୟନ୍ତ ତୁମର ଦୁଃଖ ଲାଗିକି ରହିବ। କାରଣ ଭଗବାନ ନୃସିଂହଦେବ ଆବିର୍ଭାବ ହେଲା ପରେ ସବୁ ଦେବାଦେବୀ ଯାଇଥିବେ ନା, ଅର୍ଥାତ୍ ସେ ପର୍ଯ୍ୟନ୍ତ ହିରଣ୍ୟକଶିପୁ କିଛି ନା କିଛି ତା ପତ୍ନୀକୁ ଦେବ। କିନ୍ତୁ ମନେ ରଖ ଯେ ହିରଣ୍ୟକଶିପୁ ବର୍ତ୍ତମାନ ବଦ୍ଧ ହୋଇଯିବ, ତା ପାଇଁ କହୁଛନ୍ତି ଭଗବାନ କାଳେ ଦେବତାମାନେ କହିବେ ପ୍ରଭୁ ଆପଣ ଆସିଲେ ହିରଣ୍ୟକଶିପୁ ଶୀଘ୍ର ମାରନ୍ତୁ, ବହୁତ ହିରଣ୍ୟକଶିପୁ ଅସୁବିଧା କରୁଛି। ସେ କହୁଛି ନା ଜ୍ଞାନ୍ତମ୍ ଏତସ୍ୟ ଦୌରାତ୍ମ୍ ଦୈତେ ଅପସଦ୍ୟ ସହଜତ ତସ୍ୟ ଶାନ୍ତି କରି ଶ୍ୟାମି କାଲ ତାବତ୍ ପ୍ରତୀକ୍ଷତ। ଏ ଦେବତାଗଣ ମୁଁ ସବୁ ଜାଣିଛି, ଜ୍ଞାନ୍ତ ଏତସ୍ୟ ଦୌରାତ୍ମ୍ୟ ୟାର ଦୂରାତ୍ମ ମୁଁ ଜାଣିଛି, କାହାର ଦୂରାତ୍ମ ଦୈତ୍ୟ ଅପସଦ୍ୟ ସହଜତ, ଏ ଅଧମ ଦୈତ୍ୟ ହିରଣ୍ୟକଶିପୁର ଦୂରାତ୍ମ ମୁଁ ଜାଣିଛି। ଯଦି ଦେବତାମାନଙ୍କ ଆପଣ ଯଦି ଜାଣିଛନ୍ତି ଶୀଘ୍ର କାହିଁ ଦେଉ ତାକୁ ମାରି ଦେଉନାହାନ୍ତି ବା ତାକୁ ହଟେଇ ଦେଉନାହାନ୍ତି, ନା 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 ନା, ତସ୍ୟ ଶାନ୍ତି କରି ଶ୍ୟାମି ମୁଁ ତାକୁ ଶାନ୍ତି କରିବି କେତେବେଳେ, କାଳ ତାବତ୍ ପ୍ରତୀକ୍ଷା ସମୟ ଆସିଲେ ବର୍ତ୍ତମାନ ଅପେକ୍ଷା କର। ଦେବତାମାନେ କହିଲେ ଆହୁରି ସମୟ ଆମକୁ ଅପେକ୍ଷା କରିବାକୁ ପଡ଼ିବ, କେବେ ଏଠି କହୁଛନ୍ତି କଦାଶ କାଳ ଭବିଷ୍ୟତି, କେବେ ସେ କାଳ ଆସିବ, କେତେ ଦିନ ତାର ଚାକିରା ବିକ୍ରି କାମ କରିବ। ବର୍ତ୍ତମାନ ଭଗବାନ ସାତଟି କଥା କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକ ଇଏ। ଏଇ ସାତୋଟି ଜିନିଷ ଯେଉଁମାନେ ବିଦ୍ୱେଷ କରନ୍ତି ସାତୋଟି ପ୍ରତି ସେମାନେ ଶୀଘ୍ର ନଷ୍ଟ ହୁଅନ୍ତି। ଯଦା ଦେବେ ସୁବେଦେଶୁ ଗୋସୁ ବିପ୍ରେଷୁ ସାଧୁସୁ ଧର୍ମେ ମୈଚ ବିଦ୍ୱେଷ ସବାସୁ ବିନଶ୍ୟତି। ଏ ସାତୋଟି ବସ୍ତୁ ଭଗବାନ କହୁଛନ୍ତି, ଦେଖ ସେ କାଳ ପାଇଁ ତୁମେ ଭୟ କରନି କେବେ ଆସିବ, କାହିଁକି ନା ଯେଉଁମାନେ ଏଟାକୁ ଏଇ ସାତୋଟି ଜିନିଷକୁ ବିଦ୍ୱେଷ କରନ୍ତି ସେମାନଙ୍କର ଆଶୁ ବିନଶ୍ୟତି ଶୀଘ୍ର ନଷ୍ଟ ହୋଇଯାଆନ୍ତି। କିନ୍ତୁ ହିରଣ୍ୟକଶିପୁ ତ ସବୁ କରିସାରିଲାଣି, ସେ କାହିଁ ନଷ୍ଟ ହେଉନି, ପ୍ରଶ୍ନ କରି ଦେବତାମାନେ ଏଠି କହୁଛନ୍ତି ଯଦା ଯେତେବେଳେ ଦେବେଶୁ ଦେବତାମାନଙ୍କ ପ୍ରତି ବେଦେଶୁ ବେଦ ପ୍ରତି ଗୋଷୁ ଗାଭୀ ପ୍ରତି ବିପ୍ରେଷୁ ବ୍ରାହ୍ମଣ ପ୍ରତି ସାଧୁସୁ ଧର୍ମମ ମୈଚ ଧର୍ମ ପ୍ରତି ସନାତନ ଧର୍ମ ପ୍ରତି ଆଉ ମୋ ପ୍ରତି ଯିଏ ବିଦ୍ୱେଷ କରନ୍ତି ସବୁ ଆଶୁ ବିନଶ୍ୟତି ସେ ଶୀଘ୍ର ନଷ୍ଟ ହେଇଯିବ। ତେଣୁ ଦେବ ବେଦ ଗାଭୀ ବିପ୍ର ସାଧୁ ଧର୍ମ ଆଉ ଭଗବାନ ଆଙ୍କ ପ୍ରତି ଯିଏ ବିଦ୍ୱେଷ କରନ୍ତି ସ ଆଶୁ ବିନଶ୍ୟତି। ବର୍ତ୍ତମାନ ଦେବତାମାନେ ପ୍ରଶ୍ନ କରୁଛନ୍ତି ନନୁ ଦେବାଦି ବିଦ୍ୱେଷ ଅପି ଅଶ୍ୟ ବିନାଶ ନାସ୍ତି, ହିରଣ୍ୟକଶିପ ତ ଏଇ ସାତ ଜଣଙ୍କ ପ୍ରତି ବିଦ୍ୱେଷ ଆରମ୍ଭ କରି ସାରିଲାଣି, ବ୍ରହ୍ମ ବର ଅର୍ଜିତ ସେ ବ୍ରହ୍ମାଙ୍କର ବର ଅର୍ଜନ କରିଛି ନା, ତ ସାତ ଜଣଙ୍କ ପ୍ରତି ଦ୍ୱେଷ କରିକି ସେ ତ ବଞ୍ଚିକି ରହିଛି। ଭଗବାନ କହିଲେ ନା, ସେ ସାତ ଜଣଙ୍କ ପ୍ରତି ବୋଇରେ କଲେ ସୁଦ୍ଧା କାହିଁକି ବଞ୍ଚିକି ରହିଛି ଜାଣିଛ, ତାର ମୃତ୍ୟୁ କେବଳ ଗୋଟିଏ ଦ୍ୱାରା ହେବ, କ'ଣ
ଏଠି କହୁଛନ୍ତି
ନିର୍ବିରାୟ ପ୍ରଶାନ୍ତାୟ ସୁସୁତାୟ ମହାତ୍ମନେ ପ୍ରହ୍ଲାଦାୟ ଯଥା ଦୃହେ ହନିଷ୍ୟ ବରଜିତମ୍।
ଦେବତାମାନେ କହିଲେ ସେ ବ୍ରହ୍ମାଙ୍କର ବର ଜିତିଛି, ଏ ସାତ ଜଣଙ୍କୁ କଷ୍ଟ ଦେଲା ପରେ ବି, ବିଦ୍ୱେଷ କଲା ପରେ ବି ସେ ବଞ୍ଚିକି ରହିଛି, ସେ ମରିବନି। ଭଗବାନ କହିଲେ ନା, ହନିଷ୍ୟ ଅପି ବରଜିତମ୍, ଯଦିଓ ବ୍ରହ୍ମାଙ୍କ ନିକଟରୁ ଏ ବର ପାଇଛି ତଥାପି ମୁଁ ତାକୁ ବଧ କରିବି।
କେଉଁ ସମୟରେ?
ନିର୍ବିରାୟ, ଯାହାଙ୍କର ବୈରଭାବ ନାହିଁ। ପ୍ରହ୍ଲାଦଙ୍କର କାହା ପ୍ରତି ବୈରଭାବ ନଥିଲା, କାହା ପ୍ରତି? ଆପଣ ପ୍ରହ୍ଲାଦଙ୍କର ଗୁଣ ୟା ପରେ ଶୁଣିବେ। ନାରଦମୁନି କହୁଛନ୍ତି ନିର୍ବିରାୟ ପ୍ରଶାନ୍ତାୟ, ଜଣେ ନିର୍ବେର ହେଇପାରିବ, ବୈର ଶୂନ୍ୟତା ହେଇପାରିବ କିଭଳି? ଜଣେ ପ୍ରଶାନ୍ତ ହେଲେ ନା, ପ୍ରଶାନ୍ତ ମାନେ ପ୍ରକୃଷ୍ଟ ଶାନ୍ତ। କାମ କ୍ରୋଧ ବାହ୍ୟ ଶତ୍ରୁତା ଆମେ ଦ୍ୱେଷ କରୁଛୁ କାହିଁକି? କାମ କ୍ରୋଧ ଆସୁଛି ତ କାହାକୁ ଦ୍ୱେଷ କରୁଛେ ନା? ଯିଏ ପ୍ରଶାନ୍ତ ସ୍ୱାଭାବିକ, ଯାହା ଅନ୍ତରରେ କାମ କ୍ରୋଧ ନାହିଁ, ସେ କାହାକୁ ଦ୍ୱେଷ କରିବେ କେମିତି? ତେଣୁ ପ୍ରହ୍ଲାଦ କିଭଳି ଭଗବାନ ନିଜ ମୁଖରେ କହୁଛନ୍ତି, ଭଗବାନ ସାର୍ଟିଫିକେଟ୍ ଦେଉଛନ୍ତି ପ୍ରହ୍ଲାଦ, ନିର୍ବିରାୟ ପ୍ରଶାନ୍ତାୟ ସ୍ୱସୁତାୟ ମହାତ୍ମନ, ନିଜ ପୁତ୍ର, ପୁଣି ସେ କିଭଳି ମହାତ୍ମା? ପ୍ରହ୍ଲାଦାୟ, ସେ ତାଙ୍କର କାଳେ କହିବେ ତାଙ୍କର ଆଉ ତିନୋଟି ପୁତ୍ର କି? ନା ନା ନା, ପ୍ରହ୍ଲାଦ ସ୍ୱପୁତ୍ର, ହିରଣ୍ୟକଶିପୁର ଚାରୋଟି ପୁତ୍ର ଥିଲେ, ଗୋଟିଏ କନ୍ୟା ଥିଲେ, ସ୍ୱପୁତ୍ର ପ୍ରହ୍ଲାଦ ଯଦା ଦୁହେ, ସେ ପ୍ରହ୍ଲାଦ ପ୍ରତି ଯେତେବେଳେ ଦୃଢ଼ ଆଚରଣ କରିବେ, ହନିଷ୍ୟ ଅପି ବରଜିତମ୍, ମୁଁ ହିରଣ୍ୟକଶିପୁକୁ ବଦ୍ଧ କରିବି ଯଦିଓ ସେ ବର ଲାଭ କରିଛି। ରୂପାଜୀ ମହାରାଜ ଏଠି ପରପୁଟରେ ବୈଷ୍ଣବ ଅପରାଧ କଥା ରଚନା କରିଛନ୍ତି, ବୟସରେ ସାନ ପ୍ରହ୍ଲାଦ, ସମ୍ବନ୍ଧରେ ପୁତ୍ର କିନ୍ତୁ ବୈଷ୍ଣବ। ଭଗବାନ ଏଠି ସିଧା କହିଦେଲେ, ସ୍ୱାମୀପାଦ ଏଠି କହୁଛନ୍ତି ସର୍ବଂ, ଚକ୍ରବ୍ୟୁହ ବି ସେଟାକୁ ଉଦ୍ଧାର କରିଛନ୍ତି, ସର୍ବଂ ଅହ ସହେ, ସର୍ବଂ ଅହଂ ସହେ, ନ ମଦ ଭକ୍ତ ଦ୍ରୋହମ ଇତି ଭାବ। ସ୍ୱାମୀପାଦ ସର୍ଟରେ ଲେଖିଦେଲେ, ମୁଁ ସବୁ ସହିବି, ମୋ ଭକ୍ତ ଦ୍ରୋହକୁ ମୁଁ ସହିବି ନାହିଁ। ରୂପାଜୀ ବୈଷ୍ଣବ ଅପରାଧ ବିଷୟରେ ଲେଖିଛନ୍ତି, ଯେତେ ତୁମର ସୁଗୁଣ ଥାଉ, ପ୍ରହ୍ଲାଦ ବୟସରେ ସାନ, ସମ୍ବନ୍ଧରେ ପୁତ୍ର, କିନ୍ତୁ ହିରଣ୍ୟକଶିପୁ ଯେତେବେଳେ ତାଙ୍କୁ ତା ପ୍ରତି ଦୃଢ ଆଚରଣ କରିଛି, ତାର ମୃତ୍ୟୁର କାରଣ ଆସିକି ଉପସ୍ଥିତ ହୋଇଛି। ରୂପାଜୀ ବୈଷ୍ଣବ ଅପରାଧ କଥା ରଚନା କରିଛନ୍ତି, ତେଣୁ ଭଗବାନ ନିଜେ କହିଲେ ନିର୍ବିରାୟ ପ୍ରଶାନ୍ତାୟ ସୁସୁତାୟ ମହାତ୍ମାନେ ପ୍ରହ୍ଲାଦ ପ୍ରହ୍ଲାଦାୟ ଯଦା ଦୃହେ ହନିଷ୍ୟ ବିବରଜିତ, ସେ ବର ଲାଭ କରିଥାଉ, ମୁଁ ତାକୁ ବଦ୍ଧ କରିବି, ତୁମେ ଭୟ କରନି, ତୁମେ ଯାଅ। ଶ୍ରୀ ନାରଦ ଉଭାଚ, ଭଗବାନ ଏଟା କହିସାରିଲା ପରେ, ଇତ୍ୟୁକ୍ତ୍ୱା ଲୋକ ଗୁରୁଣାମ ତଂ ପ୍ରଣମ୍ୟ ଦିବକୋଷା ନିବର୍ତ୍ତତ ଗତ ଉଦ୍ବେଗା ମେନିରେ ଚ ଅସୁରହତମ୍। ପ୍ରଣାମ କଲେ, ଲୋକ ଗୁରୁଙ୍କୁ ପ୍ରଣାମ କରି, ଦିବକୋଷା ଯେଉଁମାନେ ଦେବତା ଦେବତାମାନେ ସ୍ୱର୍ଗରେ ବାସ କରନ୍ତି, ସେମାନେ ଫେରିଗଲେ, ଏବଂ କିଭଳି ଫେରିଗଲେ? ପୁରା ଟେନସନ୍ ଫ୍ରି ହେଇକି, ମେନିରେ ଚ ଅସୁରହତମ୍। ଭଗବାନ ଯେତେବେଳେ କହିଦେଲେ, ସେ ଜାଣିଦେଲେ ଯେ ଅସୁର ନିଶ୍ଚିତ ମରିଗଲା। ଦେବତାମାନଙ୍କର ସବୁଠୁ ଗୋଟେ ବଡ଼ ବିଶ୍ୱାସ, ଦୈବଗୁଣ ସମ୍ପନ୍ନ ଲୋକମାନଙ୍କର ସବୁଠୁ ବଡ଼ ଲକ୍ଷଣ ହେଲା ଭଗବତ ବାଣୀ ଉପରେ ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସ। ଭଗବାନ କହିଦେଲେ ତୁମେ ଯାଅ, ମୁଁ ତାକୁ ବଦ୍ଧ କରିବି ଯେତେବେଳେ ସେ ପ୍ରହ୍ଲାଦ ଉଦ୍ରହ କରିବ। ଦେବତାମାନେ ଏବେ କହୁଛନ୍ତି ଗତ ଉଦ୍ବେଗା, ଦେବତାମାନଙ୍କର ଟେନସନ୍ ଫ୍ରି ହେଇଗଲେ, ଏତେ ବିଶ୍ୱାସ ପ୍ରଭୁଙ୍କର ବାଣୀରେ। ସେଇଥିପାଇଁ ତ ଦେବତାମାନଙ୍କର ସବୁବେଳେ ଡିଗ୍ରୀ ନା, ଦେବତାମାନେ ଦେଖନ୍ତୁ ଇନ୍ଦ୍ର କେତେବାର ହିଁ ଭୁଲ କରିଛି, ପୁଣି ବି ଭଗବାନ ତା ପକ୍ଷରେ ସବୁବେଳେ, କାହିଁକି ନା ସବୁ ସମୟରେ ନିଜର ଫଲ୍ଟ ସେ ମାନି ନେଇଛନ୍ତି ସବୁ ସମୟ। ଆଉ ଭଗବାନ ବାଣୀ, ପ୍ରଭୁ ଯାହା କହିଛନ୍ତି ଭଗବାନ ପଠେଇଲେ ନିଜେ ଦଧିଚି ଋଷିଙ୍କ ପାଖକୁ, ସେଇ ଇନ୍ଦ୍ର ଦଧିଚିଙ୍କର ବେକୁ କାଟିଥିଲେ, ଭଗବାନ ପଠେଇଲେ ଯା ଦଧିଚି ତାଙ୍କ ଶିଷ୍ୟ ଦୁଇ ଜଣଙ୍କୁ ଧରିକି ଯିବ, ଦଧିଚିଙ୍କୁ ଅସ୍ଥି ମାଗିବ। ଇନ୍ଦ୍ର କହିଲେ ନା ଆଜ୍ଞା, ମୁଁ ତାଙ୍କ ବେକୁ କାଟିଥିଲି, କେଉଁ ହିସାବରେ ଯିଏ ତାଙ୍କୁ ବର ମାଗିବି? ଭଗବାନ କହିଲେ ନା ସେଟା ଚାଲ, ଯାହାଙ୍କର ବେକୁ କାଟିଥିଲେ ତାଙ୍କର ଇନ୍ଦ୍ର ଦେବାଦେବ ହେଇ ତାଙ୍କ ଆଗରେ ଭିକ୍ଷା ମାଗୁଛନ୍ତି, ତୁମେ ମୋତେ ଅସ୍ଥି ଦିଅ, କିନ୍ତୁ ନିଜର ସମ୍ମାନକୁ ଚାହିଁଲେନି। ଦେହାଭିମାନ ତାଙ୍କର ନାହିଁ, ଯଦିଓ ସେ ଯେତେବେଳେ ପ୍ରଭୁ ଆଦେଶ ଦିଅନ୍ତି ସେତେବେଳେ ଦେହା ନା ପ୍ରଭୁ ଏଇଟା ଆଦେଶ ଦିଅନ୍ତି, ମୋତେ କରିବାକୁ ପଡ଼ିବ। ଭଗବତ ଆଦେଶକୁ ସବୁ ସମୟରେ ମସ୍ତକରେ ସେ ଧାରଣ କରନ୍ତି, ସେଇଥିପାଇଁ ଇନ୍ଦ୍ରଙ୍କର ସବୁବେଳେ ବିଜୟ। କିନ୍ତୁ ଅସୁରମାନେ ସବୁ କିଛି କଲାପରେ ବି ମନ ଧର୍ମଟା ସବୁବେଳେ ପଶିକି ରହେ, ସେଥିପାଇଁ ସାଙ୍ଗରେ କରାଯାଏ। ଏଠି କହୁଛନ୍ତି ନିବର୍ତ୍ତନ୍ତେ ଗତ ଉଦ୍ବେଗା, ଭଗବାନ କହିସାରିଲା ପରେ ଏମାନଙ୍କର ଉଦ୍ବେଗ ଚାଲିଗଲା, ଫେରିଲେ
ମେନେ ଚ ଅଛୁ ରତମ ପୁରା ଜାଣିଦେଲେ ଯେ ଅସୁର ମରିଗଲା, ସେଇଦିନ ଠୁ ଜାଣିଦେଲେ ହିରଣ୍ୟକଶିପୁ ମରିଯାଇଛି। କେତେ ବିଶ୍ୱାସ ଭଗବାନଙ୍କ ନିକଟରେ, କେତେ ବିଶ୍ୱାସ! ଏଇଭଳି ଯାହା ବିଶ୍ୱାସ ରହିବ ସେ ହିଁ ପ୍ରଭୁଙ୍କୁ ପ୍ରାପ୍ତି ହେବ। ଏବଂ ବର୍ତ୍ତମାନଠୁ ଆପଣ ପ୍ରଶ୍ନ ମନେ ରଖିଥିଲେ, ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିଥିଲେ, କ'ଣ ପ୍ରଶ୍ନ କରିଥିଲେ? ପ୍ରଶ୍ନ କରିଥିଲେ ନା, କାହିଁକି ସେ ପୁତ୍ରଙ୍କୁ ଦ୍ରୋହ କଲା? ଆଜ୍ଞା, ଦୁଇଟି ପ୍ରଶ୍ନ କରିଥିଲେ ହିରଣ୍ୟକଶିପୁ। ହଁ, ପୁତ୍ରକୁ କାହିଁକି ଦ୍ରୋହ କଲା? ନା ଭଗବତ ଦ୍ୱେଷ ଏବଂ ତଦ୍ୱେଷ ହିଁ କାରଣ, ଭଗବାନଙ୍କ ଦ୍ୱେଷ ହେଉଛି ପ୍ରହ୍ଲାଦ ଦ୍ୱେଷର କାରଣ। ଏବଂ ଦ୍ୱିତୀୟରେ କହିଥିଲେ ପ୍ରହ୍ଲାଦଙ୍କର ଅଚ୍ୟୁତାତ୍ମତାକୁ ବର୍ଣ୍ଣନା କର। ବର୍ତ୍ତମାନ ପ୍ରହ୍ଲାଦଙ୍କର ଅଚ୍ୟୁତାତ୍ମତା ଆରମ୍ଭ ହେଲା। ପ୍ରହ୍ଲାଦ କିଭଳି ଭଗବାନଙ୍କୁ ହୃଦୟ ଭିତରେ ବାନ୍ଧିକି ରଖିଥିଲେ ସ୍ୱୟଂପାଦଟି କହୁଛନ୍ତି, କେତେ ତର୍ଜମା କରି ସ୍ୱୟଂପାଦ ରଚନା କରିଛନ୍ତି, ସେଇ ଶ୍ଲୋକକୁ ଧରିଛନ୍ତି। ସେଇ ଶ୍ଲୋକରେ ବର୍ତ୍ତମାନ ହିରଣ୍ୟକଶିପୁର ରୋଲ୍ ସରିଗଲା, କାହିଁକି ଦ୍ରୋହ କରୁଥିଲା? ବର୍ତ୍ତମାନ ପ୍ରହ୍ଲାଦଙ୍କର ଅଚ୍ୟୁତ ଆତ୍ମତା ବର୍ଣ୍ଣନା କରାଯାଉଛନ୍ତି। ବହୁତ ସୁନ୍ଦର ବିଷୟ ଆଉ ଅତି ଗମ୍ଭୀର ବିଷୟ, କିଭଳି ପ୍ରହ୍ଲାଦ ଦୈତ୍ୟକୁଳରେ ଜନ୍ମ ହୋଇକି ଭଗବାନଙ୍କୁ କିଭଳି ଅନ୍ତରେ ବାନ୍ଧିକି ରଖିଥିଲେ, ବହୁତ ଗମ୍ଭୀର ବିଷୟ। ସେଥିପାଇଁ ଭଗବାନ କହିଲେ, ମୁଁ ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି କାଳ କଳୟତା, ମୁଁ ହେଉଛି ଦୈତ୍ୟମାନଙ୍କ ଭିତରେ ପ୍ରହ୍ଲାଦ। ବାସ୍ତବିକ ଭଗବାନ ଦୈତ୍ୟକୁଳରେ ନିଜେ ଆବିର୍ଭାବ ହୋଇଥିଲେ ପ୍ରହ୍ଲାଦ ସ୍ୱରୂପରେ, ଶିକ୍ଷା ଦେଇଛନ୍ତି ଭକ୍ତ ହବ ତ ପ୍ରହ୍ଲାଦ ଭଳି। ତସ୍ୟ ଦୈତ ପତେ ପୁତ୍ରା ସତ୍ୱାର ପରମ ଅଦ୍ଭୁତା ପ୍ରହ୍ଲାଦ ଭୂତ ମହାନ ସ୍ତ୍ରୀ ସା ଗୁଣ ମହତ ଉପାସକ। ତସ୍ୟ ଦୈତପତି ହିରଣ୍ୟକଶିପୁଙ୍କର ପୁତ୍ର ଚତ୍ୱାର ପରମ ଅଦ୍ଭୁତ, ଚାରୋଟି ଅଦ୍ଭୁତ ପୁତ୍ର ଥିଲେ। ଅଦ୍ଭୁତ ପୁତ୍ର ମାନେ ଏଇ ଷଷ୍ଠ ସ୍କନ୍ଦ ଭାଗବତମରେ ବର୍ଣ୍ଣନା କରାହେଇଛନ୍ତି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଛନ୍ତି ତାଙ୍କର ପୁତ୍ରମାନଙ୍କର, ହିରଣ୍ୟକଶିପୁଙ୍କର ପୁତ୍ରଙ୍କର ନାମ ସଂଲାଦ, ଅନୁଲାଦ, ଆହ୍ଲାଦ ଏବଂ ପ୍ରହ୍ଲାଦ। ଚାରୋଟି ପୁତ୍ର ସଂଲାଦ, ଅନୁଲାଦ, ଆହ୍ଲାଦ ଏବଂ ସର୍ବକନିଷ୍ଠ ପୁତ୍ର ହେଉଛନ୍ତି ପ୍ରହ୍ଲାଦ। ଏବଂ ଗୋଟିଏ କନ୍ୟା ତାଙ୍କର ଥିଲେ ହିରଣ୍ୟକଶିପୁଙ୍କର, ତାଙ୍କ ନାଁ ସିଂହିକା। ଏ ଷଷ୍ଠ ସ୍କନ୍ଦ ଭାଗବତ ଶେଷ ବେଳକୁ ବର୍ଣ୍ଣନା କରାହେଇଛନ୍ତି। ଏବଂ ଏ ଯେଉଁ ଚାରୋଟି ଭାଇ ତସ୍ୟ ଦୈତ୍ୟ ପତେ ପୁତ୍ର ଚତ୍ୱାର ପରମ ଅଦ୍ଭୁତା, ଚାରିଜଣ ପରମ ଅଦ୍ଭୁତ। ଏ ଚାରି ଭାଇ ରୂପ ଗୁଣ ଶୀଳରେ, ରୂପ ଗୁଣରେ, ସୌର୍ଯ୍ୟ ବୀର୍ଯ୍ୟ ସବୁ ଗୁଣରେ ରାଜପୁତ୍ର ହିସାବରେ ପରମ ଅଦ୍ଭୁତ। ଅଲଗା ତିନି ଜଣ ପରମ ଅଦ୍ଭୁତ କେଉଁଥିପାଇଁ ନା, ରାଜାଙ୍କର ପୁତ୍ର ନା, ସେହି ହିସାବରେ ପରମ ଅଦ୍ଭୁତ। କିନ୍ତୁ ଚାରିଜଣ ପୁତ୍ର ଭିତରେ ପ୍ରହ୍ଲାଦଙ୍କୁ ଗଣିତେ ପରମ ଅଦ୍ଭୁତ କହିକି ନାରଦ ମୁନି ପୁଣି ବାହାର କରି ଆଣିଲେ ପ୍ରହ୍ଲାଦ। ପ୍ରହ୍ଲାଦ କିଭଳି ତାଙ୍କ ଭିତରୁ ନା, ପ୍ରହ୍ଲାଦ ଅଭୂତ ମହାନ ସ୍ତେଷାମ ଗୁଣେ ମହତ ଉପାସକ। ପ୍ରହ୍ଲାଦ ସେମାନଙ୍କ ଭିତରୁ, ସେମାନଙ୍କ ଠାରୁ ବହୁତ ଉନ୍ନତ, କାହିଁକି ନା ମହତ ଉପାସକ। ଭଗବତ ଭକ୍ତି ନିଷ୍ଠ ସମ୍ବାଦ କହୁଛନ୍ତି, ଭଗବାନଙ୍କ ଭକ୍ତିରେ ପୁରା ତନ୍ମୟିତ ଅବସ୍ଥାରେ ରହୁଥିଲେ ସବୁ ସମୟରେ, ଦୈତ୍ୟ କୂଳରେ ରହିକି ପୁରା ତନ୍ମୟ ଅବସ୍ଥାରେ ରହୁଥିଲେ ପ୍ରହ୍ଲାଦ। ଯଦିଓ ଦୈତ୍ୟ କୂଳରେ କେହି କହିପାରନ୍ତି ଅସୁର କୂଳରେ ସେ କିଭଳି ଏ ଭକ୍ତି ଲାଭ କଲେ, ଏ ପ୍ରଭୁଙ୍କର କରୁଣା। ଭକ୍ତ ପ୍ରଭୁଙ୍କର ଭକ୍ତ ସବୁ ସମାଜରେ ଅଛନ୍ତି, ଭକ୍ତି ଆତ୍ମାର ବୃତ୍ତି, ଭକ୍ତି ଶରୀର ବୃତ୍ତି ନୁହେଁ। ଭକ୍ତି କୌଣସି ଗୁଣ ଦ୍ୱାରା, ଦେଶ କାଳ ଦ୍ୱାରା ବାଧିତ ନୁହନ୍ତି ଭକ୍ତିକୁ, ସେଥିପାଇଁ ପରମ ସ୍ୱତନ୍ତ୍ର କୁହାଯାଇଛି। କର୍ମ ଜ୍ଞାନ ଯୋଗୁଁ ଇଏ ପରମ ସ୍ୱତନ୍ତ୍ର ନୁହେଁ। ତେଣୁ ଦୈତ୍ୟ ଶରୀରଟା ଦୈତ୍ୟ ନା, ଆତ୍ମା ତ ଦୈତ୍ୟ ନୁହେଁ, ଭକ୍ତି ସ୍ୱତନ୍ତ୍ର। ଏବଂ ଭଗବାନ ସେଥିପାଇଁ କହିଲେ ନା, ନମେ ଅଭକ୍ତ ଚତୁର୍ବେଦୀ ମଦଭକ୍ତ ସବୁଜ ପ୍ରିୟମ ତସ୍ମୈ ଗ୍ରାହ୍ୟମ ତସ୍ମୈ ଦେୟମ ତତ୍ ଗ୍ରାହ୍ୟମ ସଚ ପୂଜ୍ୟ ଯଥାହମ। ଚତୁର୍ବେଦୀ ବ୍ରାହ୍ମଣ ହେଇକି ମଧ୍ୟ, ଯଦି ଚାରି ବେଦ ଚତୁର୍ବେଦୀ ବ୍ରାହ୍ମଣ କୁହାଯାଏ, ତାଙ୍କ ଟାଇଟେଲ୍ ବି ଚତୁର୍ବେଦ ଥାଏ, ସେ ବ୍ରାହ୍ମଣ ହେଇଛି, ଚାରିଟି ବେଦ ଜାଣିଛି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ନୁହେଁ। ଭଗବାନ କହୁଛନ୍ତି ତାଠାରୁ ମୋର ପ୍ରିୟ ସୋପଚ କୂଳ ଜନ୍ମ ହେଇଛି। ସୋପଚ ଯେଉଁମାନେ କୁକୁରକୁ ମାରିକି ଭୋଜନ କରନ୍ତି, ଚଣ୍ଡା ମଦ ଭକ୍ତ ପ୍ରିୟ, ସିଏ ମୋର ଭକ୍ତ, ସିଏ ମୋର ପ୍ରିୟ। ତେଣୁ ପ୍ରହ୍ଲାଦଙ୍କର ସବୁଠୁ ବଡ଼ ଗୁଣ ହେଲା ମହତ ଉପାସକ। ଏବଂ ଦ୍ୱିତୀୟରେ ମହତ ଉପାସକର ଅର୍ଥ ହେଉଛି ସବୁବେଳେ ମହତମାନଙ୍କର ସଙ୍ଗ କରୁଥିଲେ। ଇଏ ଗୋଟିଏ ଏଭଳି ରୋଗ
ଥରେ ଯଦି ଜଣେ କେହି ମହତଙ୍କର ସଙ୍ଗ କରିଛି, ନାରଦ ମୁନିଙ୍କର ଥରେ ସଙ୍ଗ ପାଇଲା ପରେ ସବୁ ସମୟରେ ପ୍ରହ୍ଲାଦ ମହତ ଉପାସନା ମହତ ସଙ୍ଗ ସବୁବେଳେ ସେଇ ଆକାଂକ୍ଷା ରହୁଥିଲେ ପ୍ରହ୍ଲାଦ। ଯେଭଳି ବ୍ୟକ୍ତିକୁ ଚିହ୍ନାଯାଏ ବ୍ୟକ୍ତି କାହାର ସଙ୍ଗ କରୁଛି, ଗୋଟେ ମଣିଷକୁ ଚିହ୍ନିବା ପାଇଁ ସେ ଭକ୍ତ ହଉ ଅଭକ୍ତ ହଉ ତାକୁ ବେଶ ସମୟ ଲାଗିବନି, ଗୋଟିଏ ମିନିଟ୍ରେ ଜଣେ ଚିହ୍ନିପାରିବ। ସେ କେଉଁ ଲୋକମାନଙ୍କ ସହିତ ମିଶୁଛି, ତାର ଆନ୍ତରିକ ସମ୍ପର୍କ ସେ ଜଣାପଡ଼ିବ, ୟାର କେତେ ଗଭୀର, ଇଏ କେତେ ଭିତରକୁ ଯାଇଛି, ବାସ୍ ସେଥିରୁ ଜଣାପଡ଼ିବ ସେ କାହାର ସଙ୍ଗ କରୁଛି, ଭକ୍ତ ହଉ ବା ଅଭକ୍ତ। ସେ ଯେଉଁ ଲୋକର ସଙ୍ଗ କରୁଛି ସେ ଲୋକ ସ୍ୱଭାବରୁ ଏହାର ସ୍ୱଭାବ ଜଣାପଡ଼ିବ। ପ୍ରହ୍ଲାଦ ଥିଲେ ମହତ ଉପାସକ, କାରଣ ମହତ ସେବା ଦ୍ୱାରମ ଆହୁ ବିମୁକ୍ତି, ମହତ ସେବା ଇଏ ହେଉଛି ମୁକ୍ତିର ଦ୍ୱାର। ଆଉ ତମ ଦ୍ୱାର ଯୋଶିତାଂ ସଙ୍ଗୀ ସଙ୍ଗା, ଯୋଶିତ ମାନଙ୍କର ସଙ୍ଗୀ, ନାରୀମାନଙ୍କର ସଙ୍ଗର ସଙ୍ଗୀ ଯେଉଁମାନେ, ନାରୀମାନଙ୍କର ସଙ୍ଗୀର ସଙ୍ଗ ଯେଉଁମାନେ, ସେ ହେଉଛି ତମ ଦ୍ୱାର ନର୍କକୁ ଦ୍ୱାର। ଯେଉଁମାନେ ମହତ ସେମାନେ ସବୁ ସମୟରେ ମହତଙ୍କର ସାଧୁଙ୍କର ସଙ୍ଗ କରିବେ। ତେଣୁ ପ୍ରହ୍ଲାଦ ସବୁ ସମୟରେ ମହତ ଉପାସନା, ମହତ ଉପାସକ ସାଧୁଙ୍କ ସହିତ ରହୁଥିଲେ, ଅର୍ଥାତ୍ ସାଧୁ ଅସୁର ସମାଜରେ ଯେଉଁମାନେ ସାଧୁଗୁଣ ସମ୍ପନ୍ନ ଥିଲେ ବା ସାଧୁ ଭାବରା ସାଧୁ ଭାବନା ସାଧୁ ଚିନ୍ତା ରହୁଥିଲେ। ପ୍ରଭୁପଦ ମହାରାଜ ତାଙ୍କ ପରପଟରେ ଲେଖିଛନ୍ତି, ଜଣେ ପ୍ରହ୍ଲାଦ ମହାରାଜଙ୍କ ନିକଟରୁ ଶିକ୍ଷା କରିବା ଦରକାର। ଏହି ପରପଟ ନାହିଁ, ଆଗ ପରପଟରେ ଜଣେ ଶିଷ୍ୟ କିଭଳି ଗୁରୁଙ୍କର ଉପଦେଶକୁ ସ୍ମରଣ କରି ଯେକୌଣସି ପରିସ୍ଥିତିରେ ତାର ଭକ୍ତିକୁ ବଜାୟ ରଖିପାରିବ। ପ୍ରହ୍ଲାଦ କେବଳ ନାରଦ ମୁନିଙ୍କର କଥାକୁ ସ୍ମରଣ କରି ସେ ସ୍ୱାଭାବିକ ସ୍ଥିତିରେ ରହୁଥିଲେ। ତେଣୁ ଯଦିଓ ଚାରୋଟି ପୁତ୍ର ଥିଲେ ସେ ହେଉଛନ୍ତି ମହତ ଉପାସକ, ଏବଂ ତାଙ୍କର ପ୍ରହ୍ଲାଦ ମହାରାଜଙ୍କର ଗୁଣ କହୁଛନ୍ତି। ଏ ଶ୍ଳୋକରେ ପାଞ୍ଚଟି ମୁଖ୍ୟ ଗୁଣ କୁହାଯାଇଛନ୍ତି, ବ୍ରହ୍ମଣ୍ୟଶୀଳ ସମ୍ପର୍ଣ୍ଣ ସତ୍ୟସନ୍ଧ ଜିତେନ୍ଦ୍ରିୟ ଆତ୍ମବତ୍ ସର୍ବଭୂତାନମ୍ ଏକ ପ୍ରିୟ ସୁହୃତ୍ତମମ୍। ପ୍ରଥମ ଗୁଣ ହେଉଛନ୍ତି ବ୍ରହ୍ମଣ୍ୟ, ବ୍ରାହ୍ମଣ ଗୁଣ ସମ୍ପନ୍ନ ଥିଲେ। କି ପ୍ରଶ୍ନ କରିପାରେ, ସେ ତ ଦୈତ କୂଳେ ଜନ୍ମ ହୋଇଛନ୍ତି, ବ୍ରାହ୍ମଣ କ'ଣ? ବୈଦିକ ନିୟମ ହିସାବରେ ବ୍ରାହ୍ମଣର ବିପରୀତ ଶବ୍ଦ ହେଉଛି କୃପଣ। ଏ ଜଗତରେ ଦୁଇଟି ବସ୍ତୁ ଅଛି, ଗୋଟିଏ ବ୍ରହ୍ମ ଆଉ ଗୋଟିଏ ମାୟା, ସତ୍ ଆଉ ଅସତ୍। ସତ୍ ବସ୍ତୁ ଯେମିତି ବ୍ରହ୍ମ, ଯେଉଁମାନେ ସତ୍ ବସ୍ତୁ ସହିତ ଯୁକ୍ତ ହୁଅନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯାଏ, ବ୍ରହ୍ମ ବସ୍ତୁ ସହିତ ଯୁକ୍ତ ହୁଅନ୍ତି। ଆଉ ଯେଉଁମାନେ ଅସତ୍ ବସ୍ତୁ ସହିତ ଯୁକ୍ତ ହୁଅନ୍ତି ସେମାନଙ୍କୁ କୃପଣ କୁହାଯାଏ। ଏବଂ ବ୍ରାହ୍ମଣର ଶବ୍ଦ ବ୍ରାହ୍ମଣ ସଂଜ୍ଞା ଯାହା କୁହାଯାଏ, ଜନ୍ମନା ଜାୟତେ ଶୂଦ୍ର ସଂସ୍କାର ଦିଜ ଉଚ୍ୟତେ ବେଦ ପାଠ ଭବେତ ବିପ୍ର ବ୍ରହ୍ମ ଜ୍ଞାନାଦି ଇତି ବ୍ରାହ୍ମଣ। ଜନ୍ମନା ଜାୟତେ ଶୂଦ୍ର, ଜନ୍ମରୁ ସମସ୍ତେ ଶୂଦ୍ର, ଯିଏ ବି ହଉ ସେ ବ୍ରାହ୍ମଣ କୂଳ ଜନ୍ମ ହେଲେ ବି ସେ ଶୂଦ୍ର। କାହିଁକି ଶୂଦ୍ର? ବାଲ୍ୟକ ବାଳକ ଅବସ୍ଥାରେ ସଂସ୍କାର କିଛି ନଥାଏ, ସେଥିପାଇଁ ଗୁରୁକୁଳକୁ ବ୍ରାହ୍ମଣ କୂଳ ବି ଗୁରୁ, ବ୍ରାହ୍ମଣ ପିଲା, କ୍ଷତ୍ରିୟ ପିଲା, ବୈଶ୍ୟ ପିଲା, ତିନି ଜଣ ଯାଉଥିଲେ ଗୁରୁକୁଳ ବୈଦିକ କର୍ମକାଣ୍ଡ ଶିଖିବା ପାଇଁ। କେବଳ ଶୂଦ୍ରର ଅଧିକାର ନଥିଲା, ଏ ବୈଦିକ ନିୟମ। କିନ୍ତୁ ଭାଗବତ ଧର୍ମରେ, ଆତ୍ମଧର୍ମରେ ଏ ନିୟମ ନାହିଁ, ଆତ୍ମଧର୍ମରେ ସମସ୍ତେ ଭଗବାନଙ୍କର ଭକ୍ତି ଆଚରଣ କରିପାରିବେ। କିନ୍ତୁ ଏ ଯେଉଁ ସଂସ୍କାର କରାଯାଉଥିଲା, ମୁଁ ସେଦିନ କହି ଗୋଟେ ପଏଣ୍ଟ ଛାଡ଼ି ଦେଇ ଭୁଲିଗଲି, ପରେ ଗଲି ମନୁସ୍ମରଣ କଲି, ଏ ଯେଉଁ ଆଗରୁ ବ୍ରାହ୍ମଣ କ୍ଷତ୍ରିୟକୁ ଆଉ ବୈଶ୍ୟକୁ ସ୍ଥଳେ, ଯେମିତି ନନ୍ଦ ମହାରାଜ ଦୁଇ ଜଣଙ୍କୁ ବୈଶ୍ୟ ବୈଶ୍ୟ ନା, କିଏ କୃଷ୍ଣ ବଳରାମ ବୈଶ୍ୟ କୂଳରେ ଆସିଛନ୍ତି, କିନ୍ତୁ ତାଙ୍କୁ ସଂସ୍କାର କରେଇଲେ କିଏ ଗର୍ଗମୁନି, ଯେଉଁ ସଂସ୍କାର କରୁଛନ୍ତି କେଉଁଥିପାଇଁ? ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଯେଉଁ ସଂସ୍କାର କରନ୍ତି କେଉଁଥିପାଇଁ? ନିଜ ବୃତ୍ତିକୁ, ଯେଉଁଟା ଯାହା କୁହାଯାଏ ଭଗବାନ ଯେଉଁ ସୁଦାମା ଚରିତ୍ରରେ ଗୁରୁ କଥା କହିଛନ୍ତି, ତିନି ପ୍ରକାର ଗୁରୁ, ଆତ୍ମଜ୍ଞାନପ୍ରଦ ଗୁରୁ ଯିଏ, ସାକ୍ଷାତ ଭକ୍ତି ପ୍ରଦାୟକ ଗୁରୁ ସେ ଭିନ୍ନ, ଯିଏ ଜୀବିକା ବା ନିଜର ବୃତ୍ତି ସତ୍ମାର୍ଗରେ ଉପାର୍ଜନ କରିବା ପାଇଁ ଯେଉଁ ରାସ୍ତା ଗୁଡ଼ିକ ଦିଅନ୍ତି ସେଇ ଗୁରୁ। ଯେଉଁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ, ବ୍ରାହ୍ମଣ ସେ ଯଜ୍ଞକର୍ମ ଶିଖିବା ପାଇଁ ସେ ସଂସ୍କାର ହେଉଥିଲା, କ୍ଷତ୍ରିୟ ଯୁଦ୍ଧକର୍ମ ଶିଖିବା ପାଇଁ ବ୍ରାହ୍ମଣ କଣ୍ଟ୍ରୋଲ ରହିବା ପାଇଁ ସେ ସଂସ୍କାର ହେଉଥିଲା। କିନ୍ତୁ ଭକ୍ତି ମାର୍ଗରେ ଆମର ଯେଉଁ ଏଇଟା ସଂସ୍କାର, ଏଇଟା ଆତ୍ମଧର୍ମ, ଭଗବାନଙ୍କୁ ଭଜନ ପାଇଁ। ସେଥିପାଇଁ ଏଠି ଯେଉଁ କୁହାଯାଉଛି ବ୍ରହ୍ମଣ୍ୟ, ବ୍ରହ୍ମଣ୍ୟ ମାନେ ବ୍ରାହ୍ମଣଙ୍କର ସବୁ ଗୁଣ, ଯାହା ସମ ଦମ ତପ ଶୌଚ ପ୍ରଭୁବାଜୀ ପରପଟ ଲେଖିଛି, ସବୁ ପ୍ରହ୍ଲାଦ ମହାରାଜଙ୍କର ଥିଲା। ଜଣେ କେହି କହିପାରିବନି ଜଣେ ନୀଚ କୁଳ ଜନ୍ମ ହେଲେ ସେ ବ୍ରାହ୍ମଣ ହେଇପାରିବନି ବୋଲି ନା। ପ୍ରଭୁପାଦୀ ଉଦାହରଣ ଦିଅନ୍ତି, ଯେଭଳି ତୁମେ ଡକ୍ଟର ପାଖକୁ ଗଲାବେଳେ ତୁମେ କହୁନା ଯେ ମୁସଲମାନ ଡକ୍ଟର, ମୁଁ ତା କତିରୁ ମେଡ଼ିସିନ ଦେବିନି, କହୁନା। ତୁମେ ଡକ୍ଟର ଯାଇ ପଚାରିଛ କି ଆପଣ ହିନ୍ଦୁ ଲୋକ ନା ମୁସଲମାନ ଲୋକ ନା ବ୍ରାହ୍ମଣ ନା କ୍ଷତ୍ରିୟ। ତୁମେ ରୋଗୀମାନେ ଯିଏ ଡକ୍ଟର ସେ କେଉଁ ଜାତି କେଉଁ ବର୍ଣ୍ଣ, କାରଣ ସେ ଏଜୁକେସନ କମ୍ପ୍ଲିଟ କରିଛି, ଡକ୍ଟର ହେଇଛି, ତାର ଏକ୍ସପିରିଏନ୍ସ ଅଛି। ତୁମେ ରୋଗୀମାନେ ତୁମେ ଯେଉଁ ମେଡ଼ିସିନ ଧରିକି ଆସିବ, ତୁମେ ସେତେବେଳେ ବର୍ଣ୍ଣ ଦେଖୁନ। ସେଭଳି କେହି ଯେ ଜନ୍ମ ହେଇଗଲେ ସେଇ କୂଳରେ ସିଏ କେବଳ ବ୍ରାହ୍ମଣ କୂଳେ ଜନ୍ମ ହେଲେ ବ୍ରାହ୍ମଣ ହେବ, ଜଣେ ଶୂଦ୍ର ବ୍ରାହ୍ମଣ ହେଇପାରିବନି, ଏଇଟା ବୈଦିକ ସଂସ୍କୃତିର ନିୟମ ନୁହେଁ। ଭଗବାନ ତ ଭଗବତ ଗୀତା ଟୋଟାଲ କାଟି ଦେଇଛନ୍ତି, ଗୁଣକର୍ମ ବିଭାଗ ସେ କହିଲେ। ତେଣୁ ପ୍ରହ୍ଲାଦ ମହାରାଜ ବ୍ରାହ୍ମଣ୍ୟ, ବ୍ରହ୍ମଣ୍ୟ ଗୁଣ ସମ୍ପନ୍ନ, ନିଚ କୂଳରେ ଭଗବାନ ତାଙ୍କୁ ଜାତ କରେଇଥିଲେ ଦେଖିବା ପାଇଁ ଯେ ନିଚ କୂଳରେ ବି ଜଣେ ବ୍ରାହ୍ମଣ ହେଇପାରିବ। ଏ ଚୈତନ୍ୟ ଭାଗବତରେ ପ୍ରମାଣ, ଅଧମ କୂଳେ ତେ ଯଦି ବିଷ୍ଣୁ ଭକ୍ତ ଅଧମ କୂଳତେ ଯଦି ବିଷ୍ଣୁ ଭକ୍ତ ତଥାପି ସେ ସେଇ ପୂଜ୍ୟ ସର୍ବଶାସ୍ତ୍ର ତଥାପି ସେ ପୂଜ୍ୟ ସର୍ବଶାସ୍ତ୍ର ଉତ୍ତମ କୂଳତେ ଜନ୍ମି ଶ୍ରୀକୃଷ୍ଣ ନା ଭଜେ ଉତ୍ତମ କୂଳତେ ଜନ୍ମି କୂଳ ତାର କି କରିବ ନରକ ତେ ମଜେ କୂଳ ତାର କି କରିବ ନରକ ତେ ମଜେ।
ଭଗବାନ ଏ ଭକ୍ତି ପ୍ରଚାର ପାଇଁ ସବୁ ସମାଜରେ ଭକ୍ତ ରଖିଛନ୍ତି। ସର୍ପ ଜୋନି ଭିତରେ କାଳୀ ହେଲେ ପ୍ରଭୁଙ୍କର ଭକ୍ତ, ପକ୍ଷୀ ସମାଜ ଭିତରେ ଗରୁଡ଼ ହେଲେ ଭକ୍ତ, ପକ୍ଷୀ ଭିତରେ ପଶୁ ନାମ ଶ୍ୱାନ ଚଣ୍ଡାଳ, ପକ୍ଷୀ ନାମ କାକ ଚଣ୍ଡାଳ। ପଶୁ ଭିତରେ ଚଣ୍ଡାଳ ହେଉଛି କୁକୁର, ଆଉ ପକ୍ଷୀ ଭିତରେ ଚଣ୍ଡାଳ ହେଉଛି କାକ। କିନ୍ତୁ କାକ ସମାଜରେ ଶ୍ରେଷ୍ଠ ହେଲେ କିଏ? ଭୂଷଣ୍ଡୀ କାକ, ପ୍ରଭୁଙ୍କର ସବୁଠୁ ବଡ଼ ଭକ୍ତ। ସବୁ ସମାଜରେ ପ୍ରଭୁ ଭକ୍ତ ରଖିଛନ୍ତି, ପଶୁ ପକ୍ଷୀ ସବୁ ସମାଜରେ ପ୍ରଭୁଙ୍କର ଭକ୍ତ ଅଛନ୍ତି। ପଶୁ ସମାଜରେ ଜାମ୍ବୁବା, ତେଣୁ କେହି ଯେ କହିପାରିବେନି ପ୍ରଭୁଙ୍କର ସବୁ ସମାଜରେ ଭକ୍ତ ନାହାନ୍ତି ବୋଲି, ଅଛନ୍ତି। ଏହି ଉତ୍କଳ ଭୂମିରେ ଜଗନ୍ନାଥଙ୍କର ଭକ୍ତ ଥିଲେ ସାଲବେ ମୁସଲମାନ କୂଳରେ, ସେ ବ୍ରହ୍ମଣ୍ୟ। ତେଣୁ ଉଚ୍ଚ କୂଳରେ ଜନ୍ମ ଯଦି ହରିଭଜନ ନ କରୁଥିବେ ନରକକୁ ଯିବ, ଜାତି ତୁମର କ'ଣ କରିବ? ଏ କିଛି ସାହାଯ୍ୟ କରିବ ନା। ଭଗବାନ ଏଟାକୁ ସାକ୍ଷୀ ଦେଖେଇବା ପାଇଁ ସେ ନିଚ କୂଳରେ ଜନ୍ମ କରନ୍ତି, ଏଟାକୁ ସାକ୍ଷୀ ଦେଖିବା ପାଇଁ। ତୁମେ ଭଜନ ନ କଲେ ତୁମେ ନରକକୁ ଯିବ, ଉଚ୍ଚ କୂଳରେ ଜନ୍ମ ହେଇ, ଆଉ ନିଚ କୂଳରେ ଜନ୍ମ ହେଇ ଭଜନ କରିବ ସେ ମୋତେ ପ୍ରାପ୍ତି ହବ, ଏଟା ଦେଖିବା ପାଇଁ। ଏଇ ସବ ବେଦ ବାକ୍ୟ ସାକ୍ଷୀ ଦେଖାଇତେ, ଏଇ ସବ ବେଦ ବାକ୍ୟ ସାକ୍ଷୀ ଦେଖାଇତେ, ଜନ୍ମିଲେ ନ ହରିଦାସ ଅଧମ କୂଳତେ, ଜନ୍ମିଲେ ନ ହରିଦାସ ଅଧମ କୂଳତେ, ପ୍ରହ୍ଲାଦ ଯେହେନ ଦୈତ୍ୟ କପି ହନୁମାନ, ପ୍ରହ୍ଲାଦ ଯେହେନ ଦୈତ୍ୟ କପି ହନୁମାନ, ଏଇ ମତ ହରିଦାସ ନିତ ଜାତି ନାମ, ଏଇ ମତ ହରିଦାସ ନିଚ ଜାତି ନାମ। ଯେଭଳି ଭଗବାନ ଦୈତ୍ୟ କୂଳରେ ପ୍ରହ୍ଲାଦଙ୍କୁ ଜନ୍ମ କରିଛନ୍ତି, କପି କୂଳରେ ହନୁମାନଙ୍କୁ ଜାତ କରିଛନ୍ତି, ଆଉ ଏଇ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଏଇ ବର୍ତ୍ତମାନ ବି ସାକ୍ଷୀ ଅଛନ୍ତି, ମୁସଲମାନ କୂଳରେ ଜନ୍ମ ହେଇଥିଲେ ଠାକୁର ହରିଦାସ, ଯେ ପ୍ରତିଦିନ ପ୍ରଭୁଙ୍କର 300,000 ନାମ କରୁଥିଲେ। ଏ ହରିଦାସ ଠାକୁରଙ୍କର ସମାଧି ଅଛନ୍ତି, ସିଦ୍ଧ ବକୁଳ ଅଛନ୍ତି, ପ୍ରଭୁଙ୍କର ଭକ୍ତ।
ତେଣୁ ସବୁ ସମାଜ ସମସ୍ତେ ପ୍ରଭୁଙ୍କର ସ୍ୱାଭାବିକ ଭାବରେ ଆତ୍ମଧର୍ମରେ ଯେଉଁମାନେ ରହିବେ ସେମାନେ ପ୍ରଭୁଙ୍କର ଭକ୍ତ। ଏ ଶରୀର ଗୁଣକ୍ରିୟା ହିସାବରେ ଆଜି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆମେ କହୁଛେ। ତେଣୁ ପ୍ରଥମ ଗୁଣ କହୁଛନ୍ତି ବ୍ରହ୍ମଣ୍ୟ ଏବଂ ଦ୍ୱିତୀୟ ଗୁଣ ଶୀଳ ସମ୍ପନ୍ନ କଲା। ଶୀଳ ମାନେ ଅତି ସୁନ୍ଦର ସ୍ୱଭାବର। ସେ ବ୍ରାହ୍ମଣ ହେଇ ଯଦି ତାର ଶୀଳ ଗୁଣ ନଥିବ, ଏ ସମାଜରେ ସବୁଠୁ ବଡ଼ ଗୁଣ ଥାଏ ଯଦି ଶୀଳ। ଶୀଳ ମାନେ ଦୀନ ସ୍ୱଭାବ, ଅତି ଯାହା କୁହନ୍ତି ଅତି ବିନମ୍ର ସ୍ୱଭାବ। ଭଗବାନ ଯେତେବେଳେ ଦୁର୍ବାସା ଋଷିଙ୍କୁ ନିକଟରେ ଯାଇ ପହଞ୍ଚନ୍ତି, ଦୁର୍ବାସା ଋଷିଙ୍କୁ କହୁଛନ୍ତି, ଦୁର୍ବାସା ତୁମେ ବ୍ରାହ୍ମଣ, ବହୁତ ଦିନ ତପସ୍ୟା କରିଛ, କି ତୁମେ ଜାଣିଛ ସବୁ ଗୁଣରେ ଗୁଣି ହେଲେ ସୁଦ୍ଧା ଗୋଟିଏ ଗୁଣ ନ ରହିଲେ ସବୁ ବ୍ରାହ୍ମଣର ସେଇ ଗୁଣଗୁଡ଼ିକ ସବୁ ବିପରୀତ ଫଳ ଦିଏ। ଭଗବାନ ନିଜେ ଦୁର୍ବାସାଙ୍କୁ କହୁଛନ୍ତି, କ'ଣ କହୁଛନ୍ତି, ତପୋ ବିଦ୍ୟା ଚ ବିପ୍ରାଣମ୍ ନିଶ୍ରାୟ କରୋ ଉଭେ ତେବ ଦୁର୍ବିନତସ୍ୟ କଳ୍ପତେ କର୍ତ୍ତୃ ଅନ୍ୟଥା। ଯେଉଁମାନେ ଦୁର୍ବିନୀତସ୍ୟ ବିନୀତ ଗୁଣ ନାହିଁ, ଯେଉଁମାନଙ୍କର ଏଇ ଶୀଳ ସ୍ୱଭାବ ନାହିଁ, ହେ ଦୁର୍ବାସା ତପୋ ବିଦ୍ୟା ଚ ବିପ୍ରାଣମ୍, ବ୍ରାହ୍ମଣର ତପ ବିଦ୍ୟା ନିଶ୍ରେୟ କର, ଦୁଇଟା ବହୁତ ମଙ୍ଗଳକର, କିନ୍ତୁ ଏଇଟା ଯେଉଁମାନେ ବିନୀତ ତାଙ୍କୁ କ'ଣ କରେ, ବିପରୀତ ଫଳ ଦିଏ। ତୁମର ସେଇ ଅବସ୍ଥା ଅଛି, ତୁମର ଆଜି ସେଇ ଅବସ୍ଥା ଅଛି, ତୁମର ବିନୀତ ଗୁଣ ନାହିଁ, ତୁମେ ଯାଅ ଅମ୍ବରୀଶ ମହାରାଜ ବୋଲି ଭଗବାନ ସିଧା ତାଙ୍କ ମୁହଁରେ ବାଡ଼େଇକି କଥା କହିବେ। ତେଣୁ ପ୍ରହ୍ଲାଦ କିଭଳି ଥିଲେ ନା ବ୍ରାହ୍ମଣ୍ୟ। ମୁଁ ସଂକ୍ଷେପର ବ୍ୟାଖ୍ୟା ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ସଂକ୍ଷେପରେ କହିକି ଯାଉଛି କି ଗୋଟେ ଗୋଟେ ଗୁଣ ବହୁତ ଭାଗବତରେ ବହୁ ଜାଗାରେ ଗୁଡ଼ିକ ସବୁ ରଚନା କରାହେଇଛି, କେମିତି କନେକ୍ସନ୍ ଅଛି, ତେଣୁ ସଂକ୍ଷେପରେ ମୁଁ କହିକି ଯାଉଛି। ବ୍ରାହ୍ମଣ୍ୟ ଶୀଳ ସମ୍ପନ୍ନ ସତ୍ୟସନ୍ଧ, ସତ୍ୟସନ୍ଧ ମାନେ ମୁଁ ଭଗବାନଙ୍କର ଭଜନ କରିବି ଯେକୌଣସି ଅବସ୍ଥାରେ, ଏଟାକୁ ସତ୍ୟସନ୍ଧ କୁହାଯାଏ, ସତ୍ୟ ସଂକଳ୍ପ ଭକ୍ତରେ ଏଇଟା ପ୍ରଥମ ଗୁଣ। ଯେଉଁଦିନ ସେ ଗୁରୁପାଦ ଆଶ୍ରୟ କରିବ, ତିଳକ ମାରି ନେବ, ସେଇଦିନେ ସେ ସପକ୍ଷ ରହିବ, ଯେକୌଣସି ଅବସ୍ଥାରେ ମୁଁ ହରିଭଜନ ଛାଡ଼ିବି ନା, ଯେକୌଣସି ଅବସ୍ଥାରେ। ଯେତେବେଳେ 15 ବର୍ଷ 20 ବର୍ଷ 30 ବର୍ଷ ଆମର ଜଣେ ମଠବାସ କରେ, ସେତେବେଳେ ତା ମନ ଭିତରେ ସ୍ୱାଭାବିକ ଭାବରେ ଗୋଟେ ଜିଜ୍ଞାସା ଆସେ, ମୁଁ ଏତେ ଦିନ ତ ମଠବାସ କଲି, ମୁଁ ଏତେ ସେବା କଲି, ମୋତେ କିଛି ଫଳ ମିଳୁନି, ମୋର ତ କିଛି କାଇଁ ଡେଭଲପମେଣ୍ଟ ହେଉନି। ଏବଂ ସ୍ୱାଭାବିକ ଯେଉଁ ସମୟରେ ଦୈନ୍ୟତା ଆସିକି ପହଞ୍ଚିବ, ବାହ୍ୟ ଏଇଟା ତ ଭକ୍ତି ଉତ୍ଥିତ ଦୈନ୍ୟତା ନୁହେଁ, ସେହି ସମୟରେ ଆପଣଙ୍କ ମନ ଆପଣଙ୍କୁ ପ୍ରଭାବ ପକାଇବ, ଜଡ଼ ମନ ଆପଣ ଭକ୍ତି ରାଜ୍ୟରେ ବିଚ୍ୟୁତ କରିଦେବ। ସତ୍ୟ ସଂକଳ୍ପ ନା, ମୁଁ ଭଜନ କରୁଛି ମାନେ କୃଷ୍ଣଙ୍କୁ ନିଶ୍ଚିତ ଏଇ ଜନ୍ମରେ ପ୍ରାପ୍ତ ହେବି, ଏଇ ଜନ୍ମରେ ନିଶ୍ଚିତ। ଆପଣ କେମିତି କାହିଁ ଫଳ ପାଉନି, ଯେତେବେଳେ ବିଦେଶରେ ଗୋଟେ ବିଦେଶୀ ଭକ୍ତ ସେ ପ୍ରଶ୍ନ କଲା, ଆପଣ କହୁଛନ୍ତି ଆପଣଙ୍କ ଗୁରୁଦେବଙ୍କ କଥା କହୁଛନ୍ତି, ଯେ ଯଦି ପ୍ରଭୁପାଦଙ୍କ ଗୁରୁଦେବଙ୍କ କଥା କହୁଛନ୍ତି, ଯଦି ଜଣେ ନିଶ୍ଚିତ କୃଷ୍ଣ ଭଜନ କରିବ ସେ କୃଷ୍ଣଙ୍କୁ ନିଶ୍ଚିତ ପାଇବ, ରେଜଲ୍ଟ ଇମିଡିଏଟଲି ପାଇବ, ତାହେଲେ ଆମେ କାହିଁକି ରେଜଲ୍ଟ ପାଉ। ମୁଁ ତାଙ୍କୁ ଉଦାହରଣ ଦେଲି, ବିଦେଶୀ ମାନେ ବହୁତ ମାନେ ବୁଦ୍ଧିମାନ, ଗୁରୁଦେବ ମଧ୍ୟ ବୁଦ୍ଧି ଦେଲେ, ମୁଁ ସାଙ୍ଗେ ସାଙ୍ଗେ ତାଙ୍କୁ ଉଦାହରଣ ଦେଲି ଭୀଷ୍ମଦେବଙ୍କର ଉଦାହରଣ। ମୁଁ ତୁମେ ଗୋଲକ ବୃନ୍ଦାବନର ଗୋଟେ ପୋଷ୍ଟ ଫିକ୍ସ କରିବ, ମୁଁ ତାଙ୍କୁ ଏଇ କଥା କହିଲି, ଭୀଷ୍ମଦେବ ଭଳି ଯୋଦ୍ଧା ଗୋଟିଏ ରାଜସିଂହାସନକୁ ଫିକ୍ସ କରିବା ପାଇଁ ସମଗ୍ର ଜୀବନ ଯୁଦ୍ଧ କଲେ, ସମଗ୍ର ଜୀବନ କେତେ ଅପ୍ରିୟତା ହେଇଛି, ଦୁର୍ଯ୍ୟୋଧନ ଭଳି ଗୋଟେ ହୀନ ବ୍ୟକ୍ତିର ଅନ୍ନକୁ ଖାଇଲେ, କିନ୍ତୁ ଗୋଟିଏ ରାଜସିଂହାସନକୁ ଫିକ୍ସ କରିବା ପାଇଁ, ଗୋଟେ ରାଜପୋଷ୍ଟକୁ ଫିକ୍ସ କରିବା ପାଇଁ ତୁମେ ଗୋଲକ ବୃନ୍ଦାବନରେ ଗୋଟେ ପୋଷ୍ଟ ପାଇବ, ତୁମେ ଭୀଷ୍ମଦେବ ଭଳି ସଂଗ୍ରାମ କରୁଛ କି, ତୁମେ ସେଭଳି ମନୋଭାବରେ ସଂଗ୍ରାମ କରୁଛ କି, ଆଉ ଭୀଷ୍ମଦେବ ଜୀବନ ସାରା ସଂଗ୍ରାମ କଲେ ଫଳଟା ଲାଷ୍ଟ ଷ୍ଟେଜରେ ମିଳିଲା, ସେଇ ଭୀଷ୍ମଦେବଙ୍କୁ ଭଗବାନ ସର୍ବସମ୍ମୁଖରେ ଅସତ୍ୟ ବୋଲି ପ୍ରତିପାଦନ କରିଦେଲେ। ଦେଖ ଭୀଷ୍ମଦେବ ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଉଛି, ଇଏ ହେଉଛି ଗୋଟେ ଦୁରାଚାରୀ, କେଉଁ ସମୟରେ, ଯେଉଁ ସମୟରେ ଦ୍ରୌପଦୀଙ୍କର ବସ୍ତ୍ର ହରଣ ହେଉଛି, ଭୀଷ୍ମଦେବଙ୍କର ମୁଖ ବନ୍ଦ, ପୁଣି ସେ ମହାଜନ, ଏଇ ଭଗବାନ ତ, ଏଇ ପ୍ରଭୁ ସର୍ବସମ୍ମୁଖରେ ଭୀଷ୍ମଦେବଙ୍କର ମୁଖ ବାହାରିଲା ନା, ଠିଆ ହେଇକି ବସିଛନ୍ତି, ମୁଖରୁ ପଦେ ବଚନ ବାହାରିଲା, ତାଙ୍କୁ ସର୍ବସମ୍ମୁଖରେ ତାଙ୍କ ସମ୍ମାନ ଚାଲିଗଲା। ଦ୍ରୌପଦୀ କହୁଛି, ମହାଜନ ଭୀଷ୍ମଦେବ ଆପଣ କୁହନ୍ତୁ, ଭୀଷ୍ମଦେବ ଗୋଟିଏ ବଚନ କହିଛନ୍ତି, ପୁରୁଷ ଅର୍ଥର ଦାସ, ଆଉ ମୁଁ ତ ଅର୍ଥର ଦାସ ହୋଇଛି ବର୍ତ୍ତମାନ, ମୁଁ କ'ଣ କହିବି। ଯିଏ ମହାଜନ ଭାଗବତରେ ଯାହାର ନାମ ଅଛି, ଭଗବାନ ତାଙ୍କୁ ଏଭଳି ସ୍ଥିତିରେ ରଖିଦେଲେ, ତାଙ୍କ ମୁହଁରୁ ପଦେ ବଚନ ଆସିଲା ନା,
ଆଉ ସେଇ ଭଗବାନ କୁରୁକ୍ଷେତ୍ର ଯୁଦ୍ଧ ମାନେ ଯୁଦ୍ଧ କରିବା ସମୟରେ ନିଜ ପ୍ରତିଜ୍ଞାକୁ ଭାଙ୍ଗିକି ତାଙ୍କରି ପାଖରେ ପୁଣି ଶରଣଗତ ହେଇଗଲେ। ପୁଣି ସେଇ ଭଗବାନ ଅର୍ଜୁନ ଦ୍ୱାରା ସର ଶଯ୍ୟାରେ ପକେଇଦେଲେ ତାଙ୍କୁ, ଜଳ ମୁନ୍ଦେ ଦେବା ପାଇଁ ଯେ ଇଚ୍ଛା ମୃତ୍ୟୁ ବରା କରିଥିଲେ, ଜଳ ମୁନ୍ଦେ ଦେବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି, ସର ଶଯ୍ୟାରେ ଶୋଇଲେ। ଆଉ ସେଇ ଭଗବାନ ଲାଷ୍ଟ ସମୟରେ ତାଙ୍କ ପାଦ ପାଖରେ ଠିଆ ହେଲେ, ଇଏ ତ ଭଗବାନ, ମୁଁ ତାଙ୍କୁ କହିଲି ତୁମେ କ'ଣ ସଂଗ୍ରାମ କରିଛ, ଗୋଟିଏ ଗୋଟିଏ ରାଜପୋଷ୍ଟକୁ ଫିକ୍ସ କରିବା ପାଇଁ, ଯିଏ ଭଗବାନଙ୍କର ଭକ୍ତ, ଯିଏ ମହାଜନ, ସାରା ଜୀବନ ଧକ୍କା ଖାଇ ଖାଇ ଭଗବାନ ତାଙ୍କୁ ଏଭଳି ସ୍ଥିତିକି ନେଇଛନ୍ତି। ଜୟ ଶେଷରେ ଆଉ ତୁମେ ଗୋଲୋକ ବୃନ୍ଦାବନରେ ଗୋଟେ ପୋଷ୍ଟ ଫିକ୍ସ କରି ତୁମେ ଗୁରୁକୃଷ୍ଣ ଭାଇ କେତେ ସରେଣ୍ଡର ହେଲାଣି, କେତେ ଯୁଦ୍ଧ କରୁଛ ଭୀଷ୍ମଦେବଙ୍କ ପାଇଁ କରୁଛ, ଇଏ ସହଜ ବ୍ୟାପାର ନୁହେଁ, କହିବାଟା ବହୁତ ସହଜ। ଜୀବନରେ ଭକ୍ତିକୁ ଆଚରଣ କରିବା ବହୁ କଷ୍ଟ, ଯଦି ସାଧୁଗୁରୁ ମହାଜନ ଆପଣଙ୍କୁ ହାତ ଧରିକି, ଯଦି ମା ହାତ ଧରିକି ନେଇଗଲେ କଥାଟା କେତେ ସୁଗମ ହେଇଯିବ, କିନ୍ତୁ ନିଜେ ଚାଲିଗଲେ ବାଟ ପାଇବା ନା, ବଣା ହେଇଯିବ, ମହାଜନଙ୍କ ହାତ ଧରିବାକୁ ପଡ଼ିବ। ସେଥିପାଇଁ ପ୍ରଭୁପାଦ ବାର ବାର ତାଙ୍କ ଲେକ୍ଚରରେ ଦିଅନ୍ତି, ତାଦେର ଚରଣ ସେବି ଭକ୍ତ ସନେବାସ ଜନମେ ଜନମେ ମୋର ଏଇ ଅଭିଳାଷ, ମୁଁ ଭକ୍ତଙ୍କ ସାଧୁଗୁରୁ ମହାତ୍ମାଙ୍କ ପରମ୍ପରା, ମୋର ନିଜର ବୁଦ୍ଧି ମୁଁ କିଛି ଖର୍ଚ୍ଚ କରିବି ନା, ମୁଁ ହାତ ଧରି ଗୋଟେ ଛୋଟ ପିଲାବେଳକୁ ଚାଲିଯିବି, ଏ ସରଳ ରାସ୍ତା ହେଇଯିବ। ତେଣୁ ସତ୍ୟ ସନ୍ଦ ମୁଁ ଏଇ ଜନ୍ମରେ ପ୍ରଭୁପାଦଙ୍କର କୃପାରୁ ପ୍ରଭୁପାଦଙ୍କର ସେବା କରି ନିଶ୍ଚିତ ମୁଁ ଗୋଲୋକ ବୃନ୍ଦାବନ ଯିବି, ଏଥିପାଇଁ ଫୁଲ୍ ଡିଟର୍ମିନେସନ୍ ହେବାକୁ ପଡ଼ିବ। ପ୍ରହ୍ଲାଦ ମହାରାଜ ସେୟା ଥିଲେ, ବ୍ରହ୍ମଣ୍ୟ ଶୀଳ ସମ୍ପନ୍ନ ସତ୍ୟସନ୍ଧ୍ୟ ଜିତେନ୍ଦ୍ରିୟ, ଯେହେତୁ ଭକ୍ତ ଇନ୍ଦ୍ରିୟକୁ ସ୍ୱାଭାବିକ ଜୟ କରିଥିଲେ, ଆଉ ଜିତେନ୍ଦ୍ରିୟ ତାପରେ ଆତ୍ମବତ୍ ସର୍ବଭୂତାନ ଏକ ପ୍ରିୟ ସୁହୃତ୍ତମ, ସମସ୍ତ ଜୀବକୁ ନିଜ ଭଳି ଦେଖୁଥିଲେ, କାରଣ ଯିଏ ଭଗବାନ ସମ୍ବନ୍ଧ, ପ୍ରତ୍ୟେକ ଜୀବକୁ ଭଗବାନ ସମ୍ବନ୍ଧରେ, ଇଏ ମୋର ଇଷ୍ଟଙ୍କର ପ୍ରିୟ, ଇଏ ମୋର କୃଷ୍ଣଙ୍କର ଜୀବ, ସେ କାହିଁକି କଷ୍ଟ ଦେବ। ଏକ ପ୍ରିୟ ସୁହୃତ୍ତମ ବନ୍ଧୁ ଭଳି ସେ ସମସ୍ତଙ୍କୁ ଦେଖୁଥିଲେ। ମୁଁ ସଂକ୍ଷେପରେ ଏଗୁଡ଼ିକୁ ଗୁଣଗୁଡ଼ିକୁ ବର୍ଣ୍ଣନା କରୁଛି ଏବଂ ଚାରୋଟି ସମ୍ବନ୍ଧ ବର୍ତ୍ତମାନ ଦେଉଛନ୍ତି। ଭକ୍ତମାନେ ବହୁତ ଶିଖିବା ଦରକାର ପ୍ରହ୍ଲାଦ ମହାରାଜଙ୍କ ନିକଟରେ। ଅଶ୍ରୁକୂଳରେ ଜନ୍ମ, ଦାସବତ୍ ସନ୍ୟତ ଆର୍ଯ୍ୟମ ଆର୍ଯ୍ୟମ ମଙ୍ଗ୍ରି ପିତୃବତ୍ ଦିନ ବତ୍ସଲ ଭାତୃବତ୍ ସଦୃଶ ସ୍ନିଗ୍ଧ ଗୁରୁ ସୁଈଶ୍ୱର ଭାବନ ବିଦ୍ୟା ଅର୍ଥ ରୂପ ଜନ୍ମାଢ୍ୟ ମାନସ୍ତମ୍ଭ ବିବର୍ଜିତ, ଏ ଚାରୋଟି ସମ୍ବନ୍ଧ କହୁଛନ୍ତି ଏବଂ ଶେଷରେ ଗୋଟେ ବଡ଼ ଗୁଣ କହୁଛନ୍ତି। ଦାସବତ୍ ସନ୍ୟତ ଆର୍ଯ୍ୟଙ୍ଘ୍ରି, ଆର୍ଯ୍ୟ ଯେଉଁମାନେ ସମ୍ପାଦ କହୁଛନ୍ତି, ଦାସ୍ୟବତ୍ ସମ୍ୟକ୍ମତା ଆଚାର୍ଯ୍ୟଣା ଅଙ୍ଗ୍ରୟ ଜେନ, ଆଚାର୍ଯ୍ୟ ମାନେ ଗୁରୁବର୍ଗ, କେବଳ ପିତା ନାହିଁ, ତାଙ୍କର ପିତା ଷଣ୍ଡମର୍କ ଗୁରୁ ଯେତେ ଜଣ ଥିଲେ, ଯେତେ ଜଣ ଗୁରୁଜନ ତାଙ୍କ ଚରଣରେ ସେ ପଡ଼ୁଥିଲେ। ଏଠି କହୁଛନ୍ତି ଆର୍ଯ୍ୟ ଆର୍ଯ୍ୟ ଆଚାର୍ଯ୍ୟ ନୁହେଁ, ଆର୍ଯ୍ୟ ଆର୍ଯ୍ୟ ଅର୍ଥ ଯେଉଁମାନେ ପ୍ରଭୁପାଦ ମହାରାଜ ଲେଖୁଛନ୍ତି, ଯେଉଁମାନେ ଆଡ଼ଭାନ୍ସ ଇନ୍ ନଲେଜ୍ ଜ୍ଞାନରେ ଅତି ପକ୍ୱ ଅବସ୍ଥାରେ ରହିଛନ୍ତି, ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଆପଣ କୁହନ୍ତୁ ପ୍ରହ୍ଲାଦଙ୍କଠୁ ଅଧିକ ଜ୍ଞାନୀ କିଏ ସେଠି ଥିଲେ କି? ସମସ୍ତେ ଅସୁର ଥିଲେ, କିନ୍ତୁ ପ୍ରହ୍ଲାଦ ବୟସ ହିସାବରେ ବି ଆମକୁ ସମ୍ମାନ ଦେବାକୁ ପଡ଼ିବ। ବୈଷ୍ଣବ ରାଜ୍ୟରେ ଦୁଇଟି ସମ୍ମାନ ଦେବାକୁ ପଡ଼ିବ, ଭକ୍ତି ହିସାବରେ ଜଣଙ୍କୁ ସମ୍ମାନ ଦେବାକୁ ପଡ଼ିବ, ସେ ଜୁନିୟର ପିଲା ହେଲା, ଯେଭଳି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ପ୍ରବଚନ ଦେଉଥିବା ସମୟରେ ସମସ୍ତ ଗୁରୁଜନ ସେଠି ବସିଥିଲେ, ସମସ୍ତ ଗୁରୁଜନ ସେଠି ବସିଥିଲେ, ତାଙ୍କୁ ସମ୍ମାନ ଦେଉଥିଲେ, ଉପଯୁକ୍ତ ସମ୍ମାନ। କିନ୍ତୁ ଭକ୍ତିର ଅଗ୍ରଗତି କରିଲେ ମଧ୍ୟ ବୟସ ଦୃଷ୍ଟି ଜଣଙ୍କୁ ମଧ୍ୟ ସମ୍ମାନ ଦେବାକୁ ପଡ଼ିବ, ଏ ଦୁଇଟି ସମ୍ମାନ ଭକ୍ତି ରାଜ୍ୟରେ ଦରକାର। ତେଣୁ ପ୍ରହ୍ଲାଦ ଯଦିଓ ସବୁଠୁ ଜ୍ଞାନୀ ଲୋକ ଥିଲେ, ଆର୍ଯ୍ୟ ଥିଲେ, କିନ୍ତୁ ସମସ୍ତଙ୍କୁ ସମସ୍ତଙ୍କର ପାଦ ତଳେ ସମ୍ୟକ୍ନତା ପାଦ ତଳେ ପଡ଼ି ପ୍ରଣାମ କରିଥିଲେ ପ୍ରହ୍ଲାଦ। ଏବଂ ପିତୃବତ୍ ଦିନବତ୍ସଳ, ପିତା ଯେଭଳି ଅତି ଦିନ ଲୋକକୁ ଅଧିକା ଦୟା କରେ, ପିତାମାତା ଯେଉଁମାନେ ଦିନ ତାଙ୍କ ପ୍ରତି ଅଧିକ ଦୟା, ହିରଣ୍ୟକଶିପୁ ଅସୁରମାନଙ୍କ ପ୍ରତି ତାଙ୍କ ପ୍ରହ୍ଲାଦଙ୍କର ଅସୁରମାନଙ୍କ ପ୍ରତି ପ୍ରଚୁର ଦୟା ଥିଲା। ଏବଂ ଭାତୃବତ୍ ସଦୃଶ ସ୍ନିଗ୍ଧ, ସ୍ନିଗ୍ଧତା କିଭଳି ଥିଲା, ଭାଇ ଭଳି ସ୍ନେହ, ସ୍ନେହ ନିଜ ଭାଇ ଭଳି, ଯେଭଳି ଭାତୃସ୍ନେହ ଗୋଟେ ବହୁତ ବଡ଼ ଜିନିଷ। ଭାତୃସ୍ନେହ ଦେଖିବେ ତ ରାମାୟଣରେ, ଦେଖନ୍ତୁ ଭରତଙ୍କର କିଭଳି ସ୍ନେହ ଥିଲା ରାମଙ୍କ ପ୍ରତି, ଲକ୍ଷ୍ମଣଙ୍କର କିଭଳି ସ୍ନେହ ଥିଲା ରାମଚନ୍ଦ୍ର ମହାପ୍ରଭୁଙ୍କ ପ୍ରତି, ଏସବୁ କଳିଯୁଗରେ ଦୁର୍ଲଭ ବସ୍ତୁ ହୋଇଗଲାଣି। ତେଣୁ ପ୍ରହ୍ଲାଦ
ଭାତୃଭଳି ସ୍ନିଗ୍ନ ଥିଲେ ଏବଂ ଗୁରୁ ସୁ ଈଶ୍ୱର ଭାବନା, ଯେଉଁମାନେ ଗୁରୁଜନ ଥିଲେ ଈଶ୍ୱର ଭାବନା, ଈଶ୍ୱର ଭଳି ପୂଜ୍ୟ ଦୃଷ୍ଟିରେ ଏମାନେ ମୋ ପାଇଁ ଈଶ୍ୱର ସଦୃଶ ଈଶ୍ୱର ନୁହନ୍ତି, ଈଶ୍ୱର ଭାବନା। ଏବଂ ସବୁଠୁ ଏ ଚାରୋଟି ସମ୍ବନ୍ଧ ପରେ ସବୁଠୁ ବଡ଼ ଗୁଣ କହୁଛନ୍ତି, ଏ ଚାରୋଟି ଗୁଣରେ ଗୁଣୀ ଥିଲେ ପ୍ରହ୍ଲାଦ। କ'ଣ? ବିଦ୍ୟା। ଜଡ଼ ବିଦ୍ୟାରେ ପାରଙ୍ଗମ ଥିଲେ, ନ୍ୟାୟ ଯେଉଁ ଯେଉଁ ଚାରୋଟି ରାଜନୀତିର ଚାରୋଟି ଭାଗ ବିଭାଗ, ସାମ ଭେଦ ଦଣ୍ଡ ଯେଉଁଗୁଡ଼ିକ ନୀତି, ଚାରୋଟି ନୀତି ଥିଲା, ସେଥିରେ ଦକ୍ଷ ଥିଲେ। ତା ସହିତ ପରମାର୍ଥ ବିଦ୍ୟା ବି ଦକ୍ଷ ଥିଲେ, କାରଣ ମାତୃଗର୍ଭରୁ ନାରଦମୁନିଙ୍କ ନିକଟ ଶୁଣିଛନ୍ତି ନା, ବିଦ୍ୟା ଅର୍ଥ, ରାଜକୁମାର ଅର୍ଥର କ'ଣ ଅଭାବ, ଆଉ ରୂପ। ପ୍ରହ୍ଲାଦ ମହାରାଜଙ୍କ ରୂପ ବହୁତ ସୁନ୍ଦର, ଅଶ୍ଳୋକରେ ଜନ୍ମ ହେଲେ ବି ତାଙ୍କ ରୂପ କୃଷ୍ଣଙ୍କ ରୂପ ଭଳି ସଦୃଶ। ପ୍ରହ୍ଲାଦ, ବ୍ୟାସଦେବ, ସୁଖଦେବ, ଦ୍ରୌପଦୀ, ଏମାନଙ୍କର ବର୍ଣ୍ଣ ଅର୍ଜୁନ, ଏମାନଙ୍କର ବର୍ଣ୍ଣ ପୁରା ସମାନ ଭଗବାନ ଶ୍ରୀକୃଷ୍ଣଙ୍କ ବର୍ଣ୍ଣ ଭଳି, ଶ୍ୟାମଳ ବର୍ଣ୍ଣ। ପ୍ରହ୍ଲାଦଙ୍କର ପ୍ରପାତ ପିକ୍ଚର କହିଛନ୍ତି, ପ୍ରହ୍ଲାଦ ଦେଖ କେତେ ସୁନ୍ଦର, ହିରୋଇନା ଖସିବୁ କେତେ ଉଗ୍ର, କିନ୍ତୁ ପୁତ୍ର କେତେ ସୁନ୍ଦର ରୂପ। କାରଣ ଏଇ ରୂପ ଗୋଟିଏ ଏଭଳି ବସ୍ତୁ, ଆଉ ଜନ୍ମାଢ଼୍ୟ କୁନ୍ତୀଦେବୀ କହିଲେ ନା, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ୟେତମାନ ମଦ କୁମାର, ଇଏ ମଦ ସୃଷ୍ଟି କରେ। କିନ୍ତୁ ଚାରୋଟି ଜିନିଷ ପ୍ରହ୍ଲାଦଙ୍କର ଥିଲେ ସୁଦ୍ଧା ମାନସ୍ତମ୍ଭ ବି ବଞ୍ଚିତ, ସମ୍ମାନ କେବେ ଆଶା କରୁନଥିଲେ, କେବେ ଅନ୍ତରେ ଗର୍ବ ଆସୁନଥିଲେ। ଏ ଯେଉଁ ସ୍ୱାଭାବିକ ଚାରିଟା ଜିନିଷରେ ଗର୍ବ ଆସେ ଆସୁନଥିଲା। ମହାରାଜ ଗୋଟେ ସୁନ୍ଦର କଥା କହୁଛନ୍ତି, କେହି କାହା ଦ୍ୱାରା ବିଚଳିତ ନ ହେଲେ ବି ଯୌବନ ଦ୍ୱାରା ସମସ୍ତେ ବିଚଳିତ ହେବେ। ଆରେ ବୁଢ଼ା ଅବସ୍ଥାରେ ତ ସମସ୍ତେ ବାବାଜୀ ଭାଇ, ମହାରାଜ ସେଠି କହୁଛନ୍ତି, ବୁଢ଼ା ଅବସ୍ଥାରେ ଇନ୍ଦ୍ରିୟ କିଏ ସଂଯମ ନ କରିପାରିବେ ଯେ, ବୁଢ଼ା ଅବସ୍ଥା ତ ଇନ୍ଦ୍ରିୟ ସ୍ୱତଃ ହିଁ ସଂଯମ ହେଇଯାଏ। ଯଦି କେହି ଜୀବନରେ ଏ ଯୌବନ ଅବସ୍ଥାରେ ଏ କାମନା ବାସନାକୁ ଦୂରୀଭୂତ କରି ପ୍ରଭୁଙ୍କୁ ଗୋଟେ ତାଜା ଗୋଲାପ ଫୁଲ ବୋଲି ନିଜର ଜୀବନକୁ ପ୍ରଭୁଙ୍କୁ ସମର୍ପଣ କରିଦେଲା, ସେଇଟା ହେଉଛି କ୍ରେଡ଼ିଟ୍। ଆଉ ବୁଢ଼ା ବୟସ ତ ସମସ୍ତେ ଇନ୍ଦ୍ର ସ୍ୱାଭାବିକ ସଂଯମ ହେଇଥିବ, କି ଭଲ ପାଉନଥିବ, ତାପରେ ତୁମେ ତ ଆସିକି କହିବ ମୁଁ ବାବା ଝିଅ। ତେଣୁ ପ୍ରହ୍ଲାଦ ଏ ଯୁବକ ଅବସ୍ଥାରେ ମଧ୍ୟ ପ୍ରଭୁଙ୍କର ସମ୍ପୂର୍ଣ୍ଣ ପ୍ରଭୁଙ୍କର ଭାବରେ ତନ୍ମ ହେଇକି ରହିଥିଲେ, ଆଉ ମାନ ସ୍ତମ୍ଭ ବି ବଞ୍ଚିତ, ମାନ ନଥିଲା, ସମ୍ମାନ ଆଶା ନଥିଲା, ଆଉ ସ୍ତମ୍ଭ ଗର୍ବ ନଥିଲା। ଏବଂ ସବୁଠୁ ବଡ଼ ଗୁଣ, ଏହା ପରେ ବି ବଡ଼ ଗୁଣ ଅଛି, ଏ ଗୁଣ କହୁଛନ୍ତି, ନଉଦ୍ବିଗ୍ନ ଚିତ୍ତ ବ୍ୟସନେଷୁ ନିସ୍ପୃହ ଶ୍ରୁତିଷୁ ଦୃଷ୍ଟିଷୁ ଅବସ୍ତୁ ଦୃକ୍ ଜ୍ଞାତେନ୍ଦ୍ରିୟ ପ୍ରାଣ ଶରୀର ଧି ସଦା ପ୍ରଶାନ୍ତ କାମାରହିତାସୁରାସୁର। ବହୁତ ସୁନ୍ଦର ସମ୍ପାଦରେ ବ୍ୟାଖ୍ୟା କରିଛନ୍ତି, ନଉଦ୍ବିଗ୍ନ ଚିତ୍ତ ବ୍ୟସନେଷୁ, ବ୍ୟସନ ମାନେ ଦୁଃଖ, ଦୁଃଖରେ ପ୍ରହ୍ଲାଦ ମହାରାଜ କେବେ ଉଦ୍ବିଗ୍ନ ହେଉନଥିଲେ। ସାଧୁର ଯଦି କିଛି ବଡ଼ ଗୁଣ ଥାଏ, ମୁଁ ମହାରାଜ କଥା ଶୁଣୁଥିଲି, ମହାରାଜ ଏଠି ଏତେ ସୁନ୍ଦର କଥା କହିଛନ୍ତି, ମୋର ଅନ୍ତର ଗୋଟିଏ ଗୋଟିଏ କଥା ସ୍ପର୍ଶ କରିଥାଏ। ମହାଭାରତରୁ ଏ ରାମଚରିତ ମାନସବାଣୀ ମହାରାଜ କହୁଛନ୍ତି, ଗୋଟିଏ ଗୋଟିଏ କଥା ସାଧକ ପାଇଁ ବହୁତ ମୂଲ୍ୟବାନ। ମହାରାଜ ଉଦାହରଣ ଦେଉଛନ୍ତି, ସାଧୁର ଭୋଜନର ଫଳ ଜଣାପଡ଼େ ସିଏ ଦୁଃଖ ସମୟରେ, ଦୁଃଖ ସମୟରେ ଯଦି ହରିଙ୍କୁ ତୁମେ ଡାକି ପାରିଲ ତାହେଲେ ଜଣାପଡ଼ିବ ତୁମର ଭୋଜନର ଫଳ କେତେ। କାହିଁକି ନା, ଦୁଃଖ ସମୟରେ ବାସ୍ତବିକ ଭୋଜନ, ଯେଉଁମାନେ ମହାପୁରୁଷ ଦୁଃଖ ସମୟରେ ସେମାନେ ବିଗଳିତ ହେଲେ ବି ତାଙ୍କର ତେଜ ଅଧିକ ବର୍ତ୍ତମାନ ହୁଏ। ମହାରାଜ ଉଦାହରଣ ଦେଉଛନ୍ତି, ଗୋଟେ ସୁନା, ସୁନାଟାକୁ ତରଳି ଦିଆଯିବ, ବାହ୍ୟ ତ ସୁନା ତରଳି ଯାଉଛି ନା, ବିଗଳିତ ହେଇଯାଉଛି, କିନ୍ତୁ ତେଜଟା, ତାର ତେଜଟା ଅଧିକ ଦୀପ୍ତିମନ୍ତ ହେଉଛି, ତାର ଶୋଭାଟା ଅଧିକ ବଢ଼ିଯାଉଛି। ମହତ୍ ପୁରୁଷମାନଙ୍କର ବିପଦ ଆସିକି ପହଞ୍ଚିଲେ ଏଇ ବିପଦଟା ତାଙ୍କର ଏଭଳି କୃଷ୍ଣ ଉନ୍ମୁଖୀ କରାଏ, ତାଙ୍କର ଶୋଭାଟା ଅଧିକ ବଢ଼େ। ଆପଣ କୁହନ୍ତୁ, ପ୍ରହ୍ଲାଦ ମହାରାଜଙ୍କ ଠାରୁ ବିପଦ ଜଗତରେ କାହାର ଅଛି? ମହାରାଜ ଗୋଟେ କଥା କହୁଛନ୍ତି, ରିକ୍ସାବାଲା ବି ତାର ବାପାକୁ, ତାର ପୁଅକୁ ଭଲ ପାଏ, ଯେ ରିକ୍ସା ଟାଣିକି ଆଣୁଛି, କିନ୍ତୁ ପ୍ରହ୍ଲାଦ ମହାରାଜ ବାପା ନିକଟରୁ ସ୍ନେହ ପାଇନାହାନ୍ତି, ତାଠୁ ବିପଦ ଆଉ କାହାର ସଂସାରରେ ଅଛି? ପୁଣି ବୟସ 5 ବର୍ଷ, 5 ବର୍ଷ ଅବସ୍ଥାରେ ଯଦି ଜଣେ ପୁଅକୁ ବାପା ଭଲ ନ ପାଏ ତାର ବିପଦ କ'ଣ ଅଛି କୁହେ ସଂସାର, ମହାରାଜ କହୁଛନ୍ତି ସେ କଥା। କିନ୍ତୁ ପ୍ରହ୍ଲାଦ ମହାରାଜ ଏତେ ବିପଦରେ ରହିଲେ ବି ଉଦ୍ବିଗ୍ନ ଚିତ୍ତ, କେବେ ଉଦ୍ବିଗ୍ନ ହୁଅନ୍ତି ଭକ୍ତରେ ସବୁଠୁ ବଡ଼, କାରଣ ଉଦ୍ବିଗ୍ନ ନିଶ୍ଚିତ ଆସି ପହଞ୍ଚିବ। ଏଇଟା ବଡ଼ ଆଶ୍ଚର୍ଯ୍ୟ, ଆଜି ଦିନ ଭିତରେ ଆମକୁ ଦୁଃଖ ଆସିନି, ଏଇଟା ବଡ଼ ଆଶ୍ଚର୍ଯ୍ୟ ଜଗତରେ। ବିପଦ ଆସିବାଟା ଜଗତରେ ଆଶ୍ଚର୍ଯ୍ୟ ନୁହେଁ, କାହିଁକି ନା ପଦେ ପଦେ ଯତ୍ ବିପଦ ନାହାନ୍ତି ଏସାମ, ବୈକୁଣ୍ଠରେ ପ୍ରତି ବିପଦ ନାହିଁ, ତାର ବିପରୀତରେ ଏ ଜଗତରେ ସକୁଣ୍ଠ ଜଗତରେ ପ୍ରତି ପଦକ୍ଷେପରେ ବିପଦ ଅଛି। ଆମେ ଇସ୍କନ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିଲେ ଏଠି ବିପଦ ବାଟରେ ଆକ୍ସିଡେଣ୍ଟ ହେଇନି, ଆମେ ମରି ନାହାନ୍ତି, ଏଇଟା ଆଶ୍ଚର୍ଯ୍ୟର କଥା। କାହିଁକି ନା ଏଠି ପଦେ ପଦେ ନ ବିପଦ ନାହାନ୍ତି, ବୈକୁଣ୍ଠରେ ପଦେ ପଦରେ ବିପଦ ନାହିଁ, ଏଠି ପଦେ ପଦରେ ବିପଦ ଅଛି। ତେଣୁ ବିପଦ ଯେ ପ୍ରତି ପଦକ୍ଷେପରେ ଆସୁନି ଆମ ପାଇଁ, ଏଇଟା ଆଶ୍ଚର୍ଯ୍ୟ କଥା। ଆଉ ବିପଦ ଯେ ଆସିବନି ଏଇଟା ଭାବୁଛନ୍ତି କାହିଁକି, ବିପଦ ଆସିକି ପହଞ୍ଚିବ ନିଶ୍ଚିତ। ବିପଦ ସମୟରେ ଯିଏ ସ୍ଥିର ହେଇକି ରହିପାରିଲା ସେଇ ସମୟରେ ଜଣାପଡ଼ିବ ଇଏ କିଭଳି ଭଜନ କରିଛି। ସେଥିପାଇଁ ଏଠି କହୁଛନ୍ତି ନ ଉଦ୍ବିଗ୍ନ ଚିତ୍ତ ବ୍ୟସନେଷୁ, ବ୍ୟସନ ସମ୍ବାଦ କହୁଛନ୍ତି ବ୍ୟସନ ପ୍ରାପ୍ତିଷୁ ଅପି ନ ଉଦ୍ବିଗ୍ନ ଚିତ୍ତ। କେତେ ଦୁଃଖ ପ୍ରଭୁପାଦ କାହିଁକି କୁହନ୍ତି ପ୍ରହ୍ଲାଦ ଇଜ୍ ଦି ବେଷ୍ଟ ଡିଭୋଟି, ନା ପ୍ରହ୍ଲାଦ ସମ୍ପୂର୍ଣ୍ଣ ବିପରୀତ ପ୍ରତିକୂଳରେ ରହିକି କେହି ତାଙ୍କୁ କୌଣସି ଗୋଟିଏ ଜିନିଷ ତାଙ୍କୁ ସୁଟେବୁଲ ନଥିଲା, ଠିକ ସେ ପ୍ରସାଦ, ପ୍ରଭୁଙ୍କୁ ପ୍ରାର୍ଥନା, ସଙ୍ଗ, ପରିବେଶ, ଗୋଟିଏ ଜିନିଷ ନଥିଲା। ଆପଣ ଚିନ୍ତା କରନ୍ତୁ ଆମର ଗୋଟିଏ ଜିନିଷ ଅସୁବିଧା ହେଲାବେଳକୁ ଆମେ ଭୋଜନ କରିପାରୁନି, ଗୋଟିଏ ଜିନିଷ ଅସୁବିଧା ହେଲାବେଳେ, କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ପ୍ରତିକୂଳ ରହି ପ୍ରହ୍ଲାଦ ମହାରାଜ ଭୋଜନ କରୁଥିଲେ। ଆପଣ କିଭଳି ଶୁଣିବେ ଏଠି କିଭଳି ଭଗବାନଙ୍କୁ ଡାକୁଥିଲେ, ନ ଉଦ୍ବିଗ୍ନ ଚିତ୍ତ ବ୍ୟସନ ହେତୁ ନିସ୍ପୃହ ଶ୍ରୁତେଷୁ ଦୃଷ୍ଟେଷୁ ଅବସ୍ତୁ ଦୃକ୍। ବହୁତ ବଡ଼ ଦୃଷ୍ଟି ଥିଲା ପ୍ରହ୍ଲାଦ ମହାରାଜଙ୍କର, ନିସ୍ପୃହ ଥିଲେ। କେଉଁଠି ନିସ୍ପୃହ ଥିଲେ ନା ଶ୍ରୁତେଷୁ, କର୍ମକାଣ୍ଡରେ ସମ୍ବାଦ କହୁଛନ୍ତି ସ୍ୱର୍ଗାଦି ରାଜ ଅମୁସ୍ମିକେଶୁ ପରଲୋକେଶୁ, ପରଲୋକରେ ମୁଁ ସ୍ୱର୍ଗ ପ୍ରାପ୍ତି ହେବି। ପ୍ରହ୍ଲାଦ ମହାରାଜ ବି ଜାଣିଥିଲେ ଏଠି ଜନ୍ମରେ କିଛି ପୁଣ୍ୟ କଲେ ପରଲୋକରେ କିଛି ସ୍ୱର୍ଗ ମିଳିବାକୁ ପଡ଼ିବ, ସ୍ୱର୍ଗ ପ୍ରାପ୍ତି ହେବ, ତା ପ୍ରତି ସମ୍ପୂର୍ଣ୍ଣ ନିସ୍ପୃହ। ପରଲୋକରେ କ'ଣ ପ୍ରାପ୍ତ ହେବି ସ୍ୱର୍ଗ ଦିଲୋକ, ତା ପ୍ରତି ନିସ୍ପୃହ। ଆଉ ଦୃଷ୍ଟେଷୁ ଏଇ ଜଗତରେ ଯେଉଁ ଭୋଗବସ୍ତୁ ଅଛି ପାରଲୌକିକ, ଇହଲୌକିକ, ଇହଲୌକିକ ବସ୍ତୁ ପ୍ରତି ମଧ୍ୟ ତୁଚ୍ଛ ବସ୍ତୁ, କିଭଳି ଏଠି କହୁଛନ୍ତି ଅବସ୍ତୁ ଦ୍ରୁ, ଏଟା ବସ୍ତୁ ନୁହେଁ, ସ୍ୱର୍ଗ ଗୋଟିଏ ବସ୍ତୁ ନୁହେଁ ବା ଏ ଜଗତରେ ଭୋଗ ଗୋଟିଏ ବସ୍ତୁ ନୁହେଁ, ଏଇଭଳି ନିଷ୍ପୃହ ଥିଲେ ପ୍ରହ୍ଲାଦ। ପ୍ରହ୍ଲାଦ ମହାରାଜଙ୍କ ଏଇଭଳି ଦୃଷ୍ଟି ଥିଲା ଏବଂ ତାଙ୍କର ମନୋଭାବ କିଭଳି ଏଠି କହୁଛନ୍ତି ଦାନ୍ତେନ୍ଦ୍ରିୟ ପ୍ରାଣ ସୈରଧି ସଦା, ସବୁ ସମୟରେ ଚାରୋଟି ବସ୍ତୁ ତାଙ୍କର ସଂଯମ, ଇନ୍ଦ୍ରିୟ, ପ୍ରାଣ, ପ୍ରାଣ ବି ଅନ୍ତରେ ଯେଉଁ ପ୍ରାଣ ଅଛି ପ୍ରାଣ କ୍ଷୋଭିତ ହେଲେ ବି ଆପଣଙ୍କୁ ବିଚଳିତ କରିଦେବ। ତେଣୁ ଚକ୍ରଦେବ ତାଙ୍କ ଟିକାରେ ଅନ୍ତ ପ୍ରାଣ ବହି ପ୍ରାଣ ଭିନ୍ନ ଭିନ୍ନ ପ୍ରକାର ବ୍ୟାଖ୍ୟା କରିଛନ୍ତି ଗୋପୀମାନଙ୍କର ଏସବୁ ଭିନ୍ନ, ଯେତେବେଳେ ଗୋପୀମାନଙ୍କର ଦଶମ ସ୍କନ୍ଧରେ ଟିକା କଥା ଆଲୋଚନା କରୁଛନ୍ତି କିଭଳି ପ୍ରାଣ ଐକ୍ୟତା ପ୍ରାପ୍ତ ହୁଏ ସେଥିରେ ସବୁ ବ୍ୟାଖ୍ୟା କରୁଛନ୍ତି। ପ୍ରହ୍ଲାଦ ମହାରାଜଙ୍କର ପ୍ରାଣ, ଇନ୍ଦ୍ରିୟ, ବୁଦ୍ଧି ଆଉ ଶରୀର, ଏଠି କହୁଛନ୍ତି ଦାନ୍ତେନ୍ଦ୍ରିୟ ପ୍ରାଣ ଶରୀର ଧି ସଦା, ପ୍ରତି ସମୟରେ, ପ୍ରତି ସମୟରେ ଦାନ୍ତ ସଂଯମ। ଆଉ ସବୁଠୁ ବଡ଼ ଗୁଣ ଏଠି କହୁଛନ୍ତି କେଉଁ ଗୁଣ, କେଉଁ ଗୁଣ କମ୍ ନୁହେଁ କିନ୍ତୁ ପ୍ରଶାନ୍ତ କାମ ରହିତ ଅସୁର ଅସୁର। ସମୀପାଦ ଏଠି କହୁଛନ୍ତି ରହିତ ଅସୁର ଭାବ ମତ୍ସର ଆଦି ଯଶ୍ୟ, ଅସୁରମାନଙ୍କର ଗୁଣ ହେଲା ମତ୍ସର, ଏ ଜଗତରେ ଯେଉଁ ମତ୍ସରତା ରହିଛି। ଆମର ଦଶରଥ ପୁଣି ଆମର କହୁଥିଲେ ଆପଣ ଦେଖିବେ ତ ଅସୁରମାନେ କ'ଣ, ଅସୁରମାନେ କ'ଣ, ଅସୁର ଶବ୍ଦର ଅର୍ଥ ଏଠି କହୁଛନ୍ତି ଅସୁର, ଅ ମାନେ ଏ ଅସୁ ର, ମୁଁ ଭୁଲ କହିଲି, ଅସୁ ଆଉ ର, ଅସୁ ମାନେ ଇନ୍ଦ୍ରିୟ, ଇନ୍ଦ୍ରିୟ ସହିତ ଜଡ଼ ପ୍ରାଣ, ର ମାନେ ରତ,
ଅସୁର କୌଣସି ଗୋଟେ ଫିକ୍ସ ଲୋକକୁ ଅସୁର କୁହାଯାଏ ନା, ଭଗବାନ ଗୀତାରେ ବି କହିଛନ୍ତି ଦୈବ ଅସୁର ସମ୍ପଦ। ଅସୁର ମାନେ ଯେଉଁମାନେ ଅସୁ, ଇନ୍ଦ୍ରିୟ ମାନଙ୍କ ପ୍ରତି ରତ, ଇନ୍ଦ୍ରିୟ ମାନଙ୍କ ଭୋଗରେ ଯେଉଁମାନେ ରତ ସେମାନେ ଅସୁର। କିନ୍ତୁ ପ୍ରହ୍ଲାଦ ଏଠି କହୁଛନ୍ତି ରହିତ ଆସୁର ଭାବ ମତ୍ସରାଦି ଅସୁ, ଯେଉଁମାନେ ଇନ୍ଦ୍ରିୟରେ ରହି ଇନ୍ଦ୍ରିୟ ଆସକ୍ତି ହେବେ, ସେମାନଙ୍କର ସ୍ୱାଭାବିକ ଗୁଣ ହେଲା ସେମାନେ ଅନ୍ୟକୁ ମତ୍ସର, ତାଙ୍କ ପ୍ରତି ଅନ୍ୟ ପ୍ରତି ଦ୍ୱେଷ ରହିବ। କିନ୍ତୁ ପ୍ରହ୍ଲାଦଙ୍କର ତାହା ନଥିଲା। ଆଉ ପ୍ରଶାନ୍ତ କାମା ସ୍ୱାମୀପାଦ କହୁଛନ୍ତି, ହଁ ରହିତ ଆସୁର ଭାବ ମତ୍ସରାଦି ଯଶ୍ୟ ଅସୁର ଅପି ସନ୍ ପ୍ରଶାନ୍ତ କାମା, କୌଣସି କାମନା ତାଙ୍କ ଅନ୍ତର ଭିତରେ ସ୍ପର୍ଶ କରିପାରିନଥିଲା। ମହାରାଜ ଏଠି ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି ରାମଚରିତ ମାନସର ଆଣିକି, କାରଣ ରାମଚରିତ ମାନସ ତ ଆମେ ପ୍ରବେଶ କରୁନୁ, ଉତ୍ତର ସାଇଡ଼ରେ ରାମଚରିତ ମାନସର ବେଶୀ ପ୍ରଭାବ, ଆମର ଏଠି ଚୈତନ୍ୟ ମହାପ୍ରଭୁଙ୍କ ଉପରେ ବେଶୀ ପ୍ରଭାବ। ହନୁମାନ ଯେତେବେଳେ ଯାଇଛନ୍ତି ଲଙ୍କାକୁ, କାରଣ ପ୍ରହ୍ଲାଦ ମହାରାଜ ପ୍ରଶାନ୍ତ କାମା ରହିଥିଲେ, ଅସୁର କୂଳରେ ରହିକି ମଧ୍ୟ ରହିତ ଆସୁରାସୁର କିଭଳି ସେଇଟାକୁ ମହାରାଜ ବ୍ୟାଖ୍ୟା କରୁଛନ୍ତି। ଯେତେବେଳେ ଯାଇଛନ୍ତି ଲଙ୍କାରେ ପହଞ୍ଚନ୍ତି, ସେ ବିଭୀଷଣଙ୍କର ଘର ଦେଖିଛନ୍ତି, ବିଭୀଷଣଙ୍କର ଘର ଦେଖିଛନ୍ତି ଯେ ସବୁଆଡ଼େ ରାମ ରାମ ଲେଖା ହେଇଛି ଆଉ ତୁଳସୀ ଗଛ ଅଛି। ହନୁମାନ ଭାବୁଛନ୍ତି ମୋତେ କେହି ଗୋଟେ ବୈଷ୍ଣବ ମୋତେ ଠକିବା ପାଇଁ, କାରଣ ରାବଣ ନଗରୀରେ ଏଠି ରାମ ନାମ ଏହି ସମ୍ଭବ ନୁହଁ, ମୋତେ ଧୋକା ଦେବା ପାଇଁ ବୋଧେ ଏଠି କିଏ ଏଭଳି କାମ କରୁଛି। ଏବଂ ବିଭୀଷଣ ଯେତେବେଳେ ମଧ୍ୟ ଆସି ଭଗବାନଙ୍କ ନିକଟରେ ପହଞ୍ଚନ୍ତି, ବିଭୀଷଣ କହୁଛନ୍ତି, ଏ ଭଗବାନ କହୁଛନ୍ତି, ରାମ କହୁଛନ୍ତି, ବିଭୀଷଣ ତୁମେ ତୁମର ଭକ୍ତ, କିନ୍ତୁ ଏ ଅସୁରମାନଙ୍କ ସହିତ ତୁମେ କିଭଳି ତୁମେ ସୁଧର୍ମ ଯାଜନ କରୁଥିଲ, କିଭଳି ତୁମେ ଯାଜନ କରୁଥିଲ। ସେତେବେଳେ ବିଭୀଷଣ ବ୍ୟାଖ୍ୟା କରିଛନ୍ତି, କିନ୍ତୁ ପ୍ରଥମେ ହନୁମାନଙ୍କ ନିକଟରେ ବ୍ୟାଖ୍ୟା କରିଥିଲେ। ହନୁମାନ ଭାବୁଛନ୍ତି ଇଏ ବୋଧେ କେହି ବୈଷ୍ଣବ ବେଶରେ ମୋତେ ଧୋକା ଦେବା ପାଇଁ ମୋତେ ଏମିତି କାମ କରୁଛନ୍ତି। ତେଣୁ ହନୁମାନ ଜଗିକି ବସିଲେ, କାରଣ ମାଆଙ୍କୁ ତ ଖୋଜିବେ, ଆଉ ତାଙ୍କର କି ଯୋଜନା ଥିଲା ରାମଚନ୍ଦ୍ର ମହାପ୍ରଭୁଙ୍କ ପାଇଁ ଆଣିବା ପାଇଁ, ରହିତାସୁରାସୁର କଥା ପ୍ରସଙ୍ଗରେ ଆସୁଛନ୍ତି। ହନୁମାନ ଚାହିଁଲେ ଦେଖିବା ଯଦି ବୈଷ୍ଣବ ହେଇଥିବ ନିଶ୍ଚିତ ମୁଁ ଧରିନେବି। ରାତିମାନ ବସିଲେ, ଯେତେବେଳେ ପ୍ରାତଃ ମୁହୂର୍ତ୍ତ ହେଲା, ବିଭୀଷଣ ଭୋରୁ ଉଠିକି ରାମ ରାମ ରାମ, ସେଠୁ ହନୁମାନ ଦେଲେ ନାଇଁ ଏ ଭକ୍ତ, କାହିଁକି ନା ମହାରାଜ ସେଠି କହୁଛନ୍ତି ଆରେ ପ୍ରାତରୁ ଯିଏ ରାମ ନାମ କରୁଛି, ଦିନରେ ତ ସମସ୍ତେ ଭଗବାନ ଡାକୁଛନ୍ତି, ଜଣେ ଭକ୍ତ ଅପେକ୍ଷା ଅଧିକ ସମୟ ମୁଁ ଦେଖିଛି କର୍ମୀ ଲୋକମାନେ ଦିନ 8 ବାଜିଲା ପରେ ଉଠି ଘଣ୍ଟା ଘଣ୍ଟା ସେମାନେ ସେବା ପୂଜା କରୁଛନ୍ତି, କିନ୍ତୁ ପ୍ରାତରୁ ଉଠି ମଙ୍ଗଳାରତିରୁ ଉଠି ନିଜର ଭୋଗକୁ ତ୍ୟାଗ କରି ଭଗବାନଙ୍କର ଭଗବାନଙ୍କୁ ଖୁସି ଦେବା ପାଇଁ ଆସିକି ଭଗବାନ ଆଗରେ ଠିଆ ହେଉଛି। ହନୁମାନ ସେଠୁ ବୁଝିଦେବେ ନା ବିଭୀଷଣ ହିଁ ଭକ୍ତ, ଇଏ ନିଶ୍ଚିତ ଭକ୍ତ। ଯେଭଳି ପ୍ରଭୁପାଦଙ୍କୁ ପ୍ରଶ୍ନ କଲେ ଜଣେ, ପ୍ରଭୁପାଦ କ'ଣ ଥିଲା ଆପଣ ବିଚାର କରନ୍ତୁ, ସମାନ ଉଦାହରଣ ରାମାୟଣ CIA ଗୋଟେ ଆମେରିକାର ସଂସ୍ଥା କି CID, ଆମର ଯେମିତି CID ତାଙ୍କର ସେମିତି କି, ମୁଁ ଏତେ ମୋର ଏତେ ଜ୍ଞାନ ନାହିଁ। ପ୍ରଭୁପାଦଙ୍କୁ ଯେତେବେଳେ ପ୍ରଥମେ ବିଦେଶ ଯାଇ ପ୍ରଚାର କରୁଛନ୍ତି ଆମେରିକା, ତାଙ୍କୁ କହୁଛନ୍ତି ତୁମେ CIA ଗ୍ରୁପ୍ର ଲୋକ। ପ୍ରଭୁପାଦଙ୍କୁ ଏ ଯେଉଁ ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି, ପ୍ରଭୁପାଦ କହୁଛନ୍ତି ହଁ ଆମକୁ ଯଦି CIA ଲୋକ ବୋଲେ ତୁମେ ସନ୍ଦେହ କରୁଛ, ଆମର କିଛି କହିବାର ନାହିଁ, କିନ୍ତୁ ତୁମେ ଆମକୁ ପ୍ରମାଣ ଦେଇପାରିବ କି କୌଣସି CIA ଲୋକ ଭୋର 3 ଉଠିକି ଗାଧେଇ ସାରିକି ମହାମନ୍ତ୍ର ଜପ କରୁଛି? ଯଦି ତୁମ CID ଆମେରିକାର CIA ଲୋକ ରାତି 3 ଉଠୁଥିବେ, ଉଠିକି ଠାକୁରଙ୍କ ଆଗରେ କୀର୍ତ୍ତନ କରି ନାଚୁଥିବେ, ତାହେଲେ ଆମେ CIA ହେଇଥିବୁ? ଦେଖିଲେ ତୁମ CIA ମାନେ କେତେବେଳେ ଉଠୁଛନ୍ତି? ସେ ସାମ୍ବାଦିକମାନେ କ'ଣ କହିବେ? ପ୍ରାତଃ ମୁହୂର୍ତ୍ତରୁ ଉଠିବା ଗୋଟିଏ ବହୁତ ବଡ଼ ସାଧନ, ବହୁତ ବଡ଼ ସାଧନ। ଦିନମାନ ତ ସମସ୍ତେ ଭୋଜନ କରିପାରିବେ, ପ୍ରାତରେ ନିଜର ଭୋଗକୁ ତ୍ୟାଗ କରି ପ୍ରଭୁଙ୍କ ଆଗରେ ଆସିକି ରହିବା, ପ୍ରଭୁପାଦ ବହୁତ ଏମ୍ଫାସିସ୍ ଦେଇଛନ୍ତି ଆପଣ। ତେଣୁ ହନୁମାନ କହୁଛନ୍ତି ଇଏ ନିଶ୍ଚିତ ବିଭୀଷଣ, ଇଏ ଇ ଭକ୍ତ ପଚାରିଛନ୍ତି ହନୁମାନ। ହନୁମାନ ପଚାରିଛନ୍ତି ବିଭୀଷଣ ତୁମେ ପ୍ରଭୁଙ୍କର ଭକ୍ତ, ମୁଁ ପ୍ରଭୁଙ୍କର ଭକ୍ତ, କିନ୍ତୁ ତୁମେ ଏଇ ଲଙ୍କା ଭଳି ରାଜ୍ୟରେ ଯେଉଁଠି ଅସୁରମାନେ ବାସ କରୁଛନ୍ତି, ତୁମେ କିଭଳି ଭକ୍ତି ଯାଜନ କରୁଛ? ଆମେ ତ ପ୍ରଭୁଙ୍କୁ ଦର୍ଶନ କରୁଛୁ, ପ୍ରଭୁଙ୍କର ପାଖରୁ କିଛି ଶୁଣୁଛୁ, ଭକ୍ତ ସଙ୍ଗ ରହୁଛୁ, ଯେଭଳି ପ୍ରହ୍ଲାଦ ରହିଛନ୍ତି ବିପରୀତ କୂଳରେ, ତୁମେ ତ ଏଭଳି ପୁରା ସମ୍ପୂର୍ଣ୍ଣ ଅସୁରମାନଙ୍କ ସଙ୍ଗରେ ରହୁଛ ଏବଂ ଏପରି ତୁମର ଭାଇ ହେଉଛି ତୁମର ବିପକ୍ଷ, ସେତେବେଳେ ମହାରାଜ ପଦରୁ ଗାଈ କହୁଛନ୍ତି ରାମଚରିତ ମାନସରୁ ବୈଷଣ କହୁଛନ୍ତି, ହନୁମାନ ବତିଶ ଦାନ୍ତ ଭିତରେ ଜିଭ ଯେମିତି ରହୁଛି ମୁଁ ଲଙ୍କାରେ ସେମିତି ରହୁଛି, ଏଇ ବତିଶ ଦାନ୍ତ ଭିତରେ ଜିଭଟା ରହିଛି କିନ୍ତୁ କେତେ ସାବଧାନ ରହିଛି ଚିନ୍ତା କରନ୍ତି, ଆଉ ସେଇ ଦାନ୍ତ ସେଇ ଜିଭ କାଟିଯାଉଛି ଯଦି ଟିକେ ଅସାବଧାନ ହେଇଯାଉଛି। ବିଭୀଷଣ କାନ୍ଦି କାନ୍ଦି କହୁଛି ହନୁମାନଙ୍କୁ, ହେ ହନୁମାନ ମୁଁ ଏତେ ଏଭଳି ସାବଧାନରେ ରହୁଛି, ଏମିତି ରାମଙ୍କୁ ଡାକୁଛି ଯେମିତି ଚବିଶ ଦାନ୍ତ ଭିତରେ ଜିହ୍ୱା ରହିକି ସଂଯତ ହେଇକି ରହିଛି, ମୁଁ ସେଭଳି ବହୁତ ସଂଯତରେ ରାମଙ୍କୁ ଡାକୁଛି। ମୋର ବଡ଼ ଭାଗ୍ୟ ଆଜି ତୁମେ ମୋର ଦେଖା ହେଲା, ମୋର ଆଜି ଭକ୍ତ ସଂଘ ହେଲା, ବହୁତ ସୁନ୍ଦର ଲାଗିଲା ମୋତେ ଏଇ କଥା। ରହିତ ଆସୁର ଆସୁର ପ୍ରହ୍ଲାଦ ଏଇଭଳି ଭାବରେ ରହୁଥିଲେ, ସମ୍ପୂର୍ଣ୍ଣ ବିପରୀତ ପ୍ରତିକୂଳ ଭିତରେ ରହି ପ୍ରଭୁଙ୍କୁ ଡାକୁଥିଲେ। ସେଥିପାଇଁ ପ୍ରଭୁପାଦ କହିଲେ ପ୍ରହ୍ଲାଦ ଦି ବେଷ୍ଟ ଡିଭୋଟିସ୍, ଏତେ ବିପରୀତ କୂଳ ରହି ପ୍ରଭୁଙ୍କୁ ଡାକୁଥିଲେ। ଏବଂ ନାରଦମାନେ ହଠାତ୍ କିନ୍ତୁ ପ୍ରହ୍ଲାଦଙ୍କ ଭାବରେ ତନ୍ମୟ ହେଇକି ଗୁଣ କଥା କ'ଣ କହିବି, ପ୍ରହ୍ଲାଦଙ୍କର ଭକ୍ତର ଗୁଣକୁ କେହି ବ୍ୟାଖ୍ୟା କରିପାରିବେ ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କର 50 ଗୁଣ ଅଛି ଭକ୍ତିର ସମୃତ ସିନ୍ଧୁରେ ରୂପ ଗୋସ୍ୱାମୀ କହିଛନ୍ତି, କିନ୍ତୁ ଭଗବାନଙ୍କର ଅନନ୍ତ ଗୁଣ 50 ମୁଖ୍ୟ ଗୁଣ, ଆଉ ଭଗବାନ ଏ ଅନନ୍ତ ଗୁଣକୁ ଭକ୍ତକୁ ଦେଇଦିଅନ୍ତି ସମସ୍ତ ଗୁଣ। କୃଷ୍ଣ ଶ୍ରୀ ଗୋସ୍ୱାମୀ କହୁଛନ୍ତି, ସର୍ବମହାଗୁଣ ଗଣ ବୈଷ୍ଣବ ଶରୀରେ, ସର୍ବମହାଗୁଣ ଗଣ ବୈଷ୍ଣବ ଶରୀରେ, କୃଷ୍ଣ ଭକ୍ତେ କୃଷ୍ଣ ଗୁଣ ସକାଳି ସଞ୍ଚାରେ, ବୈଷ୍ଣବ ଲକ୍ଷଣ ସେଇ ସବ ଗୁଣ, ବୈଷ୍ଣବ ଲକ୍ଷଣ ସବ କହ ନା ଯାୟ କରି ଦିକ ଦର୍ଶନ, ସବ କୃଷ୍ଣ ସ୍ୱାମୀ ବୈଷ୍ଣବ ଯେତେବେଳେ 26 ଗୁଣକୁ ବ୍ୟାଖ୍ୟା କରୁଛନ୍ତି ସେତେବେଳେ ଏ କଥା କହୁଛନ୍ତି, ସର୍ବମହାଗୁଣ ଗଣ ବୈଷ୍ଣବ ଶରୀରେ, କୃଷ୍ଣ ଭକ୍ତି କୃଷ୍ଣ ଗୁଣ ସକଲି ସଞ୍ଚାରେ। ପ୍ରଭୁପାଦ ବହୁତ ସୁନ୍ଦର ପର୍ବଟ ଲେଖିଛନ୍ତି, ପ୍ରଭୁପାଦ ଲେଖିଛନ୍ତି ଜଣେ ଶୁଦ୍ଧ ଭକ୍ତକୁ ଭଗବାନ ତାଙ୍କର ଯେତେ ଗୁଣ ଥାନ୍ତି ପାର୍ଶିଆଲି ସବୁ ଦେଇଥାନ୍ତି, ସବୁ ଇକ୍ୱାଲ ଷ୍ଟାଟସରେ କରିଦେଇଥାନ୍ତି। ପ୍ରଭୁପାଦ ବହୁତ ସୁନ୍ଦର ପର୍ବଟ ଲେଖିଛନ୍ତି ଆହୁରି, ଏବଂ ଏଠି କୃଷ୍ଣ ସ୍କୃତି କୃଷ୍ଣ କହନ୍ତି ଏଗୁଡ଼ିକ ହେଉଛି ବୈଷ୍ଣବର ଗୁଣ, ସବନ କୁହାଯାଏ କରି ଦିଗ୍ ଦର୍ଶନ, ମୁଁ କେବଳ ଜେନେରାଲ ଆଇଡ଼ିଆ ଦେଇନି, ବୈଷ୍ଣବର ଗୁଣ କହିହେବ ନା। ଏବଂ ଠିକ୍ ଏଇ କଥାଟାକୁ ନାରଦମୁନି ଏଠି କହୁଛନ୍ତି, ପ୍ରହ୍ଲାଦଙ୍କର ଗୁଣ ଯୁଧିଷ୍ଠିର ମୁଁ କ'ଣ କହିବି, ଯସ୍ମିନ୍ ମହତ ଗୁଣ ରାଜନ୍ ଗୁହ୍ୟନ୍ତେ ଗୁହ୍ୟନ୍ତେ କଭି ବି ମୋହୋ, ନତେ ଅଧୁନା ପିଧିଅନ୍ତେ ଯଥା ଭଗବତୀ ଈଶ୍ୱରେ, ଯଥା ଭଗବତୀ ଈଶ୍ୱରେ ଯେଭଳି ଭଗବାନଙ୍କର ଗୁଣ ଅନାଦି କାଳରୁ ରହିଛି ଆଜି ପର୍ଯ୍ୟନ୍ତ, ପ୍ରହ୍ଲାଦଙ୍କର ଗୁଣ ଅନାଦି କାଳରୁ ଆଜି ପର୍ଯ୍ୟନ୍ତ ରହିଛି। ଏଠି କହୁଛନ୍ତି ଯସ୍ମିନ୍ ମହତା ଗୁଣା, ସ୍ୱାମୀପାଦ କହୁଛନ୍ତି ଚକ୍ରପତି କହୁଛନ୍ତି, ମହତା ଭଗବତ ଗୁଣା ଅପ୍ରାକୃତା ଧୈର୍ଯ୍ୟା ଗାମ୍ଭୀର୍ଯ୍ୟା ଦେୟ ସୁଭାବନୀ ବି ସ୍ଥିତା, ପ୍ରହ୍ଲାଦ ଯେଭଳି ଗାମ୍ଭୀର୍ଯ୍ୟ ଯେଭଳି ଧୈର୍ଯ୍ୟ ଯେଭଳି ତାଙ୍କର ଅପ୍ରାକୃତ ଗୁଣ ଅନାଦି କାଳରୁ ଥିଲା ବର୍ତ୍ତମାନ କାଳ ପର୍ଯ୍ୟନ୍ତ ରହିଛି, ଯେଭଳି ଭଗବାନଙ୍କର ଗୁଣ ରହିଛି, ନତେ ଅଧୁନା ପିଧିଅନ୍ତେ ନ ଅନ୍ତରିତେ, ସେ ଗୁଣ ଗୁଡ଼ିକ ଅନ୍ତରିତ ହେଇନି। ଏଠି ସମ୍ପାଦ ଚକ୍ରପତି କହୁଛନ୍ତି ଗୁଣା ନିତ୍ୟତମ, ସେ ଗୁଣ ଗୁଡ଼ିକ ନିତ୍ୟ, ଏତେ ଗୁଣା ଅଧୁନା ବି ଏତତ୍ କାଳ ପର୍ଯ୍ୟନ୍ତ ନା ପିଧିଅନ୍ତେ, ଏହି ବର୍ତ୍ତମାନ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ବି ପ୍ରହ୍ଲାଦ ମହାରାଜଙ୍କର ଏଇ ଗୁଣ ଅଛି। ଏଠି ସିଦ୍ଧାନ୍ତ ମାନୁଛନ୍ତି, କାହିଁକି ସାଧାରଣ ଲୋକ ଭାବନ୍ତି ପ୍ରହ୍ଲାଦ ଜଣେ ଭକ୍ତ ଥିଲେ ସେ ତ ଚାଲିଗଲାଣି, ଧ୍ରୁବ ଜଣେ ଭକ୍ତ ଥିଲେ ସେ ତ ଚାଲିଗଲାଣି, ସେ ଗୁଣ ଚାଲିଗଲାଣି, ସେ ବି ଆଉ ନାହାନ୍ତି।
ନା କାଳକର୍ମ ଆଦି ନ ଆଚ୍ଛାଦିତ, କାଳକର୍ମ ପ୍ରହ୍ଲାଦ ଗୁଣକୁ ଆଜି ପର୍ଯ୍ୟନ୍ତ ଆଚ୍ଛାଦନ କରିପାରେନି। ଯେଉଁ ସମୟରେ ପ୍ରବଚନ ଦେଉଛନ୍ତି ଯୁଧିଷ୍ଠିର ମହାରାଜ ସେ ସମୟରେ କଥା କହୁଛନ୍ତି, ଏବଂ ବର୍ତ୍ତମାନ ସୁଦ୍ଧା ବି ଏତାବତ୍ କାଳେଷୁ ଗୁଣେଷୁ ଅପି ପ୍ରହ୍ଲାଦ ତାଦୃଶ ଗୁଣ ବିଶିଷ୍ଟ ଏବ ସୁତଳେ ତଥା ବୈକୁଣ୍ଠେ ତଥା ମହାବୈକୁଣ୍ଠେ ବିରାଜିତ ଏବେ ଇତି ଭାବ। ଏ ସିଦ୍ଧାନ୍ତ ପ୍ରହ୍ଲାଦ ମହାରାଜ ଆଜି ବି ଅଛନ୍ତି, ତିନୋଟି ଜାଗାରେ ଅଛନ୍ତି। ପ୍ରଭୁପାଦ ଦୁଇଟି ଜାଗା ରଚନା କରିଛନ୍ତି, ସେଗୁଡ଼ିକ ଏଠି ତିନୋଟି କହିଛନ୍ତି, ମୁଁ ତ ଗୋଟିଏ ବୁଝିପାରୁନି, ମୁଁ ଅନୁମାନ କରି ସେଇଟା ହେଇଥିବେ, ମୁଁ ସ୍ପଷ୍ଟ କହିପାରୁନି। ପ୍ରହ୍ଲାଦଙ୍କର ଗୁଣ ଭଗବାନଙ୍କର ଗୁଣ ଭଳି ଅନାଦିକାଳରୁ ଆଜି ପର୍ଯ୍ୟନ୍ତ ଅଛି, ନ ପିଧିଅନ୍ତେ ଆଉ ଯଥା ଭଗବତୀ ଈଶ୍ୱରେ ଏଠି କହୁଛନ୍ତି ସୁତଳେ। ପ୍ରହ୍ଲାଦ ମହାରାଜ ବଳି ମହାରାଜଙ୍କ ସହିତ ସୁତଳରେ ରହିଛନ୍ତି ବର୍ତ୍ତମାନ। ମହାବୈକୁଣ୍ଠ ଯେଉଁ ନିତ୍ୟ ବୈକୁଣ୍ଠ ଯେଉଁଠି ନୃସିଂହଦେବ ଅଛନ୍ତି ସେଠି ପ୍ରହ୍ଲାଦ ଅଛନ୍ତି। ଆଉ ବୈକୁଣ୍ଠ ବୈକୁଣ୍ଠ ମାନେ ମୁଁ ଠିକ୍ସେ କହିପାରୁନି, କାଳ ଅପରାଧ ହେଇଯିବ, କିନ୍ତୁ ଅନୁମାନ କରି କହୁଛି ପଞ୍ଚମ ସ୍କନ୍ଧ ଭାଗବତ ହିସାବରେ, କାରଣ ହରିବର୍ଷରେ ପ୍ରହ୍ଲାଦ ଆଉ ନୃସିଂହଦେବ ନିତ୍ୟ ରୁହନ୍ତି, ପଞ୍ଚମ ସ୍କନ୍ଧ ଭାଗବତରେ ଅଛନ୍ତି। ତେଣୁ ହରିବର୍ଷକୁ ବୈକୁଣ୍ଠ, କାରଣ ପ୍ରତ୍ୟେକ ବ୍ରହ୍ମାଣ୍ଡ ତ ବୈକୁଣ୍ଠ ଅଛନ୍ତି, ହରିବର୍ଷରେ ଇଷ୍ଟ ହେଉଛନ୍ତି ନୃସିଂହ ନା ନୃସିଂହ, ପ୍ରହ୍ଲାଦ ସେଠି ଅଛନ୍ତି, ତେଣୁ ପ୍ରହ୍ଲାଦ ହରିବର୍ଷରେ ବି ରହୁଛନ୍ତି, ତେଣୁ ନିତ୍ୟ ଅଛନ୍ତି। ତେଣୁ କେହି ଭାବିବା ଉଚିତ ନୁହେଁ ଯେଭଳି ଲୋକମାନେ କୁହନ୍ତି, ନୃସିଂହ ପୁରାଣର ବି ଗୋଟିଏ କଥା ଅଛନ୍ତି, ପ୍ରହ୍ଲାଦ ନୃସିଂହଦେବ ଯେତେବେଳେ ଆବିର୍ଭାବ ହୋଇସାରିଛନ୍ତି, ପ୍ରହ୍ଲାଦ ପଚାରିଛନ୍ତି, ପ୍ରଭୁ ମୁଁ ଅସୁରପୁରରେ ଜନ୍ମ ହେଇକି ଆପଣଙ୍କ ପ୍ରତି ମୋର ଏଭଳି କିଭଳି ଭକ୍ତି ଜାଗ୍ରତ ହେଲା। ସେତେବେଳେ ନୃସିଂହଦେବ କହୁଛନ୍ତି, ହେ ପ୍ରହ୍ଲାଦ ତୁମେ ପୂର୍ବଜନ୍ମରେ ବସୁ ଶର୍ମା ଥିଲ, ଏ ପୂର୍ବଜନ୍ମରେ ତୁମର ପିତାଙ୍କର ନାମ ଥିଲା ବସୁ ଶର୍ମା, ତୁମର ମାତାଙ୍କ ନାମ ଥିଲା ସୁଶୀଳା, ଏବଂ ବସୁ ଶର୍ମାଙ୍କର ପାଞ୍ଚଟି ପୁତ୍ର ଥିଲେ। ପାଞ୍ଚଟି ପୁତ୍ର ଭିତରୁ ତୁମର ନାମ ଥିଲା ବସୁଦେବ, କିନ୍ତୁ ସବୁ ପୁତ୍ରମାନେ ସୁଗୁଣ ଥିଲେ, ତୁମେ ବେଶ୍ୟା ସହ ବେଶ୍ୟା ପ୍ରତି ଆସକ୍ତି ହେଲ, ତୁମ ବ୍ରାହ୍ମଣ ଗୁଣ ଛାଡ଼ି, ଏବଂ ବେଶ୍ୟାକୁ ଏତେ ଭଲ ପାଇଲ, ବେଶ୍ୟା ସହ ହିଁ ଦିନ ପାତ କଲ, କାଳପାତ କଲ। କିନ୍ତୁ ଗୋଟିଏ ଦିନ ରାତ୍ରି ସମୟରେ ନୃସିଂହ ଚତୁର୍ଦ୍ଦଶୀ ହେଇଛି, ମୋର ଆବିର୍ଭାବ ଅଛି, ସେଦିନ ବେଶ୍ୟା ସହ ତୁମର କଳ ହେଲା, ଏବଂ ବେଶ୍ୟା ସହ କଳ ହେଇ ରାତି ସମଗ୍ର ରାତି ତୁମେ ଆଉ ବେଶ୍ୟା ଭୋଜନ କଲ ନା ଅନିଦ୍ରା ହେଇ ଜୀବନଯାପନ କଲ, ଏ ରାତ୍ରି ଯାପନ କଲ, ଫଳତଃ ତୁମକୁ ନୃସିଂହ ଚତୁର୍ଦ୍ଦଶୀର ଉପବାସର ଫଳ ମିଳିଗଲା, ଏବଂ ବେଶ୍ୟା ଗନ୍ଧର୍ବ ଲୋକକୁ ଗଲେ ତୁମେ ପ୍ରହ୍ଲାଦ ହେଲ। କାରଣ ଏ ଯେଉଁ ପୁରାଣ ସିଦ୍ଧାନ୍ତ ଗୁଡ଼ିକ ଯିଏ ପଢ଼ିବ ସେ କହିବ, ଏଠି ତ ଭାଗବତରେ କୁହାଯାଉଛି ଅନାଦିକାଳର ଗୁଣ ରହିଛି ଆଜି ପର୍ଯ୍ୟନ୍ତ ବି ଅଛି, ତାହେଲେ ଏଇଟା କେମିତି ହେଲା? ନା ଜୀବ ଗୋସ୍ୱାମୀଙ୍କର ସମସ୍ତ ଗୋସ୍ୱାମୀଙ୍କର ଏହି ସିଦ୍ଧାନ୍ତ, ନିତ୍ୟ ପାର୍ଷଦ ମାନେ ନିତ୍ୟ ପ୍ରହ୍ଲାଦ ଯେତେ ଭଗବାନଙ୍କର, ହନୁମାନ ଦୁର୍ଯ୍ୟୋଧନ ପର୍ଯ୍ୟନ୍ତ ବି ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରନ୍ତି ସମସ୍ତେ ନିତ୍ୟ ପାର୍ଷଦ, ପ୍ରହ୍ଲାଦ ନିତ୍ୟ ପାର୍ଷଦ। ଏ ଯେ ବାସୁଦେବ ଯେ ବସୁ ସମାନଙ୍କର ପୁତ୍ର, ଇଏ ପ୍ରହ୍ଲାଦଙ୍କର ଗୁଣକୁ ଦେଖି ଏ ଜଗତରେ ଜଣେ ସାଧକ ସେ ଇଚ୍ଛା କରିଥିଲେ, ମୁଁ ନୃସିଂହଦେବ ପ୍ରହ୍ଲାଦଙ୍କ ପ୍ରହ୍ଲାଦ ଯେଭଳି ନୃସିଂହଦେବଙ୍କୁ ସେବା କରିଥିଲେ ମୁଁ ସେଭଳି ସେବା କରିବି। ସେଥିପାଇଁ ଏ ଜଗତରେ ଯେଉଁମାନେ ସାଧନ କରନ୍ତି ସିଦ୍ଧଭକ୍ତଙ୍କୁ, ସିଦ୍ଧଭକ୍ତଙ୍କର ଗୁଣକୁ ଗୁଣ ପ୍ରତି ଆକୃଷ୍ଟ ହୋଇ ସେମାନେ ସିଦ୍ଧଭକ୍ତଙ୍କର ସ୍ଥିତି ନେଇପାରିବେନି। ଯେଭଳି ଜଣେ ଯଦି ଏଠି ଗୋପୀ ଭାବରେ ସେବା କରେ ସେ ଲଳିତା ବିଶାଖା ଭଳି ସେବା କରିପାରିବନି, ସେ ଲଳିତା ପୋଷ୍ଟ ନେଇପାରିବନି, ବିଶାଖା ପୋଷ୍ଟ ନେଇପାରିବେ, ସେଭଳି ପ୍ରହ୍ଲାଦ ଧ୍ରୁବାଙ୍କ ପୋଷ୍ଟ କିଏ ନେଇପାରିବେନି। ଏମାନେ ଯେତେବେଳେ ଏଠି ଭଗବାନ ଆବିର୍ଭାବ ହୁଅନ୍ତି ତାଙ୍କ ସେଇ ସିଦ୍ଧଭକ୍ତଙ୍କ ଶରୀରରେ ପ୍ରବେଶ କରନ୍ତି। ଯେଭଳି ପୂର୍ବତର ମୁଁ କହୁଥିଲି ବଳି ମହାରାଜ ଚରିତ୍ର ପାଣ୍ଡବମାନଙ୍କ ଦେହରେ ପ୍ରବେଶ ହୋଇଥିଲେ, ନିତ୍ୟ ପାଣ୍ଡବମାନଙ୍କ ଦେହରେ ଏମାନେ ସବୁ ପ୍ରବେଶ ହୋଇଥିଲେ, ଅଗ୍ନି ବାୟୁ ଇନ୍ଦ୍ର ଏ ପ୍ରବେଶ ହୋଇଥିଲେ, ସେଇଭଳି ବରୁଣ ଏ ଅଶ୍ୱିନୀ କୁମାର ଠିକ୍ ସେଇଭଳି କେମିତି ପ୍ରବେଶ ହେଲେ ଦେଖି ଯୁକ୍ତି କରେ, ଏ ଗୋଟେ ସୁନ୍ଦର କଥା, ଗୋଟେ ସୂକ୍ଷ୍ମ ସ୍ୱରଧାରୀ ବ୍ୟକ୍ତି ଗୋଟେ ଭୂତଟେ ମଣିଷ ଦେହରେ ପ୍ରବେଶ ହେଇଯାଉଛି, ହଉଛି କି ନାହିଁ? ଗୋଟେ ଭୂତ ଯିଏ ସ୍ୱର ପ୍ରତି ଆସକ୍ତ ଅଛି ସେ ତ ଗୋଟେ ମଣିଷ ଦେହରେ ପ୍ରବେଶ କରିଯାଉଛି। ଆଉ ଏମାନେ ଶୁଦ୍ଧାତ୍ମା ଯେ ଶୁଦ୍ଧ ଭାବରେ ଭଜନ କରୁଛି ପ୍ରଭୁଙ୍କୁ ଡାକିବା ପାଇଁ, ଅତ୍ୟନ୍ତ ଶୁଦ୍ଧ ହେଲା ପରେ ଜଣେ ପ୍ରେମ ସ୍ଥିତି ଗଲା ପରେ ସେ ନିତ୍ୟ ପ୍ରଥମ ସ୍ୱର ଭିତରେ ପ୍ରବେଶ କରିବ। ଯଦି କାମନା ବାସନା ସୂକ୍ଷ୍ମ ସ୍ୱରର ଗୋଟେ ସ୍ୱର ଭିତରେ ପ୍ରବେଶ କରିବା, ଜଣେ ଶୁଦ୍ଧାତ୍ମା କେବଳ ଗୋଟେ ସ୍ୱର ଭିତରେ ପ୍ରବେଶ କ'ଣ କରିପାରିବ? ଭାଗବତ କୌଣସି ଗୋଟିଏ ଗଳ୍ପ ଜିନିଷ ନା, ସିଦ୍ଧାନ୍ତ ଗୋସ୍ୱାମୀ ସବୁ ସିଦ୍ଧାନ୍ତ ଦେଇଛନ୍ତି ନା। ତେଣୁ ସେ ଏଠି କହୁଛନ୍ତି ଯସ୍ମିନ୍ ମହତ ଗୁଣାରାଜନ ଗୁହନ୍ତେ କବି ବି ମୁହୁ, କବିମାନେ ମୁହୁ ମୁହୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ କରୁଛନ୍ତି, ନତେ ଅଧୁନା ବିଧିଅନ୍ତେ ଯଥା ଭଗବତୀ ସ୍ୱୟଂ, ଯେଭଳି ଭଗବାନଙ୍କର ଗୁଣ ଅନାଦିକାଳରୁ ଅଛି ବର୍ତ୍ତମାନ ସୁଦ୍ଧା, ସେଇଭଳି ପ୍ରହ୍ଲାଦଙ୍କର ଗୁଣ ଅନାଦିକାଳରୁ ଅଛି, କବିମାନେ ଗାନ କରୁଛନ୍ତି ବର୍ତ୍ତମାନ ବି ଅଛି। ବର୍ତ୍ତମାନ ମହାବୈକୁଣ୍ଠ ସୁତଳ ଆଉ ବୈକୁଣ୍ଠ ଲୋକରେ ପ୍ରହ୍ଲାଦ ଅଛନ୍ତି ଏବଂ ତାଙ୍କର ସେଇ ଗୁଣ ଅଛି। ଆଉ ବହୁତ ବଡ଼ ଗୁଣ କହୁଛନ୍ତି, ଜଂସାଦୁଗାଥା ସଦସି ରିପିବପି ସୁରାନ୍ ରୂପ ପ୍ରତିମାନ ପ୍ରକୃବନ୍ତି କିମ୍ ଉତ ଅନ୍ୟ ଭବାଦୃଶା, କିମ୍ ଉତ ଅନ୍ୟ ଭବାଦୃଶା, ତୁମ ଭଳି ଯୁଧିଷ୍ଠିର ମହାରାଜ ତୁମେ ଯେ ପ୍ରହ୍ଲାଦଙ୍କୁ ପ୍ରଶଂସା କରିବନି ତୁମ କଥା ମୁଁ କ'ଣ କହିବି। ଏ ଜଗତରେ ମୁଖରେ ପ୍ରଶଂସା କରିବା ଲୋକ ଜଗତରେ ବହୁତ ଲୋକ ଅଛନ୍ତି। ଏ ଜଗତରେ ଯିଏ ବି ଯାହାକୁ ପ୍ରଶଂସା କରେ ମୁଖରେ ପ୍ରଶଂସା କରିବାକୁ ଭଲ ପାଏ, ପଛରେ ପ୍ରଶଂସା କରିବା ଲୋକ ବହୁତ କମ। ବାସ୍ତବିକ ଯିଏ ପଛରେ ପ୍ରଶଂସା କରୁଛି ସିଏ ହେଉଛି ସଚ୍ଚା ସପୋର୍ଟର, ଯିଏ ମୁଖରେ ପ୍ରଶଂସା କରୁଛି ସିଏ ଧୋକା ଦେଉଛି, ସେ ନିନ୍ଦା କରିବ ନିଶ୍ଚିତ। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ପ୍ରଶଂସାକୁ କେଉଁମାନେ କରନ୍ତି? ସବୁଠୁ ବଡ଼ କ'ଣ କହୁଛନ୍ତି, ଜଂ ସାଧୁ ଗାଥା ସଦସି। ସଭା ଭିତରେ ସାଧୁମାନଙ୍କ ସଭା ଭିତରେ ଦେବତାମାନଙ୍କ ସଭା ଭିତରେ ରିପବପି ପ୍ରହ୍ଲାଦ ମହାରାଜଙ୍କର ଶତ୍ରୁମାନେ, ପ୍ରହ୍ଲାଦ ମହାରାଜ ଅସୁରକୂଳ ଜନ୍ମ ହୋଇ ତାଙ୍କର ଶତ୍ରୁମାନେ ଦେବତାମାନେ, ଦେବତାମାନଙ୍କର ଯେତେବେଳେ ସ୍ୱଭାବ ସେ ପ୍ରତିମାନ ଦୃଷ୍ଟାନ୍ତ ଦିଅନ୍ତି। କିଛି ଭକ୍ତିର ଦୃଷ୍ଟାନ୍ତ ଆସେ ଦେବତାମାନଙ୍କର ପୂର୍ଣ୍ଣ ବୈର ହିରଣ୍ୟାକ୍ଷ ତାଙ୍କ କୁଳ ପ୍ରତି ଦିତିଙ୍କର ସନ୍ତାନ ପ୍ରତି, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କ ଦୃଷ୍ଟାନ୍ତ ଦିଅନ୍ତି, ଭକ୍ତ ହବ ତ ପ୍ରହ୍ଲାଦ ହବ। ଦେବତାମାନେ ପ୍ରହ୍ଲାଦଙ୍କ ପଛରେ ଶତ୍ରୁ ହେଇକି ଦୃଷ୍ଟାନ୍ତରେ ଦେବ ସମାଜରେ ଦିଅନ୍ତି, ଦେବ ସମାଜରେ କୁହନ୍ତି, କୌଣସି ଭକ୍ତ ସହିତ ତୁଳନା କରନ୍ତିନି, ଦେବ ସମାଜରେ କାହାକୁ ତୁଳନା କରନ୍ତିନି। ପ୍ରତିମାନ ପ୍ରକୃବନ୍ତି କି ତ ଅନ୍ୟ ଭବାଦୃଶା, ତୁମ ଭଳି ସାଧୁ ଯେ ପ୍ରହ୍ଲାଦଙ୍କର ଗୁଣଗାନ ନ କରିବେ କ'ଣ କହିବାର ଅଛି। ତାଙ୍କର ଶତ୍ରୁ ଦେବତାମାନେ ସଭା ଭିତରେ ଖୋଲି ଖୋଲି କୁହନ୍ତି ଭକ୍ତ ହବ ତ ପ୍ରହ୍ଲାଦ ଭଳି, ପ୍ରହ୍ଲାଦ ଭଳି ଭକ୍ତ। ତେଣୁ ୟାଠୁ ବଡ଼ ଗୁଣ କ'ଣ ଅଛି? ଏବଂ ଶେଷରେ ଗୁଣ ପ୍ରହ୍ଲାଦଙ୍କର ଗୁଣଙ୍କୁ ଯେହେତୁ ଗଣନା କରୁଛନ୍ତି ନାରଦମାନେ ବିରକ୍ତ ହେଇଗଲେ। ପ୍ରହ୍ଲାଦ ଯଦି ଗୋଟିଏ ଭକ୍ତ ଯଦି ଏଇ ଏଇ ଗୁଣକୁ ତୁଳନା କରିକି ତାକୁ କୁହାଯାଏ ଇଏ ଭକ୍ତ ବୋଲି, ତାହେଲେ ଭକ୍ତି ସେଠି ନିମ୍ନ ହେଇଗଲେ। ଭକ୍ତକୁ କୁହାଯିବନି ଭକ୍ତର କି ଗୁଣ ଅଛି, ଏଇ ଗୁଣରେ ସିଏ ଗୁଣୀ ନା, ଭକ୍ତର ଗୁଣ ଏଠି କହିଲେ ନା, କହନା ଯାଏ ତାର ଦିଗ ଦର୍ଶନ। ନାରଦମୁନି କହୁଛନ୍ତି, ଗୁଣେଇଅଳଙ୍ଗ ସଂଖ୍ୟେଇ ମହାତ୍ମା ତସ୍ୟ ସୂଚ୍ୟ ମହାତ୍ମାଂ ତସ୍ୟ ସୂଚ୍ୟତେ ବାସୁଦେବ ଭଗବତୀ ଯସ୍ୟ ନୈସର୍ଗିକ ରତି। ଅଳଙ୍ଗ ହେ ଯୁଧିଷ୍ଠିର, ଗୁଣେରି ଅଳଙ୍ଗ ଚକ୍ରପତି କହୁଛନ୍ତି, ଅସଂଖ୍ୟେଇ ସଂଖ୍ୟାତମ ଅଶକ୍ୟ ଏବ ଗୁଣେଶ ତସ୍ୟ ଅଳଙ୍ଗ, ଯେତେ ସଂଖ୍ୟା ବିଶ୍ୱରେ ଅଛି ଯଦି ସବୁ ସଂଖ୍ୟାକୁ ଯୋଡ଼ାଯାଏ ପ୍ରହ୍ଲାଦ ମହାରାଜଙ୍କର ଗୁଣ ସହିତ କି ସମାନ ହୁଏ। ଅଳଙ୍ଗ ଗୁଣେ ଅଲଙ୍ଗ ଅସଂଖ୍ୟେହି ମହାତ୍ମନ୍ତୁ ସେ ସୂଚିତ, ଅଲଗା ଲୋକର ମହାତ୍ମ୍ୟ ତାର ଗୁଣରୁ ଜଣାପଡ଼େ, ଗୁଣକୁ ଗଣିକି କୁହନ୍ତି ହଁ ଏ ପିଲାଟି ଭଦ୍ର, ତାର ଏ ଗୁଣ ଗୁଣକୁ ଦେଖିକି ଲୋକର ମହାତ୍ମ୍ୟ କୁହନ୍ତି। କିନ୍ତୁ ପ୍ରହ୍ଲାଦ ଚକ୍ରପାତ ଟୀକାରେ କହୁଛନ୍ତି, ପ୍ରହ୍ଲାଦ ମହାରାଜଙ୍କର ଗୁଣରୁ ପ୍ରହ୍ଲାଦ ମହାରାଜଙ୍କୁ କୁହାଯିବନି, ଏଇ ଗୁଣ ଯୋଗୁଁ ହିଁ ପ୍ରହ୍ଲାଦ ମହାରାଜ ଭକ୍ତ ନା। ଲୋକମାନେ ଏଠି ସମ୍ବାଦ କହୁଛନ୍ତି, ଅନ୍ୟ ପୁରୁଷା ଚକ୍ରପାତ ଅନ୍ୟ ପୁରୁଷା ଗୁଣରେ ଉତ୍କର୍ଷତମ ନାମ, ଅନ୍ୟ ପୁରୁଷଙ୍କର ଗୁଣଗୁଡ଼ିରୁ ସେ ଗୁଣଗୁଡ଼ିକ ଦ୍ୱାରା ସେ ବଡ଼ ହୁଅନ୍ତୁ, ନୁହନ୍ତୁ ପ୍ରହ୍ଲାଦସ୍ୟ ପ୍ରହ୍ଲାଦ ତାଙ୍କର ଗୁଣ ଦ୍ୱାରା ବଡ଼ ନୁହେଁ, ଏହିସବୁ ଗୁଣକୁ ଗଣିକି ତାଙ୍କୁ ବଡ଼ କରାଯାଇପାରିବନି। କେଉଁଥିରେ ବଡ଼? ଏଠି କହୁଛନ୍ତି, ଉତ୍କର୍ଷ ହେତୁ ଅନ୍ୟ ବସ୍ତୁନ୍ତର, ଏ ଉତ୍କର୍ଷର ହେତୁ ଆଉ ଗୋଟିଏ ବସ୍ତୁ ଅଛି, ସେଟା କ'ଣ? ଏଠି କହୁଛନ୍ତି, ତତ୍ର କିମ୍ ତତ୍ର ଆହ ତଥାବ କିମ୍ ତତ୍ର ଆହ ମହାତ୍ମ୍ୟ ସୂଚ୍ୟ, ସେଇ ମହାତ୍ମାରୁ ସୂଚନା ମିଳୁଛି ପ୍ରହ୍ଲାଦ କେତେ ବଡ଼ ଭକ୍ତ ନା କ'ଣ, ବାସୁଦେବ ନୈସର୍ଗିକ ମୂର୍ତ୍ତି, ବାସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନିରୁପାଧି ପ୍ରୀତି ଥିଲା ପ୍ରହ୍ଲାଦଙ୍କ, ନୈସର୍ଗିକ କୌଣସି ଉପାଧି ରହିତ ପ୍ରୀତି ଏଠି ନୈସର୍ଗିକ, ନ ତୁ ଅନ୍ୟ ଇବ ପୂର୍ବଜନ୍ମ କୃତ ସାଧନ ସିଦ୍ଧ ସିଦ୍ଧତି ଇତି ଅର୍ଥ ସାଧନ କରି ପୂର୍ବଜନ୍ମରେ ଯେ ପ୍ରହ୍ଲାଦ ଆଜି ଏଇ ଗୁଣରେ ଗୁଣିଏ ଭଗବାନଙ୍କୁ ଭକ୍ତି କରୁଛନ୍ତି ନା ନୈସର୍ଗିକ ରତି ସ୍ୱାଭାବିକ ରତି ଅଛି ପ୍ରଭୁଙ୍କ ପ୍ରତି ଏଇଟା ହେଉଛି ସବୁଠୁ ବଡ଼ ଗୁଣ ଆଉ ପ୍ରହ୍ଲାଦ ମହାରାଜଙ୍କର ଏଇ ନୈସର୍ଗିକ ରତିକୁ ବର୍ତ୍ତମାନ ବର୍ଣ୍ଣନା କରିବେ ଛଅଟି ଶ୍ଳୋକରେ ଇଏ ହେଉଛି ଭାଗବତର ରତ୍ନ ମୁଁ ତ ଏ ଯୋଗ୍ୟତା ନାହିଁ କାରଣ ସେ ଭାବନଥିଲେ କି ପ୍ରହ୍ଲାଦ ମହାରାଜଙ୍କ ଭାବକୁ ବ୍ୟକ୍ତ କରିପାରିବେନି ଏ ଛଅଟି ହେଉଛି ପ୍ରହ୍ଲାଦ ଭାଗବତର ରତ୍ନ ଆଉ ପ୍ରହ୍ଲାଦ ମହାରାଜଙ୍କୁ ପ୍ରହ୍ଲାଦ ମହାରାଜ କିଭଳି ଭକ୍ତିରେ ତନ୍ମୟ ତାରିଥିଲେ ଏ ଛଅଟି ଶ୍ଳୋକ କହିବେ ନୈସର୍ଗିକ ରତି ଆମର ଆମର ରତି ଆମେ ଭଗବାନଙ୍କ ନିକଟରେ ମତି ଲଗେଇବା ପାଇଁ ଚାହୁଁଛେ ମତେ ତ ପ୍ରଭୁଙ୍କ ନିକଟରେ ଲାଗୁନି ମତି ମାୟାରେ ଲାଗୁଛି ଚିନ୍ତା କରି ଦେଖନ୍ତୁ ଏଇଠି କହିବେ ନୈସର୍ଗିକ ମତିର ଅର୍ଥକୁ ବ୍ୟାଖ୍ୟା କରିକରି ବର୍ତ୍ତମାନ ଗୋଟେ ଗୋଟେ ଯିବେ ସାଧକକୁ ମତି କୃଷ୍ଣଙ୍କ ନିକଟରେ ଲଗେଇବାକୁ ପଡ଼ୁଛି ଆମକୁ ଜବରଦସ୍ତି ଆମେ ଲଗଉଛେ ନା ଆମ ରତି ନୈସର୍ଗିକ ରତି ନୁହେଁ ଏସବୁ ବ୍ୟାଖ୍ୟା ଉଜ୍ଜଳ ନୀଳମଣିରେ ଭକ୍ତିର ସନ୍ତ ସିଂହରେ ଭକ୍ତିର ସବୁ ସୁନ୍ଦର ସୁନ୍ଦର ବ୍ୟାଖ୍ୟା ଦିଆଯାଇଛି ସାଧକ ପାଇଁ ଏସବୁ ରଚନା କରିଛନ୍ତି ନା ସାଧକ ଜାଣିବା ଦରକାର ମୋର ରତି କିଭଳି ଅଛି ମୁଁ କେଉଁ ଅବସ୍ଥାରେ ଅଛି ପ୍ରେମଭକ୍ତି ଚନ୍ଦ୍ରିକାରେ ମାଧୁର୍ଯ୍ୟ କାନ୍ତ ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି ତୁମର ନିଜର ଷ୍ଟାଣ୍ଡାର୍ଡ଼ ତୁମେ ନ ଜାଣିଲେ ତୁମେ କେମିତି ଜାଣିବ ଯେ ତୁମେ ତ ସନ୍ତୁଷ୍ଟ ରହିବ ହଁ ମୁଁ ଭଗବାନ ଭକ୍ତି କରୁଛି ବୋଲି ନୈସର୍ଗିକ ରତି ଏବଂ ସମ୍ପାଦ କହୁଛନ୍ତି ଚକ୍ରଧର କହୁଛନ୍ତି ନୈସର୍ଗିକ ରତି ଲିଙ୍ଗାନିଆହ ସର୍ଭି ଛଅଟି ଶ୍ଳୋକରେ ବର୍ତ୍ତମାନ ପ୍ରହ୍ଲାଦ ମହାରାଜଙ୍କର ନୈସର୍ଗିକ ରତିକୁ ବର୍ଣ୍ଣନା କରିବେ ବହୁତ ସୁନ୍ଦର ଶ୍ଳୋକ ନ୍ୟସ୍ତ କ୍ରୀଡ଼ନ କୋବାଲୋ ଜଡ଼ବତନ୍ମୟାସ୍ତୟା କୃଷ୍ଣ ଗ୍ରହ ଗ୍ରହିତାତ୍ମାନବୀତ ଜଗତ ଇଦୃଶମ୍ ପ୍ରଥମ ଶ୍ଳୋକରେ କହୁଛନ୍ତି କୃଷ୍ଣ ଗ୍ରହ ଗ୍ରହିତାତ୍ମା ଗୋଟେ ଭୂତ ଲାଗିଗଲେ ଯେମିତି ଗୋଟେ ବ୍ୟକ୍ତିର କିଛି ସ୍ୱତନ୍ତ୍ରତା ରୁହେ ନା ପ୍ରହ୍ଲାଦ ମହାରାଜଙ୍କୁ ପ୍ରଥମେ କହୁଛନ୍ତି ପ୍ରହ୍ଲାଦ ମହାରାଜଙ୍କର ଗୁଣ ଯେ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ନଚ ଅନ୍ୟ ଭକ୍ତୈବ ତେନ ସୋମନ କୃଷ୍ଣ ବିଷୟକ କୃତମ୍ କିନ୍ତୁ କଶ୍ଚିତ୍ ଗ୍ରହ ଲୋଭ ଦ୍ରବ୍ୟ ଏବ କୃଷ୍ଣ ଏବ ଯସ୍ମିନ୍ ମନ ଗ୍ରହିତବାନ୍ ଇତି ଅର୍ଥ ଭୂତ ଯେମିତି ଲାଗେ ଭୂତ କୌଣସି ଲୋଭନୀୟ ଯାହା ଦେହରେ ଲାଗେ ତାର ଲୋଭନୀୟ ଦେଖି ତାର ଗୁଣ ପ୍ରତି ସେ ଲାଗିଯାଏ ତେଣୁ କୃଷ୍ଣ ରୂପକ ଭୂତ କୃଷ୍ଣ ଗ୍ରହ କୃଷ୍ଣକୁ ଗ୍ରହ ସହିତ ତୁଳନା କରିଛନ୍ତି ଯାହାଙ୍କର ମନକୁ କୃଷ୍ଣ ରୂପୀ ଗ୍ରହ କୃଷ୍ଣ ଲୋଭାୟିତ ହେଇ ତାଙ୍କୁ ଆକର୍ଷଣ କରିନେଇଥିଲେ ଗ୍ରହ ଯେମିତି ଲାଗିଯାଏ ସେଭଳି ଲାଗିଯାଇଥିଲେ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ଚକ୍ରଧର କହୁଛନ୍ତି ଆଉ ପ୍ରଥମେ କହୁଛନ୍ତି ଯେ ବାଲୋପି ତ୍ୟକ୍ତ ବାଲ ଲୀଳା ତନ୍ମୟ ବାଳକ ହେଇକି ବାଳ କ୍ରୀଡ଼ା ଆଦୌ କରୁନଥିଲେ ଆଉ କେଉଁଥିରେ ତନ୍ମୟ ରହିଥିଲେ ନା କୃଷ୍ଣ ଏକାଗ୍ର ମନସ୍ୟ ତେନ ଜଡ଼ଇବ ଅନ୍ୟର ଲକ୍ଷିତ ସବୁ ଅସୁର ପିଲାମାନେ ଖେଳୁଥିଲେ ଆପଣ ମୁଁ ଯେ ଦେଖିଛି ଭୂତ ଲାଗିଲେ ଗଞ୍ଜାମରେ ତାହେଲେ ଠାକୁରଙ୍କର ଅଲ୍ଟର କରୁଥିଲି ମୁଁ ମୋତେ ବିଶ୍ୱାସ ନଥାଏ ଭୂତ ଲାଗିଲେ ମୁଁ ଦେଖିଲି ଆଖି ଆଗରେ ସେ କିଭଳି କାନ୍ଦୁଥାଏ ସେ ଘର ପାଖରେ ପିଲା ମଧୁମଙ୍ଗଳ ଘର ପାଖରେ ଝିଅଟି ତା ଦେହରେ ଭୂତ ଲାଗିଥାଏ ଏମିତି କାନ୍ଦୁଥାଏ ମୁଁ ତାକୁ ଦେଖିଲି ଖାଲି ଭୋ ହିଁ କାନ୍ଦୁଥାଏ ମାନେ ବସିଥିବ ଭୋ ଭୋ ହିଁ ଖାଲି ଧାର ଧାର ଆଖିରୁ ଲୁହ ମୁଁ ତ ଦେଖି ତା ପାଖକୁ ଯିବି କ'ଣ ମୋତେ ହିଁ କାନ୍ଦ ଲାଗେ ସେ ପିଲା ଖେଳୁଥିଲା ଛୋଟ ପିଲାଟି କେତେ ଖେଳେ କେତେ କଥା କୁହେ ତା ଭୂତ ଲାଗେ ଖାଲି ବସି କାନ୍ଦୁଥିବ ହସିବ ତ ବହୁତ ଜୋର ହସିବ ତାକୁ ଯିଏ ଦେଖୁ ସେ କାନ୍ଦି ପକେଇବ ପ୍ରହ୍ଲାଦ ମହାରାଜଙ୍କ ଅବସ୍ଥା ସେଭଳି ବାଳକ ପିଲାମାନେ ଖେଳୁଥିବେ କିନ୍ତୁ ଗୋଟେ ଜଡ଼ ଭଳି ଠିଆ ହେଇ ପ୍ରହ୍ଲାଦ ମହାରାଜ ରହିଥିବେ ଗୋଟେ ଜଡ଼ ଭଳି ଏବଂ ଧାର ଧାର ଆଖିରେ ଲୋଭ ହୋଇଯାଉଥିବ କୃଷ୍ଣ ଚିନ୍ତାରେ ତନ୍ମ ହେଇକି ରହିଥିବେ ଖେଳ ଖେଳ ତ ନାହିଁ ଖେଳ ପ୍ରତ୍ୟାଗ କରିଦେଇଥିଲେ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା କୃଷ୍ଣ ତାଙ୍କ ମନକୁ ପ୍ରହ୍ଲାଦ ମହାରାଜ ତାଙ୍କର ମନକୁ ଏତେ ସ୍ୱଚ୍ଛ କରିଥିଲେ ଏଭଳି ସ୍ୱାଭାବିକ ତାଙ୍କର ମନ ଏତେ ନିର୍ମଳ ଥିଲା କୃଷ୍ଣ ତାଙ୍କର ମନକୁ ପୁରା କିଣି ନେଇଥିଲେ କୃଷ୍ଣ ଗ୍ରହ ଗ୍ରହିତା କେତେ ସୁନ୍ଦର ଚକ୍ରବର୍ତ୍ତୀ ବ୍ୟାଖ୍ୟା କରିଛନ୍ତି ଏ ହେଉଛି ନୈସର୍ଗିକ ରତିର ଗୁଣକୁ ବ୍ୟାଖ୍ୟା କରିଛନ୍ତି ପ୍ରହ୍ଲାଦ ମହାରାଜ ଗୋଟେ ଜଡ଼ ବାଳକ ଭଳି
ଚାହିଁକି ରହିଥିବେ, ଖେଳୁଥିବେ ତ ସବୁବେଳେ ଖେଳିକି ଚାହିଁକି ରହିଥିବେ। ସର୍ବତ୍ର କୃଷ୍ଣ ଦର୍ଶନ, ଏଠି ସମ୍ପାଦ କହୁଛନ୍ତି, ଜଗତ କହୁଛନ୍ତି, ଜଗତ ଇଦୃଶମ ବ୍ୟବହାରମ ସ୍ୱୟଂ ନ ଜାଣନ୍ତି। ତାର ବାବା କ'ଣ କରୁଛି, ସଂସାର ଲୋକମାନେ କ'ଣ କରୁଛନ୍ତି, କିଏ ଖାଉଛି, କିଏ ଶୋଉଛି, ପ୍ରହ୍ଲାଦ ମହାରାଜ କିଛି ଦେଖନ୍ତି ନାହିଁ। କ'ଣ ଦେଖନ୍ତି, କିନ୍ତୁ କୃଷ୍ଣମୟମ, ସର୍ବତ୍ର କୃଷ୍ଣମୟମ ଏବଂ ନିତ୍ୟ, ସର୍ବତ୍ର କେବଳ କୃଷ୍ଣ ଦେଖନ୍ତି, ସର୍ବତ୍ର କେବଳ କୃଷ୍ଣ ଦେଖନ୍ତି, କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା। ପ୍ରଭୁପାଦ ବ୍ୟାଖ୍ୟା କରିଛନ୍ତି ସେଠି,
ମହାଭାଗବତ ଦେଖେ ସ୍ଥାବର ଜଙ୍ଗମ, ମହାଭାଗବତ ଦେଖେ ସ୍ଥାବର ଜଙ୍ଗମ, ତାହା ତାହା ହୁଏ ତାର ଶ୍ରୀକୃଷ୍ଣ ସ୍ମରଣ, ତାହା ତାହା ହୁଏ ତାର ଶ୍ରୀକୃଷ୍ଣ ସ୍ମରଣ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୁଏ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି, ସର୍ବତ୍ର ହୁଏ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି।
ପ୍ରଭୁପାଦ ଏଇ ଛଅଟି ଶ୍ଳୋକ ଜାଗାରେ ପ୍ରଭୁପାଦ ପ୍ରହ୍ଲାଦ ମହାରାଜଙ୍କୁ ପୁରା ଭାବ ସ୍ତରରେ ଗୋପୀମାନଙ୍କ ସହିତ ତୁଳନା, ମହାପ୍ରଭୁଙ୍କର ଶ୍ଳୋକ ସବୁ ଆଣି ଯୋଡ଼ିଛନ୍ତି, ସବୁ ଯୋଡ଼ିଛନ୍ତି। ଯୁଗାୟିତମ ନିମିଷେଣ ଚକ୍ଷୁଷା ପ୍ରାବୃଷାୟିତମ ଶୂନ୍ୟାୟିତମ ଗୋବିନ୍ଦ ଶୂନ୍ୟାୟିତମ ଜଗତ ସର୍ବେ ଗୋବିନ୍ଦ ବିଧାୟ ନମ। ଯାହା ମହାପ୍ରଭୁ ଯେଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କ କଥାରେ ପ୍ରଭୁପାଦ ସବୁ ଯୋଡ଼ିଛନ୍ତି, ସବୁ ଯୋଡ଼ିଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ଗୋଟେ ଜଡ଼ ଭଳି ବାଳକ ଅବସ୍ଥାରେ କୌଣସି କ୍ରୀଡ଼ା କରୁନଥିଲେ ଏବଂ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି,
ଆସିନ୍ ପର୍ଯ୍ୟଟନ ଅସ୍ନାନ ଶୟାନ ପ୍ରପିବନ୍ ବୃଭନ୍ ନାନୁ ସମ୍ଭତ ଏତାନି ଗୋବିନ୍ଦ ପରିରମ୍ଭିତ।
ଚକ୍ରଦତ୍ତ କହୁଛନ୍ତି, ଏତାନି ଆସିନ୍, ପ୍ରହ୍ଲାଦ ମହାରାଜ ଯେତେବେଳେ ବସୁଥିଲେ, ପର୍ଯ୍ୟଟନ ଯେତେବେଳେ ଚାଲୁଥିଲେ, ଅସ୍ନାନ ଯେତେବେଳେ ଭୋଜନ କରୁଥିଲେ, ଶୟାନ ଯେତେବେଳେ ଶୟନ କରୁଥିଲେ, ପ୍ରପିବନ ଯେତେବେଳେ ପ୍ରାଣ ପାନ କରୁଥିଲେ, ବୃବନ ଯେତେବେଳେ କଥା କହୁଥିଲେ, ନାନୁ ସନ୍ଧାନି ଏତାନି, ନାନୁ ସନ୍ଧତ ଏତାନି ଗୋବିନ୍ଦ ପରିରମ୍ଭିତ। ଯେତେ ଶାରୀରିକ ବାହ୍ୟ କ୍ରିୟା ଥିଲା ସେ ଜାଣନ୍ତି ନା, କେତେବେଳେ ଶୋଇଛନ୍ତି, କେତେବେଳେ ଖାଇଛନ୍ତି, କେତେବେଳେ ଚାଲୁଛନ୍ତି, କେତେବେଳେ କଥା କହୁଛନ୍ତି, କିଛି ଜାଣନ୍ତି ନା। କିଭଳି ଜାଣନ୍ତି ନା, ମାନେ ଗୋବିନ୍ଦ ପରିରମ୍ଭିତ। ଗୋଟେ ମା ପ୍ରପାତ ଚକ୍ରତନ୍ତିକାକୁ ପୁରା ଶହେ ଶହେ ଭାଗ ସବୁ ଜିନିଷ ଗୋଟେ ଟ୍ରାନ୍ସ, ଏ ଛୋଟ ଶ୍ଳୋକରୁ ସବୁ ଗୋଟି ଗୋଟି ଲେଖିଛନ୍ତି। ଜଣେ ମା ତାର ପୁଅକୁ କୋଳରେ ନେଇଗଲା ପରେ ପୁଅର କ'ଣ ଚିନ୍ତା ଅଛି, ଆଉ ପୁଅ ଏଭଳି ଚିନ୍ତା ଶୂନ୍ୟ ହେଇଥାଏ, ତାର ଦେହ ଚିନ୍ତା ନାହିଁ, ମା ତାକୁ ଖୋଇ ଦେଉଛି, ମା ତାକୁ ସମ୍ପୂର୍ଣ୍ଣ ମା ଉପରେ, ସିଏ ମା ତାକୁ ଖୋଇ ଦେଇଥିବ, ଗୋଟେ ଛୋଟ ପିଲା ଦେଖିଥିବ ସେ କିଭଳି ଆନନ୍ଦରେ ସିଏ ଆକାଶକୁ ଚାହିଁଥିବ, ତାର ଖାଇବା ପ୍ରତି ଧ୍ୟାନ ନାହିଁ, କାରଣ ଗୋବିନ୍ଦ ମା ତାକୁ ଆଲିଙ୍ଗନ କରି ରଖିଛି ନା, ସମ୍ପୂର୍ଣ୍ଣ ମା ଉପରେ ଆଶ୍ରିତ ହେଇକି ରହିଛି ସେ। ଇଏ ଗୋବିନ୍ଦ ପରିରମ୍ଭିତ, ଚକ୍ରବର୍ତ୍ତୀ ଏତେ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଅତି ବତ୍ସଳ ନା ପିତା ମାତ୍ରା, ଅତି ବତ୍ସଳ ପିତା ଓ ମା, ଏକ ଅଧିକ ବାଳକ ଯଥା ଏକ ବର୍ଷର ବାଳକ ଯେପରି ପ୍ରତିକ୍ଷଣ ପରିଲଭ୍ୟ, ଗୋଟିଏ ବର୍ଷର ପିଲା ହେଇଥିବ ତାକୁ ମା ବାପା ଯେଭଳି ପ୍ରତିକ୍ଷଣରେ ଆଲିଙ୍ଗନ କରନ୍ତି, କ୍ରୋଡ଼ସ୍ତି କ୍ରିୟତେ ଆଲିଙ୍ଗନ କରି କୋଳରେ ରଖନ୍ତି, ତଥୈବ ପ୍ରହ୍ଲାଦ ଭୋଜନ ସୟନାଦି ସମୟ ଅତି ଭଗବତ ଆଲିଙ୍ଗିତେ। ପ୍ରହ୍ଲାଦ ଯେତେବେଳେ ଭୋଜନ କରୁଥିଲେ ଭଗବାନ ତାଙ୍କୁ କୋଳରେ ଧରିଥିଲେ, ଭୋଜନ ଶୟନ କଥା ସବୁ ସମୟରେ ଭଗବାନ ତାଙ୍କୁ କୋଳରେ ଧରିକି ବୁଲାଉଥିଲେ ପ୍ରହ୍ଲାଦ, ଗୋବିନ୍ଦ ପରିରମ୍ଭିତେ ସତ୍ୟ ବସ୍ତୁ। ପ୍ରହ୍ଲାଦ ଭଗବାନ ଏତେ ଭଲ ପାଉଥିଲେ କୃଷ୍ଣ କୋଳରେ ବସେଇ, ମା ଯେମିତି ପୁଅକୁ ବୁଲାଏ, ପ୍ରହ୍ଲାଦ ଏତେ ଆନନ୍ଦ ରହୁଥିଲେ ପ୍ରଭୁଙ୍କୁ ଧରି ବୁଲାଉଛନ୍ତି। ଗୋବିନ୍ଦ ପରିରମ୍। ସେଥିପାଇଁ ତାଙ୍କର କୌଣସି ଦୈହିକ ଶରୀର ଚିନ୍ତା ନଥାଏ, ମୁଁ କ'ଣ ଖାଉଛି କି ନାହିଁ, ଶୋଉଛି କି ନାହିଁ, କିଛି ନଥାଏ। ଆଉ ଯଦି ପ୍ରଶ୍ନ କରାଯାଏ, ଯଦି କୃଷ୍ଣ ମା ଧରି ଛୁଆକୁ ଯଦି ଧରିକି ବୁଲେ, ସମସ୍ତେ ଦେଖୁଛନ୍ତି ନା, କୃଷ୍ଣ ଯଦି ପ୍ରହ୍ଲାଦଙ୍କୁ ଧରିକି ବୁଲୁଛନ୍ତି, କେହି କ'ଣ ଦେଖୁନାହାନ୍ତି? ଏଠି କହୁଛନ୍ତି ନା, ଚକ୍ରପାଦ ମନା କରୁଛନ୍ତି। ଚକ୍ରପାଦ ବେଳେ ରସିକ ଜଗତରେ କେହି ନାହାନ୍ତି, ରସିକ ଆଚାର୍ଯ୍ୟ ଇତି ପ୍ରହ୍ଲାଦ ଏବଂ ପଶ୍ୟତି ନ ଅନ୍ୟ ଇତି ଭାବ। ମା ଖାଇବାକୁ ଦେଉଛନ୍ତି, ମା ନା କ'ଣ, କୟାଦି, କୟାକୁ କୋଳରେ ବସେଇଛନ୍ତି, କିନ୍ତୁ କୟାଦୁଙ୍କ କୋଳରେ ପ୍ରହ୍ଲାଦ ବସିନାହାନ୍ତି। ପ୍ରହ୍ଲାଦ ଜାଣନ୍ତି ମୋତେ କୃଷ୍ଣ ବସେଇଛନ୍ତି, ପ୍ରହ୍ଲାଦ ମା କୋଳରେ ବସିକି ଜାଣନ୍ତି ମୋ ମା କୋଳରେ ବସିଛି ବୋଲି, କୃଷ୍ଣଙ୍କ କୋଳରେ ମୁଁ ବସିଛି, ମା ଖୋଇଦେଲେ ବି ମୋତେ କୃଷ୍ଣ ଭୋଜନ କରିଦେଉଛନ୍ତି। ଏଟା ପ୍ରହ୍ଲାଦ ଦେଖନ୍ତି, ଆଉ କେହି ଦେଖିପାରନ୍ତି ନା, ଇଏ ସତ୍ୟ ବସ୍ତୁ। ଏବଂ ସେଥିପାଇଁ ଭଗବାନ କହୁଛନ୍ତି ନା, ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି କୁଚିତ ରୁଦତି ବୈକୁଣ୍ଠ ଚିନ୍ତା ସବଲ ଚେତନ କୁଚିତ ହସଦିତ ଚିନ୍ତା ଲାଦ ଉଦ୍ଗାୟତି କୁଚିତ କୁଚିତ ରୁଦତି। ଛୋଟ ପିଲା, 5 ବର୍ଷର ବାଳକ, କିଛି ନଥିବ ହଠାତ୍ ପ୍ରହ୍ଲାଦ ବୋହୁ ହୋଇ କ୍ରନ୍ଦନ କରିବେ, ବୋହୁ ହୋଇ କୁଚିତ ରୁଦତି, କି କାହିଁ କାନ୍ଦୁଛନ୍ତି ନା, ତତଶ୍ଚ କ୍ୱଚିତ୍ ଇତି ସୌବାଳକାନ୍ ସ୍ୱକୁଳସ୍ଥଳା ଭୂମେ ନିଧାୟ ଗୃହ କୃତ୍ୟାର୍ଥମ୍ ଅତ୍ର ଗତାନ ମାତରି ତାମ ଆଲୋଚ୍ୟ ସ ବାଳ ଯଥା ରୁଦତି। ଚକ୍ରପାଦ କହୁଛନ୍ତି ମା, କାରଣ ଗୋବିନ୍ଦ ପରିରମ୍ଭିତ କୃଷ୍ଣ ତ ମା ଭଳି ପ୍ରହ୍ଲାଦକୁ ସବୁବେଳେ ଆଲିଙ୍ଗନ କରି ରଖିଥିଲେ, ଆପଣ ଦେଖିଥିବେ ମା ଯଦି ପୁଅକୁ କୋଳରୁ ଓହ୍ଲେଇ ଦେଇକି ଘର କାମ କରିବା ପାଇଁ ଯାଏ, ପୁଅ କ'ଣ କରେ, ପୁଅ ମାଆର ମୁହଁକୁ ଚାହିଁକି ବୋହୁଇ କାନ୍ଦେ, ମାଆର ମୁହଁକୁ ଚାହିଁ କାନ୍ଦେ ନା। ପ୍ରହ୍ଲାଦ ସେଇଭଳି ଯେଉଁ ସମୟରେ ପ୍ରଭୁଙ୍କ ଦର୍ଶନ ନ ପାଆନ୍ତି, ପୁଅ ଯେମିତି ଚାହିଁକି ଥାଏ ମା ମୋତେ ଛାଡ଼ିକି ପଡ଼ିଲା ଘର କାମ କରିଲା କେତେବେଳେ ଆସିବ, ପ୍ରହ୍ଲାଦ ସେଇଭଳି ତାଙ୍କ ସ୍ମୃତି ଯେତେବେଳେ ଭଗବାନଙ୍କୁ ଦର୍ଶନ ନ ପାଇଥାନ୍ତି, ସବୁବେଳେ ସେଭଳି ଚାହିଁ ଚାହିଁ ବସି କାନ୍ଦନ୍ତି। ମା ମାଆର ମୁହଁକୁ ଯେମିତି ଚାହିଁକି ଗୋଟେ ଛୋଟ ପିଲା କାନ୍ଦେ, ଏଠି କହୁଛନ୍ତି କୋଚିତ ରୁଦତି, କିଭଳି ରୁଦ ନା, ବୈକୁଣ୍ଠ ଚିନ୍ତା ସବଳ ଚେତନ, କାହିଁ କାନ୍ଦନ୍ତି ନା, ବୈକୁଣ୍ଠ ଚିନ୍ତାରେ, କ'ଣ ବୈକୁଣ୍ଠ ଚିନ୍ତା? ଚକ୍ରଧର କହୁଛନ୍ତି ମା ମଧୁନୈବ ପରିତ୍ୟଜ୍ୟ ମତ୍ ପ୍ରଭୁ କୋ ଗତ। ଯେ ଗୋଟେ ଛୋଟ ଛୁଆଟେ କହିଲେ ମୋ ମା ମୋତେ ଛାଡ଼ିଦେଇ କୁଆଡ଼େ ଗଲା, ଏଇ ଛୁଆର ଚିନ୍ତା ମା ମୋତେ ଛାଡ଼ିକି କାହିଁକି ଗଲା, ଏଇ କଥାଟାକୁ ମନରେ ଚିନ୍ତା କରି କରି ସେ କାନ୍ଦେ। ପ୍ରହ୍ଲାଦ ମହାରାଜ, ପ୍ରଭୁ ମୋତେ ଆଲିଙ୍ଗନ କରିଥିଲେ, ମୋତେ କୋଳରେ ଥିଲେ, ମୋତେ ଛାଡ଼ିକି କେଉଁଠିକି ଗଲେ, ଏଇଟାକୁ ଚିନ୍ତା, ମତ୍ ପ୍ରଭୁ ମା ମଧୁନେ ପରିତ୍ୟଜ୍ୟ ମତ୍ ପ୍ରଭୁ କୋ ଗତ ଇତି ଚିନ୍ତୟା ସବଲା ବ୍ୟାମିଶ୍ର ବିହଲ ଚେତନା ଯଶ୍ୟ। ଛୋଟ ପିଲାଟେ କାନ୍ଦିଆ ଦେଖିଛନ୍ତି ନା, ଛୋଟ ପିଲା ଆଖିରୁ ଲୁହ ବହୁଥିବ, ଧକେଇ ଧକେଇ ମାର ମୁହଁକୁ ଚାହିଁ କାନ୍ଦୁଥିବ, ପ୍ରହ୍ଲାଦ ସେଇଭଳି ସେଭଳି କାନ୍ଦୁଥିଲେ। ଆଉ କ୍ୱଚିତ୍ ହସତି, ସାଙ୍ଗେ ସାଙ୍ଗେ ପୁଣି ହସିବେ, କିଭଳି ହସୁଛନ୍ତି ନା, ଯେଭଳି ମା ଘରୁ ଫେରି ଆସିଲେ, ମା ସେତେବେଳେ ମା ଯେତେବେଳେ ଘର କାମ ସାରି ଫେରି ଆସିବେ, ଛୁଆ କାନ୍ଦୁଥିବ, ମା କ'ଣ କହେ ନା, ଏତିକି ସମୟ ତୁ ଟିକେ ରହିପାରିଲୁନୁ, ଏତେ କାନ୍ଦି ପକେଇଲୁ, ଛୁଆ ସେଠି ମାଆକୁ ଦେଖିଲେ କ'ଣ କରିବ, ହସିବ। ସେଭଳି ଚକ୍ରପାଦ କହୁଛନ୍ତି ଭୋ ପ୍ରହ୍ଲାଦ, ଭଗବାନ ଆସି କହୁଛନ୍ତି ଭୋ ପ୍ରହ୍ଲାଦ, ହେ ପ୍ରହ୍ଲାଦ ବସଛ, କ୍ଷଣ ମାତ୍ର ଏବଂ ମା ଅନାଲୋକ କଥମ ଏବେ ରୋଦତି, ହେ ବସଛ ପ୍ରହ୍ଲାଦ, ତୁମେ ଗୋଟେ କ୍ଷଣ ମୋତେ ନ ଦେଖି ଏଭଳି କାନ୍ଦୁଛ। ଭଗବାନ ଯେତେବେଳେ ଏ କଥା ହିଁ କହିଦେବେ, କ୍ୱଚିତ୍ ହସତି, ଅତି ଉଚ୍ଚ ହାସ, ପୁରା ଠୋଟ ହୋଇ ପ୍ରହ୍ଲାଦ ହସିବେ, ପ୍ରଭୁ ମୋତେ କେତେ ଭଲ ପାଉଛନ୍ତି, ପ୍ରଭୁ ମୋତେ ଏ କଥା କହୁଛନ୍ତି, ପ୍ରହ୍ଲାଦ ଭୁ ହୋଇ ହସିବେ। ଏବଂ ତତ୍ ଚିନ୍ତ ଆହ୍ଲାଦ ଉଦ୍ଗାୟତେ କ୍ୱଚିତ୍, ଏବଂ କେଉଁ କେଉଁ ସମୟରେ ହସ ଦେଇଛି ପୁରା, ଏବଂ ମତ୍ ପ୍ରଭୁ ମାମେବ କୃପୟା ସ୍ୱଦର୍ଶନ ଜାନେନମ୍ ସୁଖ ସୁଖୟତି ଇତି ଚିନ୍ତୟା ଆହ୍ଲାଦ ଦେଶ୍ୟ। ମୋ ପ୍ରଭୁ ମୋତେ ଦର୍ଶନ ଦେଉଛନ୍ତି, ମୋ ପ୍ରଭୁ ମୋତେ ଦର୍ଶନ ଦେଇ ମୋତେ ସୁଖୀ କରୁଛନ୍ତି, ଏଇ ଚିନ୍ତାରେ ପ୍ରହ୍ଲାଦ କ'ଣ କରନ୍ତି ନା, ଉଦ୍ଗାୟତି କ୍ୱଚିତ୍, ଅତି ଆନନ୍ଦରେ ବେଳେବେଳେ ଗାନ କରନ୍ତି। ପ୍ରହ୍ଲାଦ ମହାରାଜ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା, ଏଇଟା ମୁଖ୍ୟ ଜିନିଷ। ଗ୍ରହ ଧରି ନେଲା ପରେ ଯେଉଁଭଳି କୃଷ୍ଣ ରୂପକ ଗ୍ରହ ପ୍ରହ୍ଲାଦ ମାନେ ଯେଉଁ ଗ୍ରାସ କରିଛି ତାର ବ୍ୟାଖ୍ୟା ପ୍ରତାର ଚଲେଇଛନ୍ତି, ଯେଉଁ ନୈସର୍ଗିକ ରତି ପ୍ରହ୍ଲାଦ ମହାରାଜଙ୍କର କିପରି ଏ କଥା ବ୍ୟାଖ୍ୟା କରୁଛନ୍ତି ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ନଦତି କ୍ୱଚିତ୍ ଉତ୍କଣ୍ଠ ବିଲଜ୍ଜ ନୃତ୍ୟତି କ୍ୱଚିତ୍ କ୍ୱଚିତ୍ ତଦ୍ଭାବନା ଯୁକ୍ତ ସ୍ତନ୍ମୟ ଅନୁଚକାର ନଦତି। ଅତି ଉଚ୍ଚ ସ୍ୱରରେ ସ୍ଫୁର୍ତ୍ତି ଦୂରରେ କୃଷ୍ଣ ଦେଖାଯାଆନ୍ତି, ହେ କୃଷ୍ଣ ହେ ଗୋବିନ୍ଦ, ହଠାତ୍ ବାଳକମାନଙ୍କ ସାଙ୍ଗରେ ଥିବେ ପ୍ରହ୍ଲାଦ ମହାରାଜ ଡାକିବେ, ଦର୍ଶନ ବହୁତ ଦୂରରେ ଦର୍ଶନ କରି ଏବଂ ଡାକନ୍ତି ପ୍ରହ୍ଲାଦ ମହାରାଜ, ଏଟାକୁ ନଦତି କୋଚିତ୍। ଆଉ ଉତ୍କଣ୍ଠା ବିଲଜ୍ଜ ନୃତ୍ୟତି କୋଚିତ୍, ଲଜ୍ଜାହୀନ ହୋଇ ଅଶ୍ର ସମାଜ ଭିତରେ ପ୍ରହ୍ଲାଦ ମହାରାଜ ନାଚିବେ ବେଳେବେଳେ, କାହିଁ ନାଚନ୍ତି? ଚକ୍ରବାଦ କହୁଛନ୍ତି, ଭବଶ୍ୟ ପ୍ରହ୍ଲାଦ ତୋ ମନାଲକ୍ଷ୍ୟ ଅହଂ ନୈବ ନିପ୍ରଣାମି, ହେ ପ୍ରହ୍ଲାଦ ତୋତେ ତୁମକୁ ନ ଦେଖି ମୁଁ ବହୁତ ଦୁଃଖରେ ଅଛି, ଭଗବାନ ଏମିତି କୁହନ୍ତି। ପ୍ରହ୍ଲାଦ ଶୁଣ, ଦୂରରୁ ପ୍ରହ୍ଲାଦ ଏମିତି ଡାକିବେ, ଭବଶ୍ୟ ପ୍ରହ୍ଲାଦ ତୁମ ଅନାଲକ୍ଷ୍ୟ ଅହଂ ନୈବ ନିପ୍ରଣାମି, ମୁଁ ଶାନ୍ତି ପ୍ରାପ୍ତ ହଉନି, ଯତ୍ ତୁମେ ଏବଂ ମମେତି ପ୍ରିୟମ, ତୁମେ ମୋର ଅତି ପ୍ରିୟ। ଯେତେବେଳେ ଭଗବାନ ଦୂରରୁ ଏ କଥା କୁହନ୍ତି, ପ୍ରହ୍ଲାଦ ଆନନ୍ଦ ସାଏନେ ବିକ୍ଷିପ୍ତ ଏବଂ ବିଲ୍ଲଜ ନୃତ୍ୟତି, ଆନନ୍ଦରେ ଏତେ, ପ୍ରଭୁ ମୋତେ ନ ପାଇଲେ ମୋତେ ନ ଦେଖିଲେ ଦୁଃଖିତ ହୋଇଛନ୍ତି, ଗୋଟିଏ ପାଗଳା ଲୋକ ଯେଭଳି ନାଚେ ଏଠି ସେଭଳି ବିଲ୍ଲଜ ନୃତ୍ୟତି କହୁଛନ୍ତି, ଅସୁର ସମାଜରେ ବାଳକମାନଙ୍କ ଭିତରେ ନୃତ୍ୟ କରନ୍ତି ପ୍ରହ୍ଲାଦ। ଏଠି କହୁଛନ୍ତି, ନଦତି କ୍ୱଚିତ୍ ଉତ୍କଣ୍ଠେ ବିଲଜ୍ଜ ନୃତ୍ୟତି କ୍ୱଚିତ୍ କ୍ୱଚିତ୍ ତଦ୍ଭାବନା ଯୁକ୍ତ ସ୍ତନମୟ ଅନୁଚକାରଚ, କେଉଁ କେଉଁ ସମୟରେ ଏଭଳି ଭଗବାନ ଡାକୁଥିବେ ହଠାତ୍ ଭଗବାନ ଅନ୍ତରିତ ହୋଇଯିବେ, ସେତେବେଳେ କ୍ୱଚିତ୍ ତଦ୍ଭାବନା ଯୁକ୍ତ, ତଦ୍ଭାବନା ଯୁକ୍ତ ମାନେ ଏଠି କହୁଛନ୍ତି ସ୍ଫୁର୍ତ୍ତି ଭଙ୍ଗେ ବିରହ ଖେଦାଧିକେନ, ଯେ ଭଗବାନ ଅନ୍ତରିତ ହୋଇଯିବେ ଏତେ ତାଙ୍କର ଦୁଃଖ ଆସିବ ଯେ ସଞ୍ଚାରୀ ଭାବ, ଏସବୁ ଭାବର ବର୍ଣ୍ଣନା ଭକ୍ତିର ସଂସିନ୍ଦର ଅଛି। ସେତେବେଳେ ଗୋପୀମାନେ ଯେମିତି ରାସରେ କୃଷ୍ଣ ଅନ୍ତର୍ଧ୍ୟାନ ହୋଇଗଲା ପରେ ଆମେ କୃଷ୍ଣ ନିଜେ ଗୋବର୍ଦ୍ଧନ ଧାରଣ କଲେ, ନିଜେ କାଳିଆ ଦଳନ ଲୀଳା କଲେ, ପ୍ରହ୍ଲାଦ ମହାରାଜ ତତ୍ଲୀଳା ରାମକୃଷ୍ଣ ଅବତାର ଗତାମପି ଅନୁକୃତବା, ଏଟା ଅନୁଚକାର, ଏ ଯେଉଁ ଅନୁଚକାର ଅଛି, ନିଜେ ପ୍ରହ୍ଲାଦ କୃଷ୍ଣଙ୍କ ଭଳି ଧରି ଅସ ସମାଜରେ ବଂଶୀ ଧରି ଠିଆ ହୁଅନ୍ତି, ନିଜେ କାଳିଆ ଦମନ ଲୀଳା କରନ୍ତି ପ୍ରହ୍ଲାଦ ମହାରାଜ, ଏଭଳି ଅସ ସମାଜରେ କରୁଥିଲେ। ଏବଂ କ୍ୱଚିତ୍ ଉତ୍ପଲ୍ଲ କସ୍ତୃଷ୍ଣିମ୍ ଆସ୍ତେ ସଂସ୍ପର୍ଶ ନିବୃତ ଅସ୍ପନ୍ଦ ପ୍ରଣୟାନନ୍ଦ ସଲୀଳା ଆମିଳିତ ଇକ୍ଷନ୍, କ୍ୱଚିତ୍ ଉତ୍ପଲ୍ଲ କସ୍ତୃଷ୍ଣିମ୍, ହଠାତ୍ ଠିଆ ହେଇଥିବେ ପୁରା କୃଷ୍ଣିମ୍ ଉତ୍ପଲ୍ଲ, ଶରୀରରେ ଅଷ୍ଟାଙ୍ଗ ଅଷ୍ଟଭାବିକାର ଆସିଯିବ ଏବଂ ତୃଷ୍ଣ ପୁରା ମୌନ ହୋଇ ଜଡ଼ ବୋଲି ଠିଆ ହେଇଯିବେ, କାହିଁକି? ଏଠି କହୁଛନ୍ତି ସମ୍ପଦ ଏ ଚକ୍ରଦ କହୁଛନ୍ତି, କ୍ୱଚିତ୍ ଉତ୍ପୁଲ୍ଲକ ଇତି କୋଜାମି କୁତ୍ର ପ୍ରଭୁ ପ୍ରାପ୍ୟାମି ଇତି କଦାଚିତ୍ ବିଚ୍ଛେଦ ଦୁଃଖେନ ମୁଦ୍ରିତ ନେ ତ ଅକସ୍ମାତ୍ ସ୍ୱହୃଦୟନ ଏବଂ ତମ ଆଲୋକ୍ୟ ତତ୍ ପାଣିସ୍ପର୍ଶନ ନିବୃତ ଉତ୍ପୁଲ୍ଲକ ନ ବିଦ୍ୟତେ ସ୍ପନ୍ଦନ ଯଶ୍ୟ ସ। ଯେତେବେଳେ ମୁଁ କେଉଁଠିକି ଯିବି, ମୋ କେଉଁଠି ମୋ ପ୍ରଭୁଙ୍କୁ ପାଇବି, ଯେଭଳି ମହାପ୍ରଭୁ କହୁଥିଲେ, କାହାଁ ଗଲେ କାହା ପାଉଁ ବ୍ରଜେନ୍ଦ୍ର ନନ୍ଦ, ମହାପ୍ରଭୁଙ୍କର ଭାବକୁ ଏଇ ଭାବ ସହିତ ପ୍ରହ୍ଲାଦ ମହାରାଜ ଭାବ ସହିତ ତୁଳନା କରି ଲେଖିଛନ୍ତି। ତେଣୁ ଏଇଭଳି ଯେତେବେଳେ ଚିନ୍ତା କରୁଛନ୍ତି ମୋ ପ୍ରଭୁ କଲେ ମୁଁ କେଉଁଠି ପାଇବି, ଦୁଃଖ ବିରହ ଦୁଃଖରେ ଯେତେବେଳେ ନେତ୍ରକୁ ଆଚ୍ଛାଦନ କରିଦେଇଛନ୍ତି, ଅକସ୍ମାତ୍ ଭଗବାନ ତାଙ୍କ ହୃଦୟରେ ଗୋବିନ୍ଦ ଦେଖା କୃଷ୍ଣ ଦର୍ଶନ ଦେବେ, କୃଷ୍ଣ ଯେତେବେଳେ ଦର୍ଶନ ଦେବେ ନିଜ ପକ୍ଷକୁ ନିଜେ ଚାପି ଧରିବେ, ନିଜ ପକ୍ଷକୁ ନିଜେ ଚାପି ଧରି ସ୍ପନ୍ଦନହୀନ ବ୍ୟକ୍ତି ଯେଭଳି ଠିଆ ହୁଏ ଶ୍ୱାସ ପ୍ରଶ୍ୱାସ ନଥିଲେ, ସେଭଳି ପ୍ରହ୍ଲାଦ ଆନନ୍ଦରେ ଭଗବାନଙ୍କୁ ଅନ୍ତରେ ଚାପି ଧରିକି ଠିଆ ହେଇଯାଆନ୍ତି। ଏବଂ କିଭଳି ଏଠି କହୁଛନ୍ତି, ସଲୀଳା କ୍ରନ୍ଦନ କରୁଥିବେ ଆମିଳିତ ଇକ୍ଷଣ ଅଧା ଆଖି ଖୋଲିଥିବେ ଚାହିଁଥିବେ ପ୍ରହ୍ଲାଦ, ଏଇଭଳି ଭାବନାରେ ପ୍ରହ୍ଲାଦ ରୁହନ୍ତି। ଏବଂ ନାରଦ ମୁନି ଏ ଛଅଟି ଶ୍ଳୋକର ବର୍ଣ୍ଣନା କଲା ପରେ କାଳେ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିବେ, ଏଇଟା ସମ୍ଭବ ନୁହେଁ, ଏଭଳି ଦୁଷ୍ଟ ସମାଜରେ ପ୍ରହ୍ଲାଦଙ୍କର ଏଭଳି ଭାବ ବିକାର କିଭଳି ସମ୍ଭବ? ଏଠି ସେ କହୁଛନ୍ତି, ସ ଉତ୍ତମ ଶ୍ଳୋକ ପଦାର ବିନ୍ଦୟେ ନିଷେବୟା କିଞ୍ଚନ ସଙ୍ଗଲ ବୁଧ୍ୱା
तन्वेन परं निवृत्तिमात्मनो मोहो दुसंग दिनस्य मनः समन्वधित।
ये स्वामीपाद कहते काले चक्रपात युधिष्ठिर महाराज प्रश्न पचारे ननु तस्य हिरण्यकशिपु प्रभृति दुसंगवत्वे कथम स्थिरा भक्ति। हिरण्यकशिपु सहित समस्त असुर समाज भितर प्रहलादर नैसर्गिक स्थिर भक्ति किभली आसला ए स्थिर भक्ति किभली आसला तो दुसंग भितर से किभली संगरे रहिकी एभली भक्ति करिपारले। नारद मुनि कहते ना चक्रित अन्वय लिखि अन्वयरे कर सत्यक्त लोक व्यवहार भगवत भक्ता अस्मादय। ये कहले ना स उत्तम श्लोक पदार विंदेय निवेशया अकिंचन संग लब्ध्वा। उत्तम श्लोक पदार विंदे जो सेवा करापाई ना अकिंचन संग लब्ध्वा। नारद मुनि कहते मो भाई ये कहते त्यक्त लोक व्यवहार भगवत भक्ता अस्मादय लोक व्यवहार त्याग कर मो भाई भक्त मान कृपा ये कहते संगलब्ध तेसाम संगेन लब्धेन कृपया। साधु महंत्र कृपाटा एत बलवान प्रपात ये पर लिखते जन शिष्य से गुरु कथा को स्मरण कर सबु परिस्थिति रे किभली तार भक्ति के बंचे रखे से प्रहलाद महाराज को शिक्षा करा दरकार ये पर्वटे बोध प्रहलाद महाराज प्रपात कही तेणु नारद मुनि खुशी आनंद कहते गुरु गर्व आ कौन गुरु गोटे गर्व जड़े शिष्य कृष्ण को प्राप्ति है कृष्ण भक्ति उन्मेष है गुरु भावती मोर गुरुगिरी सफल हो गला। गुरु संपत्ति हूँ शिष्य मठ मंदिर बाड़ी नुहे क्यों शिष्य जो शिष्य संपूर्ण मती कृष्ण को अर्पण कर दे गुरु से आनंदित हमें गुरुदेव आउ क्यों किए मठबाड़ी हजार करदे गुरुदेव आनंदित हो जड़े यदि गोलक वृंदावन पहुँची पारा गुरुदेव कृतार्थ हो गले ये आनंद तेना प्रहलाद महाराज नारद मुनि गर्वे कहते निषेवया अकिंचन संग संग लब्ध्वा। हे युधिष्ठिर तार दुसंग हवार चान्स ना कारण मो भि त्यक्त लोक व्यवहार निष्किंचन अस्मादय निज कथा कह मो भाधु मान कृपा पाई आउ ए कृपाटा के बढ़िया जहाँ गुरुदेव कहते बाबा तुम किए साधन भजन बल अच्छी तुम्हें वृंदावन में रुह कि कृष्ण पादपद्म रुह तुम्हें कृष्ण को बांधि पारना साधु कृपाटा बलवान आ कृपा गोटे कृपा तार शक्ति के तुम जापर ये कहते से कृपा तन्वेन परा निवृत्तन आत्मर मोह एत शांति पाते प्रचुर आनंद पाते दुसंग हबार सुजोग ना दुसंग दिनस्य मनम समव्याध्या। जो मैंने दुसंग थिले जो असुर माने थिले से माने प्रहलाद शांति दर्शन करी से माने भी सब शांति लाभ करते तेना दुसंग हबार सुजोग कहीं आपण शुणे संपूर्ण असुर समाज को प्रहलाद महाराज के प्रवचन देखते सबुर सबु असुर पाने भक्त हो जाते समस्ते भक्त संग्रह एक प्रहलाद गर्व कर उत्तम श्लोक भगवत पंदारविंदस्य नितरम सेवया सुस्य शांति निरंतरम दुसंगहीनस्य मनस शांति। जो मैंने दुसंग थे से मैंने मनर शांति पाँच आ प्रहलाद कहीं दुसंग हम तुम्हें चिंता कर नारद मुनि चिंता कर प्रवचन को बंद करदेपी प्रहलाद चरित ये कथा विश्राम देवाई चाहते कौन कहते ना तस्मिन महाभागवते तस्मिन महाभागवते महाभाग महात्मनि हिरण्यकशिपुराजन अकोरत अघवात्मजम। हे राजन तस्मिन यही नैसर्गिक रति थिबा परानिवृत्ति आत्मस्त जे कृष्ण को दर्शन करुछन्ति जे कृष्ण ग्रह ग्रहित आत्मा प्रहलाद को प्रहलाद तीनोटि विशेषण देछन्ति महाभागवते महाभागे ମହାଭାଗ ମାନେ ଅତି କଲ୍ୟାଣକର ଆଉ ମହାତ୍ମନି ଉଦାର ମନା ପ୍ରହ୍ଲାଦଙ୍କୁ ହିରଣ୍ୟକଶିପୁ ରାଜନ ହେ ଯୁଧିଷ୍ଠିର ହିରଣ୍ୟକଶିପୁ ଅକୃତ ଅଘ ଆତ୍ମଜ ନିଜ ପୁତ୍ର ହିଁ ମଧ୍ୟ ଅଘ ଆଚରଣ କଲେ। ସମ୍ବାଦ କହୁଛନ୍ତି ଅଘମ ଦ୍ରୋହମ ଅକରତ ଦ୍ରୋହ ଆଚରଣ କଲେ। ଯେତେବେଳେ ଏଇ କଥା ଶୁଣିଛନ୍ତି ଯୁଧିଷ୍ଠିର ମହାରାଜ ପୁଣି ସାଙ୍ଗେ ସାଙ୍ଗେ ତାଙ୍କ ମନରେ ପ୍ରଶ୍ନ ଆସିଗଲା ସେ ଯୁଧିଷ୍ଠିର ବାଚ ପ୍ରଥମ ଅଧ୍ୟାୟରେ ଯେଉଁ ପ୍ରଶ୍ନ ପଚାରିଥିଲେ ପୁତ୍ର ତ ସ୍ୱାଭାବିକ ସମସ୍ତଙ୍କର ପ୍ରିୟ ଆଉ ପ୍ରହ୍ଲାଦ ମହାରାଜଙ୍କ ପ୍ରତି କାହିଁକି ଦ୍ୱେଷ ଆଚରଣ କଲେ ହିରଣ୍ୟକଶିପୁ। ପୁଣି ସେ ପ୍ରଶ୍ନକୁ ରିପିଟ୍ କରୁଛନ୍ତି ଦେବର୍ଷୀ ଏତଦ ଇଚ୍ଛା ମୁଁ ବେଦିତ ତବ ସୁବ୍ରତ ଯତ୍ ଆତ୍ମଜାୟ ଶୁଦ୍ଧାୟ ପିତା ଅଦାତ୍ ସଦ ବହି ଅଘମ। ପିତା ପୁତ୍ରକୁ ଦଣ୍ଡ ଦିଏ କିନ୍ତୁ କେଉଁ ପୁତ୍ରକୁ ଯେ ଦୁଷ୍ଟ କିନ୍ତୁ ଦେବର୍ଷି ଏତଦ ଇଚ୍ଛା ମୁଁ ବେଦିତ ତମ ସୁବ୍ରତେ ଆପଣ ସୁବ୍ରତ ଉତ୍ତମ କଲ୍ୟାଣ ଉତ୍ତମ ବ୍ରତ ସମ୍ପନ୍ନ ପ୍ରଭୁଙ୍କର ନାମରେ ସବୁବେଳେ ତନ୍ମୟ ଅଛନ୍ତି ପ୍ରଭୁଙ୍କ ଲୀଳାରେ ତନ୍ମୟତା ପ୍ରାପ୍ତ ହୋଇଛନ୍ତି ଆପଣ କୁହନ୍ତୁ ମୁଁ ଜାଣିବା ପାଇଁ ଇଚ୍ଛା କରୁଛି ଯତ୍ ଆତ୍ମଜ ନିଜ ପୁତ୍ର କିଭଳି ପୁତ୍ର ଶୁଦ୍ଧାୟ ଅତି ଶୁଦ୍ଧ ପୁତ୍ର ଶୁଦ୍ଧ ପୁତ ପ୍ରହ୍ଲାଦ ପୁତ୍ରକୁ ପିତା ଅଦା ବିରୁଦ୍ଧ ଆଚରଣ କରୁଥିଲେ ପୁଣି ସେ ପୁତ୍ର କିଭଳି ନା ସାଧବ ସାଧୁ ତା ପ୍ରତି କାହିଁକି ଦ୍ରୋହ ଆଚରଣ କଲେ। ଏବଂ ଆଉ ଗୋଟେ ପ୍ରଶ୍ନ ପଚାରୁଛନ୍ତି ମନରେ ସନ୍ଦେହ କରିକି ସ୍ୱୟଂପାଦ କହୁଛନ୍ତି ପ୍ରଥମ ଅଧ୍ୟାୟନ୍ତେ ପୃଷ୍ଠମ ଏବଂ ଅର୍ଥମ ଅତି ବିସ୍ମୟରେ ପୁନଃ ପୁଛନ୍ତି। ପ୍ରଥମ ଅଧ୍ୟାୟରେ ଯେଉଁ ପ୍ରଶ୍ନ ପଚାରିଥିଲେ ପୁଣି ବିସ୍ମୟ ହେଇ କାହିଁ ବିସ୍ମୟ ହେଇଗଲେ ନା ଯିଏ କୃଷ୍ଣ ଗ୍ରହ ଗ୍ରହିତାତ୍ମା ଯେଉଁ ପ୍ରହ୍ଲାଦ ଏଭଳି ପୁତ୍ର ଯାହାଙ୍କ ସଙ୍ଗରେ ଅସୁର ସମାଜ ଦୁଃସଙ୍ଗ ଲୋକମାନେ ସବୁ ସୁସଙ୍ଗୀ ହେଇଗଲେ ସବୁ ଭକ୍ତ ହେଇଗଲେ ତା ପ୍ରତି କାହିଁକି ହିରଣ୍ୟକଶିପୁ ସାଧୁ ଶୁଦ୍ଧାତ୍ମା ଆଉ ପୁତ୍ରକୁ ସାଧୁ ସମ୍ପନ୍ନ ପୁତ୍ରକୁ ପ୍ରହ୍ଲାଦକୁ କାହିଁକି ଦ୍ରୋହ କଲେ ପୁଣି ପଚାରୁଛନ୍ତି ପୁତ୍ରାନ୍ ବିପ୍ରତିକୂଳାନ୍ ସ୍ୱାନ୍ ପିତର ପୁତ୍ରବତ୍ସଳା ଉପଲଭନ୍ତେ ଶିକ୍ଷାର୍ଥମ୍ ନୈବମ୍ ଅଘ ପରୋ ଯଥା। ଗୁରୁଦେବ ଯୁଧିଷ୍ଠିର ମହାରାଜ କହୁଛନ୍ତି ନାରଦ ମୁନି ମୁଁ ଶୁଣିଛି ମୁଁ ଜାଣିଛି ମୁଁ ବି ପିତା ହେଇଛି ଯଦି ମୁଁ ପିତା ହେଇଛି ବୋଲି କହିନାହାନ୍ତି ପିତାର ଗୁଣ କ'ଣ ସେ ଜାଣନ୍ତିନି। ପୁତ୍ରାନ୍ ବିପ୍ରତିକୂଳାନ୍ ପୁତ୍ର ଯଦି ବିପ୍ରତିକୂଳ ହୁଏ ପିତାର ଆଦେଶ ପାଳନ କରେ ନା ପିତର ପୁତ୍ରବତ୍ସଳା ପିତା ପୁତ୍ରବତ୍ସଳ ପିତା କ'ଣ କରେ ନା ଉପଲଭନ୍ତି ଶିକ୍ଷାର୍ଥମ୍ ପିତାର ଆଦେଶ ପାଳନ କରିଥିବା ପୁତ୍ରକୁ ଶିକ୍ଷା ପାଇଁ ଉପଲଭନ୍ତେ ତାଡ଼ନା ଭର୍ସନା କରେ ନଇବମ୍ ଅଘପରମ୍ କେବେ ବିଦ୍ରୋହ ଆଚରଣ କରେ ନା କେବେ ବିଦ୍ରୋହ ଆଚରଣ କରେ କି ଆପଣ କହୁଛନ୍ତି ତା ପ୍ରତି ବିଦ୍ରୋହ ଆଚରଣ କଲା କାହିଁକି ବିଦ୍ରୋହ ଆଚରଣ କଲା ବିଦ୍ରୋହ ଆଚରଣର କାରଣ କ'ଣ କିମୁତ ଅନୁବସାନ ସାଧୁ ତାଦୃଶ କିମୁତ ଅନୁବସାନ ସାଧୁ ତାଦୃଶାନ ଗୁରୁ ଦେବତାନ ଏତତ୍ କୌତୁହଲ ବ୍ରହ୍ମନ୍ ଅସ୍ମାକ ବିଧମ ପ୍ରଭୁ ପିତୁ ପୁତ୍ରାୟ ଯଦ୍ୱେଷ ମରଣାୟ ପ୍ରୟୋଜିତ। ହେ ଶେଷ ପ୍ରଶ୍ନ ପଚାରିଛନ୍ତି ୟାପରେ ପଞ୍ଚମ ଅଧ୍ୟାୟ ଆରମ୍ଭ ହେବେ ଏ କଥାକୁ ମୁଁ ବିଶ୍ରାମ ଦେଇଦେବି ଟିକେ ଧୈର୍ଯ୍ୟ ଧରି କିମୁତା ଅନୁବସାନ ଯିଏ ଅନୁକୂଳ ସମ୍ପନ୍ନ ଥିଲେ ଯେଉଁ ପୁତ୍ର ସାଧୁ ଥିଲେ ତାଦୃଶାନ୍ ଯେପରି ଆପଣ ବର୍ଣ୍ଣନା କଲେ ନୈସର୍ଗିକ ରତି ସମ୍ପର୍ଣ୍ଣ ସାଧୁ ସମ୍ପର୍ଣ୍ଣ ପିତାର ଅନୁକୂଳ ସମ୍ପର୍ଣ୍ଣ ପ୍ରହ୍ଲାଦ ମହାରାଜଙ୍କ ଗୋଟେ ବହୁତ ସୁନ୍ଦର ଗୁଣ ପିତାଙ୍କୁ କେବେ ହେଲେ ପ୍ରତିରୋଧ କରିନାହାନ୍ତି କେବେ ପ୍ରତିରୋଧ କରିନାହାନ୍ତି ପିତାଙ୍କୁ ସେ କେବେ କହିନାହାନ୍ତି ଯେ ତୁମେ ସବୁ ଏ କାମକୁ ବନ୍ଦ କର ବୋଲି ବରଂ ସେ ତ ନୈସର୍ଗିକ ରତି ଥିଲା ତାଙ୍କର ତା ଚିନ୍ତା କରିବାକୁ ସମୟ କାହିଁ ସବୁ ସମୟରେ କୃଷ୍ଣ ପ୍ରେମରେ ତନ୍ମୟ ହେଇକି ରହିଥାଏ। ତେଣୁ ଯୁଧିଷ୍ଠିର ମହାରାଜ କହୁଛନ୍ତି ଯେ ପିତାଙ୍କର ଅନୁକୂଳ ସାଧୁ ସମ୍ପନ୍ନ କୃଷ୍ଣ ଗ୍ରହ ରହିତ ଆତ୍ମା ଆଉ ଗୋଟେ ସୁନ୍ଦର କଥା କହୁଛନ୍ତି ଗୁରୁ ଦେବତା ଚକ୍ରପାଦ ପ୍ରପାଦ ସମ୍ବାଦ ଏଠି କହିଛନ୍ତି ଯେ ନିଜ ଗୁରୁ ଅର୍ଥ ପିତୃବ ଦେବତା ଯେ ସାମ ସ୍ୱାମୀପାଦ ସିଧା ଲେଖିଛନ୍ତି ଗୁରୁ ପିତୃବ ଗୁରୁମାନେ ନିଜ ପିତାଙ୍କୁ ଗୁରୁ ବୋଲି ଦେବତା ଭଳି ସେ ଦେଖୁଥିଲେ ପ୍ରହ୍ଲାଦ ପିତାଙ୍କୁ ଦେବତା ଭଳି ଦେଖୁଥିଲେ ତାଙ୍କ ପ୍ରତି କାହିଁକି ଏଭଳି ଦ୍ରୋହ କଲେ କାହିଁକି ଦ୍ରୋହ କଲେ ଆପଣ କୁହନ୍ତୁ ହିରଣ୍ୟକଶିପୁ ହିରଣ୍ୟକଶିପୁ କାହିଁକି ଦ୍ରୌପଦୀ ଯୁଧିଷ୍ଠିର ମହାରାଜ ପଚାରୁଛନ୍ତି, ଏତତ୍ କୌତୂହଳ ବ୍ରହ୍ମନ୍ ଅସ୍ମାକମ୍ ବିଧମ ପ୍ରଭୁ, ଆମର ସମସ୍ତେ ରାଜସୂୟ ଯଜ୍ଞ ଯେଉଁମାନେ ବସିଛୁ ଆମର କୌତୂହଳ ଆସିଛି, ଆପଣ ଆମକୁ କୁହନ୍ତୁ କ'ଣ କୁହନ୍ତୁ। ଏଟାକୁ ଦୁଇଟି ଅର୍ଥ ସମ୍ବାଦ କରୁଛନ୍ତି, ପିତୁ ପୁତ୍ରାୟ ଯଦ୍ୱେଷ ମରଣାୟ ପ୍ରୟୋଜିତ, ପିତା ଏଭଳି ଦ୍ୱେଷ କରିବ ଯାହା ପୁତ୍ରର ମରଣ ହେବ, ଏଭଳି ଦ୍ୱେଷ କରିବ, ଦ୍ୱେଷ କରିପାରେ ପୁତ୍ରର ମୃତ୍ୟୁ ପାଇଁ ଦ୍ୱେଷ କରିପାରେ। କିନ୍ତୁ ସମ୍ପାଦ ଏ ଅର୍ଥ କରୁନାହାନ୍ତି, ସମ୍ପାଦ କରୁଛନ୍ତି ଦୁଇଟି ଅର୍ଥ କରୁଛନ୍ତି, ଯତ ବା ଯତ୍ ଯସ୍ମାତ୍ ପୁତ୍ରାୟ ଯ ଦ୍ୱେଷ ସ ପିତୁ ମରଣାୟ ପ୍ରୟୋଜିତ ଅତ ଏତତ୍ କୌତୂହଳ ବିଦ ହୁଏ। ପିତା ଯେଉଁ ପୁତ୍ର ପ୍ରତି ଦ୍ୱେଷ କଲେ ସେଥିରେ ପିତାର ମୃତ୍ୟୁବରଣ ହେବ, କାରଣ ହିରଣ୍ୟକଶିପୁ ପ୍ରହ୍ଲାଦ ପ୍ରତି ଦ୍ୱେଷ କଲେ ମୃତ୍ୟୁବରଣ ପୁତ୍ର ହେଲାନି ହିରଣ୍ୟକଶିପୁ ହେଲାନି। ଏଠି ସେଇଆ କହୁଛନ୍ତି ପିତୁ ପୁତ୍ରାୟ ଯ ଦ୍ୱେଷ ମରଣାୟ କଳ୍ପତେ, ମରଣାୟ କଳ୍ପତେ ମାନେ ପିତୁ ମରଣାୟ କଳ୍ପତେ, ପିତା ନିଜେ ପୁତ୍ର ପ୍ରତି ଦ୍ୱେଷ କରି ନିଜର ମରଣ ହେଲା। ଏଇଟା କିଭଳି ହେଲା, ଏଇଟା ମୋ ମନରେ ବହୁତ ବଡ଼ କୌତୂହଳ ଆସିଛି। ତାମାନେ ଏତିକି କହିଦେଲା ପରେ ବର୍ତ୍ତମାନ ପଞ୍ଚମ ଅଧ୍ୟାୟରୁ ଅଷ୍ଟମ ଅଧ୍ୟାୟ ପର୍ଯ୍ୟନ୍ତ ଆମର ଶିକ୍ଷିତ ଯୋଗ୍ରତ କହୁଥିଲେ ନୃସିଂହଦେବଙ୍କୁ ଯେଉଁ ଭାବେ ହେଲେ ଆବିର୍ଭାବ କରିବାକୁ ପଡ଼ିବ, କେମିତି ଆବିର୍ଭାବ କରିବାକୁ ପଡ଼ିବ କୁହନ୍ତୁ ଆପଣ, ମୁଁ ତ କାଟି କାଟିକି ଯାଉଛି, ଭଗବାନ ଡାକି ହେଉଛି ଏତେ ମୁଣ୍ଡରେ କଥା ପୁରାନ୍ତୁନି, ପୁଣି ବି ପଶିଯାଉଛି କୁଆଡ଼ୁ କୁଆଡ଼ୁ ଆସି। ଇ ପଞ୍ଚମ ଅଧ୍ୟାୟ କାଲି ତ ପଞ୍ଚମ ଅଧ୍ୟାୟ ସରିବେନି, ପୁଣି ବି ବହୁତ ସ୍ପିଡ଼ି 80-90 ସ୍ପିଡ଼ରେ ଯାଇ ପ୍ରହ୍ଲାଦ ମହାରାଜ ପହଞ୍ଚିବାକୁ ପଡ଼ିବ ସେଇ ପାଖରେ ଯେଉଁଠି ହିରଣ୍ୟକଶିପୁ ଦ୍ରୋହ ଆଚରଣ ଆରମ୍ଭ କରିବ ସେଇଠି ରଖିଦେବାକୁ ପଡ଼ିବ। ତାପରେ ଷଷ୍ଠ ଅଛି, ଷଷ୍ଠରେ ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷା, ସପ୍ତମରେ ମାତୃଘର ଘର ଶିକ୍ଷା, ଅଷ୍ଟମରେ ହିରଣ୍ୟକଶିପୁ ଯେତେବେଳେ ସମସ୍ତେ ମାଳିତିଲକୁ ଧରିକି ହରେ କୃଷ୍ଣ ମହାମନ୍ତ୍ର ଜପ କରିବେ, ଇଏ ସେଇଠୁ ଚିନ୍ତା କରିବ ହିରଣ୍ୟକଶିପୁ, ଏହାକୁ ଆଉ ରଖିବାକୁ ହେବନି, ବାବାଜୀ ଗୋଛି କାଟିବାକୁ ପଡ଼ିବ, ପ୍ରହ୍ଲାଦକୁ ପୁରା ମାରିବାକୁ ପଡ଼ିବ। ସେତେବେଳେ ନୃସିଂହଦେବ ଆବିର୍ଭାବ ହେବେ, ଆହୁରି ଦୁଇଟା ଅଧ୍ୟାୟ ତିନି ଅଢ଼େଇଟା ଅଧ୍ୟାୟ ଆହୁରି କହିବାକୁ ଗଲେ। ତାପରେ ନୃସିଂହଦେବର ଆବିର୍ଭାବ, ତାପରେ 50 ଶ୍ଲୋକରେ ଗୋଟେ ସ୍ତୁତି, 50 ଶ୍ଲୋକ ହେଉଛି ଭାଗବତର ରତ୍ନ ଭଳି, ଆଉ 50 ଶ୍ଲୋକ ହିଁ ଗୋଟିଏ ଭାଗବତ ସପ୍ତାହ, ଏତେ ଟୀକା ସମ୍ବାଦ ଚକ୍ରବାଦ ରଚନା କରିଛନ୍ତି, ଆଉ ଭାଗବତର ଭକ୍ତମୟ ପୁରା ରସ, କେତେ ଦୈନ୍ୟରେ ପ୍ରାର୍ଥନା କରିଛନ୍ତି ପ୍ରହ୍ଲାଦ ମହାରାଜ, କିଭଳି ଭକ୍ତ ସଙ୍ଗ ମାଗୁଛନ୍ତି, କିଭଳି ଭଗବାନ ତାଙ୍କୁ ବରଦେବା ପାଇଁ କହୁଛନ୍ତି, ଇଏ ତ ବହୁତ ବିସ୍ତାର ଜିନିଷ। ତେଣୁ ଯେତେବେଳେ ଏଇ କଥା ହିଁ କହିଛନ୍ତି ସମୀପାଦ ଆରମ୍ଭ କରୁଛନ୍ତି ପଞ୍ଚମ ଅଧ୍ୟାୟ, ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ଭଗବତ ଭକ୍ତି ଏବ ତତ୍ ବିଦ୍ୱେଷ କାରଣ, ଏଇଠାକୁ ମନେ ରଖିବି। ସମ୍ବାଦ କେମିତି ଗୋଟେ ଗୋଟେ ବିଟ୍ ବାଇ ବିଟ୍ ସବୁ ରଚନା କରି ଯାଇଛନ୍ତି। ଇଏ ପ୍ରଶ୍ନ ପଚାରିଲେ ପିତୁ ପୁତ୍ରାୟ ଯତ୍ ଦ୍ୱେଷ ମରଣାୟ କଳ୍ପତେ, କାହିଁକି ଦ୍ୱେଷ କଲେ ଯେଉଁଥିପାଇଁ ପିତାଙ୍କର ମୃତ୍ୟୁ ହୋଇଗଲା, ପିତା ବା ପୁତ୍ର ପ୍ରତି ଏଭଳି ଦ୍ୱେଷ ଆଚରଣ କରିବାର କାରଣ କ'ଣ। ସମସ୍ତେ ସ୍ନେହ କରନ୍ତି, ପୁତ୍ର ଦୁଷ୍ଟ ହେଲେ ତାକୁ ଶାସନ କରନ୍ତି କିନ୍ତୁ ଦ୍ରୋହ କରନ୍ତି ନା। ଏଠି କହୁଛନ୍ତି ଭଗବତ ଭକ୍ତି ଏବ ବିଦ୍ୱେଷ ହି କାରଣ, ପ୍ରହ୍ଲାଦରେ ଏତିକି ଭୁଲ ଥିଲା, ତିନି ପୁତ୍ର ଆଉ ସିଂହିକା, ସଂଲାଦ ଲାଦ ଆହ୍ଲାଦ ସିଂହିକା କନ୍ୟା, ଏମାନେ ଭଗବାନଙ୍କୁ ଡାକୁନଥିଲେ, ଏମାନେ ଆନନ୍ଦ ରହିଥିଲେ, କିନ୍ତୁ ପ୍ରହ୍ଲାଦଙ୍କର ଏତିକି ଟିକେ ଭୁଲ, ସେ ଭଗବାନଙ୍କୁ ଭକ୍ତି କରିଥିଲେ। ଭଗବତ ଦ୍ୱେଷ ଏ ଭଗବତ ଭକ୍ତି ହେବ ତ ଦ୍ୱେଷ କାରଣ, ପ୍ରହ୍ଲାଦ ଭଗବାନଙ୍କୁ ଡାକୁଥିଲେ ନା, ଏଥିପାଇଁ ହିରଣ୍ୟକଶିପୁରେ ସେ ଶତ୍ରୁ ହୋଇଗଲେ। ଏଇ ବିଷୟଟି କାଲିଠୁ ଆରମ୍ଭ ହେବ, ପ୍ରହ୍ଲାଦ କିଭଳି ଭକ୍ତି କିଭଳି ଆଚରଣ କରୁଥିଲେ, ଆଉ ଦ୍ୱେଷର କାରଣ, ଦ୍ୱେଷ କିଭଳି କାରଣ ହେଲା, କିଭଳି ପ୍ରହ୍ଲାଦ ମହାରାଜ ଉପରେ ଦ୍ୱେଷ ଆରମ୍ଭ କଲେ, କେଉଁ କାରଣ, ସେ କାରଣଟା ଆରମ୍ଭ କରିବେ ପୌରହିତାୟ ଭଗବାନ ମୃତ କାବ୍ୟ କିଲାସୁରେ ସଣ୍ଡ ଅମର୍କ ସୁରତସ୍ୟ ଦୈତ୍ୟ ରାଜ୍ୟ ଗୃହନ୍ତିକ। ପ୍ରହ୍ଲାଦ ମହାରାଜ ଭକ୍ତି ଆଚରଣ କଲେ ଏଇଟା ହିରଣ୍ୟକଶିପୁ ସହିପାରିଲେନି, ଏବଂ ତାଙ୍କ ଭକ୍ତିସ୍ତରଟା କିଭଳି ଆଚରଣ ହେଲା, କିଭଳି ପଢ଼ିବା ପାଇଁ ଯାଉଥିଲେ, ହିରଣ୍ୟକଶିପୁ କିଭଳି ତାଙ୍କୁ ଗୁରୁକୂଳରେ ରଖିଥିଲେ, କାଲି ଆମେ ପଢ଼ିବା। ପ୍ରହ୍ଲାଦ ମହାରାଜ ବହୁତ ସୁନ୍ଦର ଶିକ୍ଷା ପଞ୍ଚମ ଅଧ୍ୟାୟରେ ଦେଇଛନ୍ତି, ପ୍ରଭୁଙ୍କର ଇଚ୍ଛା କେତେ ବାଟ କାଲି ଯିବେ ସେତିକି ଗଲା ପରେ କାଲି କଥାକୁ ଆମେ ବିଶ୍ରାମ ଦେବା, କାଲି ତ ଶେଷ ଦିନ, ମୁଁ ଏଇଠି କଥାକୁ ବିଶ୍ରାମ ଦେବ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି, ଜୟ ଶ୍ରୀଲ ପ୍ରଭୁପାଜୀ ମହାରାଜ କି, ଜୟ ଗୌର ଗୋବିନ୍ଦ ସ୍ୱାମୀ ଶ୍ରୀଲ ଗୁରୁ ମହାରାଜ କି, ସମବେତ ବୈଷ୍ଣବ ଭକ୍ତବୃନ୍ଦ କି, ନିତାୟ ଗୌର ପ୍ରେମାନନ୍ଦେ ହରି ହରି।